पाद परमहंस परिव्राज आचार्य अष्टोत्तर शत श्रीमद गौर गोविंद स्वामी श्री गुरु महाराज की जय। विष्णुपाद परमहंस परिव्राज आचार्य अष्टोत्तर शत श्रीमद अभय चरणारविंद भक्ति वेदांत स्वामी श्री प्रभुपाद जी महाराज की जगत गुरु श्री प्रभुपाद जी महाराज की जन्मतल प्रविष्ट अष्टोत्तर शत श्रीमद भक्ति सिद्धांत सरस्वती ठाकुर गोस्वामी श्री प्रभुपाद जी महाराज की अनंत कोटि वैष्णव मंदगी प्रभु जगन्नाथ बलदेव सुभद्रा महाराणी की ग्रंथराज श्रीमद भागवतम की भक्तदेवी तुलसी महाराणी की संवेद भक्त वृंदगी हृदय गोत्रमानंदे। ज्ञानतिमिरन्धस्य ज्ञानञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिनिति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ଆପଣମାନଙ୍କୁ ପୁଣି ଥରେ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ଧନ୍ୟବାଦ ଅର୍ପଣ କରୁଛି। ଗତକାଲି ଆମମାନେ ଅଜାମିଲ ଚରିତ୍ର ସେଇ ପର୍ଯ୍ୟନ୍ତ ଶ୍ରବଣ କରିଥିଲେ ଯେଉଁଠି ଅଜାମିଲ ମୃତ୍ୟୁ ମୁଖରେ ପଡ଼ିବା ପାଇଁ ଯାଉଛନ୍ତି। କାରଣ ମନୁଷ୍ୟ ଜୀବନର ସବୁଠୁ ବଡ଼ ବିପଦ ସମୟ ହେଉଛି ମୃତ୍ୟୁ ସମୟ। କାରଣ ମୃତ୍ୟୁ ସମୟରେ ବ୍ୟକ୍ତି ନିଜକୁ ବି ସାହାଯ୍ୟ କରିପାରେ ନା। ଏଇ ଶରୀର କେତେ ଲୋକଙ୍କୁ କାର୍ଯ୍ୟରେ ଲାଗୁଛି ଦେଖନ୍ତୁ। ଏଇ ଶରୀର ସ୍ତ୍ରୀର ସେବା କରୁଛି, ପିଲାର ସେବା କରୁଛି, ସମାଜର ସେବା କରୁଛି, ପିତାମାତାର ସେବା କରୁଛି। କିନ୍ତୁ ଏଇ ଶରୀର ଦିନେ ଏମିତି ଅବସ୍ଥାକୁ ଆସିବ ଯେଉଁ ସମୟରେ କେହି ତାକୁ ସାହାଯ୍ୟ କରିପାରିବେ ନା। ଯେଉଁ ଶରୀର ଅଲଗା ଲୋକମାନଙ୍କୁ ସାହାଯ୍ୟ କରୁଥିଲା ସେଇ ଶରୀର ନିଜକୁ ସାହାଯ୍ୟ କରିପାରିବ ନା। ସବୁଠୁ ଅସହାୟ ଅବସ୍ଥା ହେଉଛି ମୃତ୍ୟୁ। ମୃତ୍ୟୁ ସମୟ ବ୍ୟକ୍ତି ଅତି ଅସହାୟ ମନେ କରେ ଏବଂ ସେହି ସମୟରେ ଯେଉଁ ସମୟରେ ଜଗତରେ କେହି ନା କେହି ବନ୍ଧୁ ଥାଆନ୍ତି କିନ୍ତୁ ମୃତ୍ୟୁ ସମୟରେ କେହି ବନ୍ଧୁ ନଥାନ୍ତି। ମୃତ୍ୟୁ ସମୟରେ କେବଳ ଭଗବାନ ହିଁ ବନ୍ଧୁ ହେବେ କାରଣ ବାହ୍ୟ ବସ୍ତୁ କିଛି ଆପଣଙ୍କୁ ସାହାଯ୍ୟ କରିପାରିବ ନା ମୃତ୍ୟୁ ସମୟରେ। ଯଦି କେହି ବି ଚାହେଁ ମୁଁ ତା କାନରେ ଟିକେ ଭଗବାନଙ୍କ କଥା କହିବି କାନରେ ଭଗବାନଙ୍କ କଥା ହି ପଶିବ ନା, ନାମ ବି ପଶିବ ନା। କାହିଁକି ନା ନବଦ୍ୱାର ସବୁ ବନ୍ଦ ହେଇଯାଇଥିବ, ନଅଟା ଦ୍ୱାର କେମିତି ବନ୍ଦ ହବ ନା, ଏଇ ଶରୀର ଆମର ଏମିତି ପ୍ରତିବନ୍ଧକ ହବ, ଏଇ ଶରୀରରୁ ବାୟୁ ନଅଟା ଦ୍ୱାରକୁ ବନ୍ଦ କରିଦେବେ। ଏତେ ଅସହାୟ ଅବସ୍ଥା ମୃତ୍ୟୁ ସମୟ। ଆଉ ଅଜାମିଲ ଆଜି ପୁତ୍ର ସ୍ନେହରେ ସମସ୍ତ ସମୟକୁ କଟେଇ ଦେଇଛି। 88 ବର୍ଷ ତ ବେଶିଆ ସଂଘରେ ରହିଲା, 83 ବର୍ଷ ବୟସରେ ପୁଅ ଜନ୍ମ କରିଛି କିନ୍ତୁ 5 ବର୍ଷ ଭିତରେ ସେ ପୁଅ ପ୍ରତି ଏତେ ଆସକ୍ତ ହେଇଯାଇଛି। ଗତକାଲି ଆମେମାନେ ଶୁଣୁଥିଲେ ଭୁଞ୍ଜାନ୍ ପ୍ରପିବନ୍ ଖାଦାନ୍ ବାଲକ ସ୍ନେହ ଯନ୍ତ୍ରିତ। ବାଳକର ସ୍ନେହରେ ଗୋଟେ ଯନ୍ତ୍ର ଭଳି ହେଇଯାଇଛି। ବାଳକର ସ୍ନେହ କୁ ତ୍ୟାଗ କରିକି ଅଜାମିଲ ରହିପାରୁ ନାହିଁ। ଆଉ ଅଜାମିଲର ଏ ବାଳକ ନାରାୟଣଙ୍କ ପ୍ରତି ଯେଉଁ ସ୍ନେହଟା ତାର ଆଜି ମୁକ୍ତିର କାରଣ ହେଲା, ତାର ବନ୍ଧନର କାରଣ ହେଲା ନା। ପିଲା ଛୁଆଙ୍କ ପ୍ରତି ସ୍ନେହଟା ଯଦି ପିଲା ଛୁଆଙ୍କୁ ଭଗବାନ ସମ୍ବନ୍ଧରେ ସମ୍ବନ୍ଧିତ କରିଥିବେ, ଭଗବାନଙ୍କର ନାମ ଦେଇଥିବେ, ଯଦି କେହି ବି ପିଲା ଛୁଆଙ୍କୁ ଟିକେ ଭଲ ପାଉଛି ବି ସେ ଭଗବାନଙ୍କର ସହ ସମ୍ବନ୍ଧର ଫଳ ପାଇବ। ଅଜାମିଲ ଆଜି ଉଦ୍ଧାର ପାଇବ କେବଳ ପୁତ୍ର ନାମଟାକୁ ନାରାୟଣ ରଖିଛି ବୋଲି। ଆଉ ପୁତ୍ର ସ୍ନେହରେ ଗୋଟେ ଯନ୍ତ୍ର ଭଳି ହେଇଯାଇଛି, କାରଣ ବ୍ୟକ୍ତିକୁ ସ୍ନେହ କାହାକୁ ନା କାହାକୁ କରିବାକୁ ନିଶ୍ଚିତ ପଡିବ। ସ୍ନେହ ବିନା ବ୍ୟକ୍ତି ରହିପାରିବନି। ଯାହାର ପିଲା ଛୁଆ ନାହିଁ ତାକୁ ଦେଖନ୍ତୁ, ସେ କୁକୁର ବିରାଡ଼ି ପାଳିଥିବ, ନିଶ୍ଚିତ ସେ କାହାକୁ ନା କାହାକୁ ସ୍ନେହ କରିବ। ଭଲ ପାଇବାଟା ଯୋଉ ଜୀବନର, ପ୍ରତ୍ୟେକ ମନୁଷ୍ୟର ଭଲ ପାଇବା ହେଉଛି ଗୋଟେ ଗୁଣ, ସେଟାକୁ ଲଭ୍ କୁହାଯାଏ। ଆମେ ଭଗବାନଙ୍କର ଅଂଶ ବୋଲୁ, ଭଗବାନଙ୍କୁ ଭଲ ପାଇବାଟା ହେଉଛି ଆମର ସ୍ୱାଭାବିକ ସ୍ଥିତି, ଲଭ୍। କିନ୍ତୁ ଯେହେତୁ ଭଗବାନଙ୍କୁ ଭଲ ପାଇପାରୁନେ, ସେ ଲଭ୍ଟା ଗୋଟେ ବିକୃତ ପ୍ରତିଫଳନ ନେଇଛି, ଯାହାକୁ କୁହନ୍ତି ଇନଭର୍ଟ ରିଫ୍ଲେକ୍ସନ, ସେଟା କାମ ହେଇଯାଇଛି, ଲଭ୍ଟା ଲଷ୍ଟ ହେଇଯାଇଛି। ସେଥିପାଇଁ ଏ ଜଗତରେ ଯାହାକୁ ବି ଭଲ ପାଉଛେ ପୂର୍ଣ୍ଣ ଭାବରେ ଭଲ ପାଇପାରୁନେ। ଲଭ୍ରେ କ'ଣ ଅଛି, ପ୍ରେମରେ କ'ଣ ଅଛି, ନା ପରସ୍ପର ଆମେ ଭଗବାନଙ୍କୁ ଭଲ ପାଉଛେ, ଭଗବାନ ଆମକୁ ଭଲ ପାଉଛନ୍ତି, ଏଥିରେ ବିଚ୍ଛେଦ ନାହିଁ, ଏଟା ନିତ୍ୟ। କିନ୍ତୁ ଲଷ୍ଟ କ'ଣ, କାମନା କାମଟା କ'ଣ, କାମରେ ଆପଣ ନିଜେ ସନ୍ତୁଷ୍ଟ ହେଇପାରିବେ ନା, କି ଭଗବାନ ଏ ଯାହାକୁ ଆପଣ ଭଲ ପାଉଛନ୍ତି ତାଙ୍କୁ ସନ୍ତୁଷ୍ଟ କରିପାରିବେ। କିନ୍ତୁ ଭଗବାନଙ୍କୁ ଦେଖନ୍ତୁ, ଆପଣ ଦିନମାନ କାମ କରୁଛନ୍ତି, କିନ୍ତୁ ସନ୍ଧ୍ୟାବେଳେ ଆସିକି ଅଧ ଘଣ୍ଟା ଏଠି ଶୁଣନ୍ତୁ, ଆପଣଙ୍କୁ ସନ୍ତୁଷ୍ଟ ଲାଗୁଛି ନା, ଏଇଟା ମୋତେ ଏଇଟା ବହୁତ ଆନନ୍ଦ ଲାଗୁଛି, ଏଥିରେ ସନ୍ତୋଷ ଲାଗୁଛି, କାହିଁକି, କାରଣ ଆମକୁ ଭଗବାନଙ୍କୁ ଭଲ ପାଇବାଟା ହେଉଛି ଜୀବର ବୃତ୍ତି। ତେଣୁ ବ୍ୟକ୍ତି ଯେତେ କାର୍ଯ୍ୟ କଲେ ବି, ଯେତେବେଳେ ଭଗବାନ ଟିକେ ପ୍ରାର୍ଥନା କରୁଛି, ଯିଏ ମନ୍ଦିର ଟିକେ ଯାଉଛି, ପ୍ରଭୁଙ୍କର କାମ କରୁଛି, ସନ୍ତୁଷ୍ଟ ହେଉଛି। ଏ ଭଲ ପାଇବାଟା ଜଗତରେ କ'ଣ ହେଇଛି, ଏ ଜଗତକୁ ଆସିକି ଆମର ବିକୃତ ପ୍ରତିଫଳନ ହେଇକି ପ୍ରେମଟା କାମ ହେଇଯାଇଛି। ତେଣୁ କାମନାଟାକୁ ଭଲ ପାଇବାଟାକୁ କେଉଁଠି ନା କେଉଁଠି ଗୋଟେ ବ୍ୟବହାର କରିବାକୁ ପଡିବ ଆମକୁ। କିନ୍ତୁ ପ୍ରକୃତ ବ୍ୟବହାର ଭଗବାନ ଭଲ ପାଇବା। କିନ୍ତୁ ଅଜାମିଲା ଆଜି କ'ଣ କରିଛି, ନିଜ ସ୍ତ୍ରୀକୁ ବି ଭଲ ପାଇଲା ନା, ନିଜର ପିତାମାତାଙ୍କୁ ତ୍ୟାଗ କରିଦେଲା, ବେଶ୍ୟାକୁ ଭଲ ପାଇଲା, କିନ୍ତୁ ବେଶ୍ୟାକୁ ଭଲ ପାଇବାଟାକୁ ବି ତ୍ୟାଗ କରିଦେଲା। ଯେତେବେଳେ ଶେଷ ପୁତ୍ର ନାରାୟଣ ହେଲେ, ଏତିକି ଚିନ୍ତା କରି ଦେଖନ୍ତୁ, ଅଜାମିଲର କେତେ ସୁଗୁଣ ଥିଲା, ମୃତ୍ୟୁ ସମୟରେ ପୁଅକୁ ଭଲ ପାଉଥିଲା କିନ୍ତୁ ବେଶ୍ୟାକୁ ନୁହେଁ। ଆଉ ଯଦି ଅଜାମିଲ ଯଦି ବେଶ୍ୟାକୁ ଭଲ ପାଇଥାନ୍ତା, ତାହେଲେ ତ ଜୀବନର ବହୁତ ବଡ଼ ପ୍ରତିବନ୍ଧକତା ହେଇଯାଇଥାନ୍ତା। ଆପଣ ପ୍ରଶ୍ନ କରନ୍ତୁ, ଯେଉଁ ବ୍ରାହ୍ମଣ ଯୁବକ ଅବସ୍ଥାରେ ନିଜର ସ୍ତ୍ରୀ ଛାଡ଼ି ବେଶ୍ୟା ପାଖକୁ ପଳେଇ ଆସିଥିଲା, ବେଶ୍ୟାକୁ ଏତେ ଭଲ ପାଇଗଲା, ମୃତ୍ୟୁ ସମୟରେ ସେ କାହିଁକି ବେଶ୍ୟା କଥା ଚିନ୍ତା ନ କରି ବେଶ୍ୟାର ନାମ ନ ନେଇ ସେ ନାରାୟଣ ନାମଟା କାହିଁକି ନେଲା, ଏଇଟା ଆପଣ ଚିନ୍ତା କର। ଯାହା ପାଇଁ ତାର ବ୍ରାହ୍ମଣତ୍ଵ ନଷ୍ଟ ହେଇଛି, କିନ୍ତୁ ମୃତ୍ୟୁ ସମୟରେ ତା ପ୍ରତି ସ୍ନେହ ଆସୁନି, ତା ପ୍ରତି ଭାବ ଆସୁନି, ପ୍ରେମ ଆସୁନି, କିନ୍ତୁ ପୁତ୍ରକୁ ଭଲ ପାଉଛି। ଏଇଠି ଗତକାଲି ଆମେ ଶୁଣୁଥିଲେ, ଏଇଠି କଥା ହିଁ ବନ୍ଦ ଥିଲେ, ଭୁଞ୍ଜାନ ପ୍ରପିବାନ ଖାଦାନ ବାଳକ ସ୍ନେହ ଯନ୍ତ୍ରିତ, ଖାଇବାରେ ତାର ପୁଅକୁ ଖୋଇବାରେ, ପାନୀୟ ବସ୍ତୁ ନିଜେ ପାନ କରିବାରେ ପୁଅକୁ ପେଇ ଦେବାରେ, ଏବଂ ଚର୍ବଣ ବସ୍ତୁ ନିଜେ ଭୋଜନ କରିବାରେ ଏବଂ ନାରାୟଣଙ୍କୁ ଖୋଇ ଦେବାରେ, ସ୍ନେହ ଯନ୍ତ୍ରିତ, ବାଳକର ସ୍ନେହରେ ଗୋଟେ ଯନ୍ତ୍ର ଭଳି ଅଜାମ ହେଇଗଲା। କିନ୍ତୁ ବେଶ୍ୟା ସ୍ନେହରେ ନୁହେଁ, ବାଳକ ସ୍ନେହରେ, ନାରାୟଣ ସ୍ନେହରେ। କିନ୍ତୁ ଭୋଜୟନ ପାପୟନ ମୂଢ଼ ନ ବେଦ ଅନ୍ତକ ଆଗତମ, ପରିକି ସୁଖଦେବ ଗୋସ୍ୱାମୀ ରାଗି କହୁଛନ୍ତି, ମୂଢ଼ ଜାଣିପାରିଲା ନା ମୃତ୍ୟୁ ଆସିକି ପହଞ୍ଚିଗଲା। ବାସ୍ତବିକ ଜଗତରେ ସିଏ ହେଉଛି ଏକ ନମ୍ବର ମୂର୍ଖ ଯିଏ ମୃତ୍ୟୁକୁ ନ ଜାଣେ। ଆମେ ସବୁ ବସ୍ତୁକୁ ଜାଣିଛେ, ଆମର ବ୍ୟାଙ୍କ ବାଲାନ୍ସ କେତେ, ଆମର କୋଉଠି କ'ଣ ବସ୍ତୁ ଅଛି, ଆମର ଘର କେତେ, ଜମି କେତେ, ବାଡ଼ି କେତେ, ସବୁ ଜିନିଷ ଜାଣୁଛେ। ଯାହା ଆମେ ଜାଣିଛେ ଏଟା ଅନିତ୍ୟ, ଏଟା ଆମ ସାଙ୍ଗରେ କିଛି ଯିବ ନା।
ଏଟା ମୋର ନିତ୍ୟ, କିନ୍ତୁ ଗୋଟିଏ ନିତ୍ୟ ନିଶ୍ଚିତ ସେଟା ହବ, ନିଶ୍ଚିତ ଗୋଟିଏ ହବା ଜିନିଷଟା କଣ ନା ମୃତ୍ୟୁ। ଆଉ କିଛି ଆପଣଙ୍କର ହେଇପାରେ ବା ନ ହେଇପାରେ ସଂସାରରେ, କିନ୍ତୁ ଗୋଟିଏ ଜିନିଷ ନିଶ୍ଚିତ ହବ। କେଉଁଦିନ ସେ ନିଶ୍ଚିତତା କରାହେଇଛି? ଯେଉଁଦିନ ଜନ୍ମ ହେଇଛି। ଏ ଜଗତରେ ଗୋଟିଏ ନିଶ୍ଚିତ ବସ୍ତୁ ଅଛି, ସେଟା ହଉଛି ମୃତ୍ୟୁ, ଆଉ କିଛି ନିଶ୍ଚିତତା ନାହିଁ। ଆଉ କଣ ହେଇପାରେ ବା ନ ହେଇପାରେ ଏଟା କେହି ଗ୍ୟାରେଣ୍ଟି ଦେଇପାରିବେନି, କିନ୍ତୁ ମୃତ୍ୟୁଟା ହଉଛି ଗ୍ୟାରେଣ୍ଟି। ଯେଉଁଟା ସତ୍ୟ ବସ୍ତୁ ତାକୁ ଜାଣିନେ, ଆଉ ଜଗତର ସବୁ ଅସତ୍ୟ ବସ୍ତୁ ଆପଣ ଯାହା କରୁଛନ୍ତି ତାଟା ଭୋଗ କରିପାରିବେ କି ନାହିଁ ତାର ଠିକଣା ନାହିଁ, କିନ୍ତୁ ମୃତ୍ୟୁଟା ନିଶ୍ଚିତ ଆପଣଙ୍କୁ ଭୋଗ କରିବାକୁ ପଡ଼ିବ, ଏଟା ସିଓର। କିନ୍ତୁ କିଏ ମୂର୍ଖ ଯିଏ ଜାଣେ ନା ମୋର କେତେବେଳେ ମୃତ୍ୟୁ ହବ, ବା ମୃତ୍ୟୁଟାକୁ ନିଜେ ଚିନ୍ତା କରୁନି। ଏଟା ସତ୍ୟ ବସ୍ତୁ ହଉଛି ମୃତ୍ୟୁ, ମୃତ୍ୟୁ ନିଶ୍ଚିତ ଆସିବ। କେହି ଆପଣ ଆଜି ଚିନ୍ତା କଲେ ମୋର ମୃତ୍ୟୁ ଆଜି ନିଶ୍ଚିତ ହେଇଯିବ? କେହି ଚିନ୍ତା କରିଛନ୍ତି ସକାଳୁ ଉଠିବ? ଯେଉଁଟା ସତ୍ୟ ବସ୍ତୁ କେବେ ଚିନ୍ତା କରୁନାହାନ୍ତି, କିନ୍ତୁ ସକାଳୁ ଉଠିଲା ମାନେ ଆଗେ ଚିନ୍ତା ହଉଛି କେମିତି ଟଙ୍କା ରୋଜଗାର କରିବି, କେମିତି ଏ କାମ କରିବି, କେମିତି ସେମିତି ସେ କାମ କରିବି, ମାନେ ସେଇଟା ହେଇପାରେ ବା ନ ହେଇପାରେ, କିନ୍ତୁ ମୃତ୍ୟୁଟା ନିଶ୍ଚିତ ହବ। ପରୀକ୍ଷିତ ମହାରାଜ ଆଜି କାହିଁକି ସତର୍କ ହେଇଗଲେ? ଯେତେବେଳେ ଶୁଣିଦେଲେ ସୌନକ ଏ ଶୃଙ୍ଗୀ ତାଙ୍କୁ ଅଭିଶାପ ଦେଇଛନ୍ତି, 7 ଦିନ ଭିତରେ ତାଙ୍କର ମୃତ୍ୟୁ ହବ, ବହୁତ ସୁନ୍ଦର, ସେ ବହୁତ ଆନନ୍ଦିତ ହେଇଗଲେ। କହିଲେ ପ୍ରଭୁଙ୍କର ମୋର ବହୁତ ବଡ଼ କରୁଣା, ମୋତେ ଯଦି ବ୍ରାହ୍ମଣର ଅଭିଶାପ ନ ହେଇଥାନ୍ତା ମୁଁ କଣ ଗୃହ ଛାଡ଼ିଥାନ୍ତି? ମୁଁ ନିଶ୍ଚିତ ଏ ଗୃହରେ ହିଁ ପଡ଼ିକି ରହିଥାନ୍ତି। ଏବଂ ଯେତେବେଳେ ମୃତ୍ୟୁର ସମ୍ବାଦକୁ ଜାଣିଦେଲେ ସେ ସମୟରେ ପ୍ରସ୍ତୁତ ଆରମ୍ଭ କରିଦେଲେ। 7 ଦିନ ଭିତରେ ସେ ପ୍ରସ୍ତୁତ ହେଇଗଲେ ମୃତ୍ୟୁ ପାଇଁ। କିନ୍ତୁ ଆପଣ କୁହନ୍ତୁ, ଆମକୁ କିଏ ଜଣେଇଛି ଆମେ କେତେଦିନ ବଞ୍ଚିବା? କେବେ ବଞ୍ଚିବା ଆମକୁ ଜଣାଯାଇନି। ତାମାନେ ପରୀକ୍ଷିତ ମହାରାଜଙ୍କର 7 ଦିନ ତା ଗ୍ୟାରେଣ୍ଟି, ଆମର 7 ଦିନ ନାହିଁ, 7 ସେକେଣ୍ଡ ବି ଗ୍ୟାରେଣ୍ଟି ନାହିଁ, ଯେକୌଣସି ସମୟରେ ମୃତ୍ୟୁ ହେଇପାରେ। କିନ୍ତୁ ଯେଉଁଟା ସତ୍ୟ ବସ୍ତୁ ତା ପାଇଁ ଚିନ୍ତା ନାହିଁ। କିନ୍ତୁ ଯେଉଁମାନେ ବୁଦ୍ଧିମାନ ଲୋକ, ଦେଖନ୍ତୁ ଖଟୁଆଙ୍ଗ ମହାରାଜ, ପରୀକ୍ଷିତ ମହାରାଜ ଯେତେବେଳେ ପ୍ରବଚନ ଶୁଣୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କ ନିକଟରୁ, ତାଙ୍କର ମନ ଟିକେ ଦୁଃଖ ହେଇଯାଉଛି, କହୁଛନ୍ତି ଆଜ୍ଞା ଆପଣଙ୍କୁ ଭେଟିଲି ଯେ, ସାଧୁଙ୍କୁ ଭେଟିଲି, କିନ୍ତୁ ମୋର ଆୟୁଷ ଅଛି 7 ଦିନ ମାତ୍ର, 7 ଦିନ ଭିତରେ ମୁଁ କଣ ଭଗବାନଙ୍କ କଥା ଶୁଣି କଣ ପ୍ରଭୁଙ୍କ ଚରଣ ମତେ ଲଗେଇ? ଯଦି ଆଗରୁ ଭେଟିଥାନ୍ତି ତାହେଲେ ମୋର ବହୁତ ଲାଭ ହେଇଥାନ୍ତା। ଏଇ ସନ୍ଦେହଟା କାହାର ଆସିଛି? ପରୀକ୍ଷିତଙ୍କର। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ପରୀକ୍ଷିତ ତୁମେ ଭୟ କର ନା, ବ୍ୟକ୍ତି ଯଦି ଅନବଧାନରେ ଆବେଶତା ନାହିଁ ବଞ୍ଚିକି ବହୁ ଦିନ ରହୁଛି, ଭଗବତ କାର୍ଯ୍ୟ ନାହିଁ, ସେଭଳି ବଞ୍ଚିବାର ମୂଲ୍ୟ କଣ ଅଛି? ବହୁତ ଲୋକ ବଞ୍ଚିକି ରହିଛନ୍ତି, କିନ୍ତୁ ସେ ବଞ୍ଚିବାଟା ସହିତ ବୃକ୍ଷ ସହିତ ସମାନ। ବୃକ୍ଷ କଣ ବଞ୍ଚୁନି? ବୃକ୍ଷ ଶୀତ ଦିନ ଶୀତ ସହୁଛି, ଖରାଦିନେ ଖରା ସହୁଛି, ସବୁ ସହିକି ବଞ୍ଚିକି ରହିଛି। ମଣିଷ ହିଁ କେବଳ 80 ବର୍ଷ, 50 ବର୍ଷ, 60 ବର୍ଷ ବଞ୍ଚିବାଟା କଣ ବହୁତ ବଡ଼ କାର୍ଯ୍ୟ? ବରଂ ବଞ୍ଚିବା ଦରକାର ଗୋଟିଏ ମୁହୂର୍ତ୍ତ, ଗୋଟିଏ ମୁହୂର୍ତ୍ତ ବଞ୍ଚିବା ଦରକାର, ଏବଂ ବଞ୍ଚିବା ସମୟଟାକୁ ଉପଯୁକ୍ତ କାର୍ଯ୍ୟରେ ଲଗେଇବା ଦରକାର। ବଞ୍ଚି କଣ ଲାଭ ଅଛି? କିଏ ନ ବଞ୍ଚୁଛି ଜଗତରେ? କହିଲେ ପରୀକ୍ଷିତ ତୁମର 7 ଦିନ ବହୁତ ସମୟ ଅଛି, ବହୁତ ସମୟ। କାହିଁକି ନା ଖଟୁଆଙ୍ଗ ନାମର ଜଣେ ରାଜା ଥିଲେ, ସେ ଏତେ ବଳବାନ ରାଜା ଥିଲେ, ଏତେ ଶକ୍ତିଶାଳୀ ରାଜା ଥିଲେ, ଇନ୍ଦ୍ର ତାଙ୍କୁ ଡାକୁଥିଲେ ଅସୁରମାନଙ୍କ ବିରୁଦ୍ଧରେ ଜୟ କରିବା, ଯୁଦ୍ଧ କରିବା ପାଇଁ। ଆପଣ ଚିନ୍ତା କରନ୍ତୁ, ଯେଉଁ ପୁଣ୍ୟବାନ ରାଜା ସ୍ୱ ଶରୀରରେ ଇନ୍ଦ୍ରଙ୍କ ଆହ୍ୱାନରେ ସ୍ୱର୍ଗ ଲୋକକୁ ଯାଇ ସେ ଯୁଦ୍ଧ କରିକି ଅସୁରମାନଙ୍କୁ ପରାସ୍ତ କରୁଛନ୍ତି, କିନ୍ତୁ ସେ କେତେ ବୁଦ୍ଧିମାନ! ଯେତେବେଳେ ଅସୁରମାନଙ୍କୁ ସବୁ ବିଜୟ କରିସାରିଲେ, ଇନ୍ଦ୍ର କହିଲେ ତୁମର କଣ ବର ଦରକାର? ଖଟଙ୍ଗ ମହାରାଜ ବୁଦ୍ଧିମାନ, ଖଟଙ୍ଗ ମହାରାଜ ଧନ ଜନ କିଛି ମାଗିଲେ ନା, ସେ ଆଗେ ଜିଜ୍ଞାସା କଲେ, ଆଗେ ମୁଁ କେତେଦିନ ବଞ୍ଚିବି ମୋତେ କହିଲେ, ମୁଁ କେତେଦିନ ବଞ୍ଚିବେ ଜଗତରେ ମୋତେ ଆଗେ କୁହନ୍ତୁ, ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ ମୃତ୍ୟୁ ପାଇଁ। ସେ କହିଲେ ତୁମର ମୁହୂର୍ତ୍ତେ ସମୟ ଅଛି, ଯାହାକୁ 2 ଘଡ଼ି କୁହାଯାଏ, ଗୋଟେ ଘଡ଼ି 24 ମିନିଟ୍, 48 ମିନିଟ୍ ସମୟ, କହିଲେ ମୋର ମାତ୍ର 48 ମିନିଟ୍ ସମୟ ଅଛି, ବହୁତ ସମୟ ଅଛି। କହିଲେ ଆଜ୍ଞା ମୋର 48 ମିନିଟ୍ ସମୟ ଅଛି ମାନେ ମୁଁ ବର୍ତ୍ତମାନ ଚାଲିଲି ମର୍ତ୍ତ୍ୟ ଲୋକକୁ, ସ୍ୱର୍ଗ ଲୋକ ରହିଲେ ନା, ସ୍ୱର୍ଗ ଲୋକରୁ ଏଇ ଭାରତ ବର୍ଷକୁ ଆସିଲେ, 48 ମିନିଟ୍ ଭିତରେ ପୁତ୍ରକୁ ରାଜା କରେଇଲେ, ଭଗବାନଙ୍କ ଚିନ୍ତନରେ ବସିଲେ, ପ୍ରଭୁଙ୍କର ନାମ କଲେ, ସ୍ୱର୍ଗ ପ୍ରତ୍ୟାଗ କଲେ। ସମୟର ଯେତେବେଳେ ଜାଣିଦେଲେ ମୃତ୍ୟୁ ମୋର ଆସିଯାଉଛି ପ୍ରସ୍ତୁତ, କିନ୍ତୁ ତାଙ୍କୁ ତ ଇନ୍ଦ୍ରଦେବ କହିଲେ, ଆମକୁ କିଏ କହିବ, ଆମକୁ କେଉଁ ମୋବାଇଲ ଫୋନରେ ଆମକୁ ମେସେଜ ଆସିବ ଯେ ତୁମର ଭାଇ ଏତିକି ଦିନ ସମୟ ରହିଲା, ତ କେହି ଜଣେଇବେନି। ଯମରାଜ ସବୁକୁ ଜଣାଉଛନ୍ତି, କାଳ ସବୁ ଜଣାଉଛି, ସବୁ ପାଇଁ ଇନଭାଇଟେସନ ଲେଟର ଲେଖୁଛି, ମୃତ୍ୟୁ ପାଇଁ ଇନଭାଇଟେସନ ଲେଟର କେବେ ପଠେଇବନି ଯମରାଜ, କାହାକୁ କହିବନି ତୁମର ମୃତ୍ୟୁ ଆସିଗଲା। ମୃତ୍ୟୁ ଆସିବାର 3 ହଉଛି ସଙ୍କେତ ଅଛି ଯମରାଜଙ୍କର, କିନ୍ତୁ କଳିଯୁଗରେ ତା ବି ଚଳୁନି। ଦାନ୍ତ ଖସିଲେ, ଚୁଟି ପାଚିଲେ, ଚମ ଧୁଡ଼ୁଧୁଡ଼ି ହେଲେ, ଏ 3 ଯମରାଜଙ୍କର ସଙ୍କେତ, କିନ୍ତୁ କଳିଯୁଗରେ ତା ନାହିଁ। କେତେବେଳେ କାହାର ମୃତ୍ୟୁ ହବ, କାରଣ ସମସ୍ତେ ମନ ଇଚ୍ଛା ପାପ କରୁଛନ୍ତି, ମନ ଇଚ୍ଛା କର୍ମ କରୁଛନ୍ତି, ପ୍ରାରବ୍ଧ ପ୍ରଚୁର କର୍ମର ପ୍ରତିକ୍ରିୟା ଅଛି। ସେଥିପାଇଁ ଏଠି କହୁଛନ୍ତି ମୂଢ଼ ଯେ ପରୀକ୍ଷାକୁ ଜାଣେ ନା, ଯେମିତି ଗୋଟେ ପିଲା ପାଠ ପଢୁଛି କିନ୍ତୁ ଏକ୍ଜାମିନେସନ କେବେ ହେବ ସେ ଜାଣିନା, ଆଉ ଏକ୍ଜାମିନେସନରେ ସେ ଫେଲ ହେଇଯାଉଛି, ତାକୁ କ'ଣ କହିବ, ମୂର୍ଖ ଭାବ ନା। ତେଣୁ ଆମେ ଜୀବନ ସାରା ଯାହା କରୁଛେ ଏଟା ପରୀକ୍ଷା ସମୟରେ କିଛି କାର୍ଯ୍ୟରେ ଲାଗିବ ନା, ପରୀକ୍ଷା ହେଉଛି ମୃତ୍ୟୁ ସମୟ। ସାଧନ କରି ଭଜନ କରି ମର୍ତ୍ତେ ଜାଣିଲେ ହଏ, ପ୍ରଭୁପାଦ କହନ୍ତି ସମୟ, ସାଧନ କର ଭଜନ କର, କିନ୍ତୁ ମରି ଶିଖିବା ଦରକାର, ମୋରଟା ଶିଖିବାକୁ ପଡ଼େ କେମିତି ମରିବାକୁ ପଡ଼େ, କାରଣ ଏ ମରିବା ଉପରେ ଆଉ ଗୋଟେ ସ୍ୱର ନିର୍ଭର କରୁଛି ନା, ଏ ଶରୀର ଉପରେ ଆଉ ଗୋଟେ ସ୍ୱର ନିର୍ଭର କରୁଛି, କାରଣ ଏ ସ୍ୱର ଛାଡ଼ିବା ପୂର୍ବରୁ ଏଇ ଶରୀର ଆଉ ଗୋଟେ ସ୍ୱରକୁ ପ୍ରସ୍ତୁତ କରୁଛି। ଆପଣ କିଭଳି ସ୍ୱର ପାଇବେ ଶୁଣିବା ଆଜି ପ୍ରବଚନ ସବୁ ପଡ଼ିବ, କେତେ ସୁନ୍ଦର କଥା। ଯମଦୂତ ମାନେ ବେଦର 3 ପ୍ରବଚନକୁ ଦେବେ, 3 ପ୍ରବଚନ ବେଦର ସିଦ୍ଧାନ୍ତକୁ ସବୁ ଜଣେଇବେ, ଜୀବ କିଭଳି କର୍ମଚକ୍ରରେ ପଡ଼ି ସ୍ୱର ପାଉଛି, ସେ କାହିଁକି ପ୍ରବଚନ ଦେଉଛନ୍ତି ନା, ଅଜାମିଲ ଏଭଳି କର୍ମ କରିଛି, ଏ କର୍ମଚକ୍ରରେ ପଡ଼ିଛି, ତାକୁ ଆମେ ନଉଛୁ ଯମଦୂତଙ୍କ ନିକଟକୁ ଦଣ୍ଡ ଦେବା ପାଇଁ। ଶୁଣିବା ଆଜି, ତେଣୁ ସ୍ନେହ ଯନ୍ତ୍ରିତ ଭଳି ଅଜାମିଲ ରହିଛନ୍ତି ପୁତ୍ର ଉପରେ, କିନ୍ତୁ ସେହି ସମୟରେ ମୃତ୍ୟୁ ଆସିକି ପହଞ୍ଚିଗଲା। ସୟବ ବର୍ତ୍ତମାନ ମୃତ୍ୟୁକାଳ ଉପସ୍ଥିତ ମତି ଚକାର ତନୟେ ବାଲ ନାରାୟଣ ଆହୋଏ। ନାରାୟଣ ପୁତ୍ର ପ୍ରତି ତାର ମତି ରହିଥିଲା। ଆପଣ ଚିନ୍ତା କରନ୍ତୁ, ମନଟା ଗୋଟିଏ ଜାଗାରେ କେନ୍ଦ୍ରୀଭୂତ କରିବାଟା ସହଜ ଜିନିଷ କି? ଆପଣ ଭୋଜନ କରୁଥିବେ, ସ୍ତ୍ରୀ ଆପଣଙ୍କୁ ଭୋଜନ ଦେଉଥିବେ, ଆପଣ ଭୋଜନ କରୁଥିବେ, ଦେଖୁଥିବେ ସେ ଜିନିଷ ଆଣୁଛି, କିନ୍ତୁ ମନ ଭୋଜନ କଲାବେଳେ ବି ଚିନ୍ତା କରୁଛି ଅଲଗା କଥା। ମତି ମନ ଗୋଟେ ଏଭଳି ବସ୍ତୁ, ତାକୁ କେହି କଣ୍ଟ୍ରୋଲ କରିପାରିବେ ନା, ଆଉ ମନ ଗୋଟିଏ ଜାଗାରେ ସ୍ଥିର ହେଇଗଲିବା ଏଟା ବହୁତ ବଡ଼ କଥା। ଆଚ୍ଛା, ଯେଉଁ ଅଜାମ୍ବିଲ ମନର ଦାସ ହେଇ ଆଜି ସ୍ତ୍ରୀକୁ ଛାଡ଼ି ବେଶ୍ୟା ପାଖକୁ ଆସିଥିଲା, ବେଶ୍ୟା ପାଖରେ ରହିଥିଲା, କିନ୍ତୁ ବେଶ୍ୟାକୁ ଏତେ ଭଲ ପାଇଥିଲା 83 ପରେ ପୁଅ ଜନ୍ମ କରିଥିଲା, କିନ୍ତୁ ମଲା ବେଳେ କେମିତି ବେଶ୍ୟାକୁ ଭୁଲିଗଲା, ପୁତ୍ରକୁ ଭଲ ପାଇଲା। ଏଠି କହୁଛନ୍ତି ମତି ଚକାର ତନୟେ, ମତି ଆଉ ବେଶ୍ୟା ନିକଟରେ ନଥିଲା, କାହା ପାଖରେ ଥିଲା, କେନ୍ଦ୍ରୀଭୂତ ହେଇ ତାର ମତି ଥିଲା ନାରାୟଣ ଉପରେ। କେମିତି ଏଟା ହେଲା, ଏଠି କହୁଛନ୍ତି ମତି ଚକାର ତନୟେ ବାଲୋ ନାରାୟଣ ଆହୋଏ। ନାରାୟଣ ଉପରେ, ନାରାୟଣ କଣ କରୁଥିଲା, ପାଖରେ ଥିଲା। ମନଟା ତ ଆପଣଙ୍କ ହିସାବ ରହିବନି, ମନର ଆପଣ ମାଷ୍ଟର ହେଇଥିଲେ ମନଟାକୁ ସଂଯମ କରିବେ, ଆଉ ମନର ଦାସ ହେଇଥିଲେ ମନ ଯାହା କହିବେ ମନ ସେୟା ଚିନ୍ତା କରିବ। ଆପଣ ଯୁକ୍ତି କରନ୍ତୁ, ଯେଉଁ ଅଜାମ୍ବିଲ ଏତେ ଦିନ ବେଶ୍ୟା ଶକ୍ତିରେ ରହିଲା, ତା ମନଟା କିନ୍ତୁ ବେଶ୍ୟା କାହିଁକି ଭଲ ପାଇଲା ନା, ପୁଅ କାହିଁକି ଭଲ ପାଇଲା। ଏଠି କହୁଛନ୍ତି ଶ୍ରୀଧର ସ୍ୱାମୀ କହୁଛନ୍ତି, ଏଇଟା ପ୍ରଭୁଙ୍କର ନାମର ମହାତ୍ମ୍ୟ, ଉପଲାଳନାଦି ଯେଉଁ ଉପଲାଳନ କରିଥିଲା, ଯେଉଁ ଭୋଜନ କଲାବେଳେ ନାରାୟଣ ଡାକିଥିଲା, ନାରାୟଣ ଆସ ମୁଁ ଖାଉଛି ତୁମେ ଟିକେ ଖାଅ, ଯେତେବେଳେ ପାନ କରୁଥିଲା ସାନ ପୁଅକୁ ପେଉଥିଲା ନାରାୟଣକୁ ଏ ଯୋଉ ଉପନା ଉପଲାଳନାଦି ଏତଚ ଉପଲାଳନାଦି ଶ୍ରୀ ନାରାୟଣ ନାମ ଉଚ୍ଚାର ମହାତ୍ମ୍ୟନ ତତ୍ ଭକ୍ତିର ଏବ ଭୂୟତି ସିଦ୍ଧାନ୍ତ ଉପଯୋଗୀ ତ୍ୱେନ ଦ୍ରଷ୍ଟବାନ୍। ଶ୍ରୀଧର ସ୍ୱାମୀ କହୁଛନ୍ତି ଏହାର ଅଲଗା କୌଣସି ସିଦ୍ଧାନ୍ତ ତୁମେ କହିପାରିବ ନା। ଯାହା ପାଇଁ ସଦାଚାର ବ୍ରାହ୍ମଣ ଅଜାମେଲ ସବୁକିଛି ତ୍ୟାଗ କରିଦେଇକି ବେଶା ନିକଟ ରହିଲା, ଆଉ ମଲା ବେଳେ କେମିତି ପୁଅ କଥା ଚିନ୍ତା କରୁଛି? ସିଏ ବେଶା କଥା ଚିନ୍ତା କରୁନି, କାରଣ ନାରୀ ଗତକାଲି ଶୁଣୁଥିଲେ ନା, ସମସ୍ତେ ମନ ଭିତରେ ରୁହନ୍ତି କିନ୍ତୁ ନାରୀ ହୃଦୟ ଭିତରେ ରୁହେ। ନାରୀର ପୁରୁଷର ଚିନ୍ତା, ପୁରୁଷ ନାରୀର ଚିନ୍ତାଟା ଗୋଟେ ଗ୍ରନ୍ଥି ଭଳି, ହୃଦୟ ଗ୍ରନ୍ଥି କିନ୍ତୁ ଅଜାମିଲ କେମିତି ଏଟା ଭୁଲିଗଲା, ପୁତ୍ରକୁ ଭଲ ପାଇଲା। ଏତଚ ତତ୍ ନାରାୟଣ ତତ୍ ଉପଲାଳନାଦି ନାରାୟଣ ନାମ ମହାତ୍ମ୍ୟନ। ପାଞ୍ଚ ବର୍ଷ ଭିତରେ 83 ବର୍ଷ ବୟସରୁ 88 ବର୍ଷ ପର୍ଯ୍ୟନ୍ତ, ପାଞ୍ଚ ବର୍ଷ ବୟସ ଅଜାମିଲ 10,000 ନାରାୟଣ ନାମ ଡାକିଛି ପୁତ୍ରକୁ, ଏବଂ ଉପଲାଳନ କରିଛି, ଡାକିଛି ସବୁବେଳେ, ଆସ ଖାଅ ନାରାୟଣ, ଆସ ନାରାୟଣ, ଆସ ମୋ ପାଖକୁ ଆସ। ନାମଟିକୁ ଲାଳନ ମାଧ୍ୟମରେ ଡାକିଛି, ଆମ ଭଳି ସ୍ୱତନ୍ତ୍ର ଡାକିନି। ଯେମିତି ଆଜିକାଲି ଲୋକମାନେ ଠାକୁରଙ୍କ ନାମ କରୁଛନ୍ତି, ମନ୍ଦିରକୁ ଦେଖିଲେ ବି ପ୍ରଣାମ କରିକି ଭଗବାନଙ୍କ ନାମ ଟିକେ କରୁଛନ୍ତି, ଅଜାମିଲ ତା କରିନି। ଅଜାମିଲ ଯେଉଁ ନାରାୟଣ ନାମଟା କହିଛି କେବଳ ଲାଳନ ପାଇଁ କହିଛି, ସ୍ୱତନ୍ତ୍ର ଡାକିନି। ଯେମିତି ଆଜି ବି ଆପଣ ଯେଉଁମାନେ ଏଠି ଆମେ ଠାକୁରଙ୍କ ନାମ କଲାବେଳକୁ ଆପଣ ଠାକୁରଙ୍କ ନାମ କରୁଛନ୍ତି, ଏଟା ସ୍ୱତନ୍ତ୍ର କରୁଛନ୍ତି, ଜାଣିଛନ୍ତି ଏଟା ଭଗବାନଙ୍କର ନାମ ବୋଲି। ଅଜାମିଲ ତା କରେନି, ଲାଳନ ସହିତ ଡାକିଛି, ତାର ମୁଖ୍ୟ ଉଦ୍ଦେଶ୍ୟ ଲାଳନ, ନାମ ଡାକିବା ତାର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ। ଏଠିକି ଆସ ମୋ ସାଙ୍ଗରେ ଖାଅ, ଏଟା ତାର ମୁଖ୍ୟ ଉଦ୍ଦେଶ୍ୟ, ତାର ଭାବନାଟା ଏହା, ଡାକୁଛି ନାରାୟଣ ପୁତ୍ରକୁ, ମୁଖ୍ୟ ଉଦ୍ଦେଶ୍ୟ ନାମ ନାହିଁ, ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲାଳନ। କିନ୍ତୁ ପ୍ରଭୁଙ୍କ ନାମରେ ଏଭଳି ଶକ୍ତି, ଲାଳନ ମାଧ୍ୟମରେ ନାମ ଉଚ୍ଚାରଣ କରି କରି ଏ ଦାସୀପତି ଅଜାମିଲର ଅନ୍ତ ସମୟରେ ନାରାୟଣ ନାମର ସ୍ମରଣ ଆସିଗଲା, ଏ ପୁତ୍ର ସ୍ମରଣ ଆସିଗଲା। କୋଟି କୋଟି ଜନ୍ମ ମୁନିମାନେ ସାଧନ କରି ଭଜନ କରି ଯେଉଁ ନାରାୟଣ ନାମ ସ୍ମରଣ କରିପାରୁନାହାନ୍ତି, ଭଗବାନଙ୍କୁ ସ୍ମରଣ କରିପାରୁନାହାନ୍ତି, ଅଜାମିଲ ମୃତ୍ୟୁ ସମୟରେ ପୁତ୍ରକୁ ଡାକୁଛି, ପୁତ୍ର ଉପରେ ପୁରା ମତି କେନ୍ଦ୍ରୀଭୂତ ହେଇକି ରହିଛି, ମତି ପୂର୍ଣ୍ଣ କେନ୍ଦ୍ରୀଭୂତ ହେଇକି ରହିଛି ଏଇଥିପାଇଁ। ଏବଂ ଯେଉଁ ସମୟରେ ଡାକୁଛି, ମତି କେନ୍ଦ୍ରୀଭୂତ ହେଇଛି, ଏବଂ ନାରାୟଣ ଇତି ଆହୁଏ, ହେ ନାରାୟଣ ତୁମେ ଆସ, ଏଟା ଡାକିବ ସିଏ ନାରାୟଣ। ବାଳକ କଣ କରୁଛି? ବାଳକ ସେଠି ଖେଳୁଛି। ଏ ମୃତ୍ୟୁ ସମୟ ଭିତରେ ଶଯ୍ୟାରେ ଶୋଇକି ମତିଟା ରହିଛି ପୁତ୍ର ନିକଟରେ, ଏଇ ସମୟରେ ଗୋଟେ ଦୃଶ୍ୟ ଦେଖିଲା ଅଜାମିଲ। କଣ ସେ ଦୃଶ୍ୟ? ଏଠି କହୁଛନ୍ତି ସପାଶହସ୍ତାନ ସ୍ତ୍ରୀ ଦୃଷ୍ଟ୍ୱା ପୁରୁଷାନ ଅତି ଦାରୁଣମ ବକ୍ରତୁଣ୍ଡମ ଉର୍ଦ୍ଧ୍ୱରୋମଣ ଉର୍ଦ୍ଧ୍ୱରୋମଣମ ଆତ୍ମାନମ ନେତୁମାଗତ। ସ ଅଜାମିଲ ଦୃଷ୍ଟ୍ୱା ଦେଖିଲା, କଣ ଦେଖିଲା ଆପଣ କୁହନ୍ତୁ? ଯାହାର ମତି ପୁତ୍ର ଉପରେ ଥିଲା ସେ ଦେଖିଲା କଣ? ସେ ପୁଅକୁ ଚାହିଁକି ରହିଛି କିନ୍ତୁ ପୁତ୍ର ଉପରେ ମତି ଅଛି, ଏଇ ସମୟରେ ତିନି ଜଣ ଲୋକକୁ ଦେଖିଲା। ସପାଶହସ୍ତାନ, ପାଶ ଧରିଛନ୍ତି, ପାଶ ମାନେ କଣ ବୁଝୁଛନ୍ତି? ରଜୁଳି ଦୌଡ଼ି ଧରିଛନ୍ତି। ତ୍ରିନ୍, କେତେ ଜଣ ପୁରୁଷକୁ ଦେଖିଲା? ତିନି ଜଣ ପୁରୁଷ। କିଭଳି ପୁରୁଷ? ଅତି ଦାରୁଣ, ଭୟଙ୍କର ପୁରୁଷ, ତାଙ୍କ ରୂପ ଅତି କଦର୍ଯ୍ୟ ରୂପ, ଜମନ୍ତମାନଙ୍କର ରୂପ, ଆପଣ ଏଠି ଶୁଣନ୍ତୁ, ଜମନ୍ତମାନଙ୍କର ରୂପ ଏ ଜଗତରେ ବି ଯେଉଁମାନଙ୍କର ରୂପ କଦର୍ଯ୍ୟ ରୂପ, ଭୟଙ୍କର ରୂପ, ସେମାନେ ପାପୀ, ଏଇଟା ମନେ ରଖିଥାନ୍ତି। ଯେଉଁମାନଙ୍କୁ ଦେଖିଲେ ଶାନ୍ତ ଭାବ ଆସୁନି, ଘୋର ଭାବ ଆସୁଛି, ଭୟ ଭାବ ଆସୁଛି, ଶରୀର ଗୁଡ଼ିକ ଏଭଳି ଗଠନ ଭଗବାନ କରିଛନ୍ତି, ଅନ୍ୟର ଭୟ ଉତ୍ପାଦନ କରୁଛି, ସେମାନେ ବହୁତ ଦିନ ନର୍କ ଡିପାର୍ଟମେଣ୍ଟରେ ଥିଲେ, ସେମାନେ ସେଇଥିପାଇଁ ତାଙ୍କ ରୂପ ଏତେ ଭୟଙ୍କର। ଉଚ୍ଚ ବିଦ୍ୟା, ସୁନ୍ଦର ଶିକ୍ଷା, ଏଗୁଡ଼ିକ ପୂର୍ବ ଜନ୍ମର ପୁଣ୍ୟରୁ ମିଳେ, ଏ ଜନ୍ମରେ ବିଦ୍ୟା ନାହିଁ, ଏ ଜନ୍ମରେ ଉଚ୍ଚ ଶିକ୍ଷା ନାହିଁ, ଏ ଜନ୍ମରେ ସଦାଚାର ନାହିଁ, ଏଗୁଡ଼ିକ ପୂର୍ବ ଜନ୍ମର ପାପ ଆପଣ ଶୁଣିବେ, ଏଗୁଡ଼ିକ କଳ୍ପନା ଜିନିଷ ନାହିଁ। ଏଠି ସେ କହୁଛନ୍ତି ସ ପାଞ୍ଚ ହସ୍ତାନ ସ୍ତ୍ରୀ ପୁରୁଷାନ ଅତି ଦାରୁଣମ, ଅତି ଭୟଙ୍କର ତିନି ଜଣ ପୁରୁଷକୁ ଦେଖିଲେ। ସେ ପୁରୁଷ କିପରି ନା ବକ୍ରତୁଣ୍ଡନ, ଜମଲତ ମାନଙ୍କର ମୁହଁ ହଉଛି ବଙ୍କା, ମାନେ ମୁହଁଟା ବକ୍ରତୁଣ୍ଡ, ମୁହଁ ଗୋଟେ ଆଡ଼େ ଥିବ, ଆଖି ଗୋଟେ ଆଡ଼େ ଥିବ, ଦେଖିଲେ ଭୟଙ୍କର ଲାଗିବ। ଆଉ ଉର୍ଦ୍ଧ ରମଣାମ, ରୋମ ଗୁଡିକ ସବୁ ଉର୍ଦ୍ଧ ଉପରକୁ ଉଠିକି ରହିଛି ଲୋମ, ଯେଉଁ ପୁରୁଷ ଲୋକମାନେ ବା ନାରୀ ଲୋକମାନଙ୍କର ଲୋମ ଗୁଡିକ ଉର୍ଦ୍ଧ ଲୋମା, ସେ ଭଲ ସଂକେତ ନାହିଁ, ସୁଲକ୍ଷଣ ନାହିଁ। ବକ୍ରତୁଣ୍ଡନ ଉର୍ଦ୍ଧ ରମଣାମ ଆତ୍ମାନମ ନେତ୍ୱାଗତ, ଅଜାମିଲର ସୂକ୍ଷ୍ମ ଶରୀରକୁ ନେବା ପାଇଁ ଆସିଲେ, ଆତ୍ମାନମ ଜୀବାତ୍ମାକୁ ନେବା ପାଇଁ ଆସିଲେ। ଜମଦୂତମାନେ ଶରୀରକୁ ନିଅନ୍ତି ନା, ଆତ୍ମାଟାକୁ ନେଇକି ଯାଆନ୍ତି, ମନକୁ ବୁଦ୍ଧିକୁ ଅହଙ୍କାରକୁ ନେଇକି ରାଜାଙ୍କ ଦରବାରରେ ଗୋଟେ ଶରୀର ଦିଅନ୍ତି। ଏ ଶରୀରଟା ଏଠି ପଡ଼ିଯାଏ, ମାନେ ଏ ଶରୀରରେ ପାଞ୍ଚଟା ବସ୍ତୁ ଅଛି, ଏ ସ୍ଥୂଳ ଶରୀରରେ ଏ ପାଞ୍ଚଟି ବସ୍ତୁ, ଏ ପାଞ୍ଚଟି ବସ୍ତୁ ଦେହରେ ମିଶିଯାଏ। ବାସ୍ ଆତ୍ମାନମ ନେତୁ ଆଗତ, ଜୀବାତ୍ମାକୁ ନେବା ପାଇଁ ଆସିଗଲେ। କେତେ ଜଣ ଆସିଥିଲେ? ଆଚ୍ଛା, ତିନି ଜଣ କାହିଁକି ଆସିଲେ, ଦୁଇ ଜଣ କାହିଁକି ଆସିଲେ, କି ଜଣେ ଆସିଲେ? ଅଜାମିଲ ନିକଟକୁ ସବୁଠୁ ଅଧିକା ଜମଦୂତ ଆସିଛନ୍ତି। ଜମଦୂତ ଜଣେ ଜମଦୂତ କାଫି ଲକ୍ଷ ଲକ୍ଷ ଲୋକଙ୍କୁ ନେବା ପାଇଁ, ସେମାନେ ବହୁତ ଶକ୍ତିଶାଳୀ। ତିନି ଜଣ କାହିଁକି ଆସିଲେ? ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତ୍ରିନୀତି ଅଜାମିଲେ କୃତାନାମ ଅନନ୍ତାନ ଅପିପାପାନାମ କାୟିକ ବାଚିକ ମାନସିକ ତ୍ୱେନମ ତ୍ରିବିଦ୍ୟା ତ୍ରୟ ଏବ ଜାମ୍ୟ ଆଗତା। ଏ ସଂକେତ ଦଉଛନ୍ତି ଅଜାମିଲ ପାଇଁ, ଅଜାମିଲ ତୁମେ ଏତେ ପାପୀ, ଜଗତର କାୟିକ ବାଚିକ ମାନସିକ ସବୁ ପାପ ତୁମେ କରିଛ, ଏତେ ପାପୀ। ଅଜାମିଲ ପାଇଁ ଚିତ୍ରଗୁପ୍ତ ସବୁଠୁ ବଡ ପାଞ୍ଜି ତିଆରି କରି ରଖିଥିଲେ, ସବୁଠୁ ବଡ ପାପ, ସବୁ କିଛି କରିଛି ଅଜାମିଲ। କିନ୍ତୁ ତିନି ଜଣ ଜମଦୂତ ସେଥିପାଇଁ ଆସିଛନ୍ତି, କାରଣ କାୟିକ ବାଚିକ ମାନସିକ ପାପ କରିଛି। ଏ ତିନି ଜଣଙ୍କୁ ଦେଖିଦେଲା, ତିନି ଜଣଙ୍କୁ ଦେଖିକି ସେ ଡାକିଲାନି, ଏ ଯୋଉ ଭୟାନକ ରୂପକୁ ଦେଖିଦେଲା, ଉର୍ଦ୍ଧ ରମଣା ବକ୍ରତୁଣ୍ଡମ। ଏ ତିନି ଜଣ ଦାରୁଣ ପୁରୁଷ କିଏ? ଆପଣ ଦେଖିଛନ୍ତି ବେଳେବେଳେ ବୁଢ଼ୀ ମାନେ, ଯେଉଁମାନେ ସବୁ ବୁଢ଼ା ବୁଢ଼ୀ ମାନେ ମରିବା ପାଇଁ ଯାଉଥିବେ, ବେଳେବେଳେ କେହି ନଥିବେ, ସେ ଘରେ ହାଉଳି ଖାଉଥିବେ, ବେଳେବେଳେ ସେମାନେ ମୃତ୍ୟୁବେଳେ ପରିସ୍ରା ଝାଡ଼ା ଝାଡ଼ା ଫେରିଥିବେ, ଦେଖିବେ ମଳମୂତ୍ର ତ୍ୟାଗ କରିଥିବେ, ସେମାନେ ନିଶ୍ଚିତ ନରକ ଲୋକକୁ ଯାଇଥିବେ। ଏଟା ସ୍ୱାଭାବିକ ମୃତ୍ୟୁ ନୁହେଁ। ଯେଉଁମାନେ ମୃତ୍ୟୁ ସମୟରେ ମଳମୂତ୍ର ତ୍ୟାଗ କରିଥାନ୍ତି, ସେମାନେ ଭୟ ଯମଦୂତଙ୍କୁ ଭେଟିଛନ୍ତି, ଏ ନିଶ୍ଚିତ କଥା। ସ୍ୱାଭାବିକ ମୃତ୍ୟୁ ମାନେ ଏସବୁ ଜିନିଷ ହବା। ଏଠି କହୁଛନ୍ତି ଏଇ ସମୟରେ ଅଜାମିଲ ଯେଉଁ ସମୟରେ ବସିକି ରହିଛି, ଏ ଶଯ୍ୟାରେ ଶୋଇକି ରହିଛି, ପୁତ୍ର ନାରାୟଣ ପାଖରେ ଅଛି, କିନ୍ତୁ ତିନି ଜଣ ଭୟଙ୍କର ପୁରୁଷକୁ ଦେଖି ସେ କଣ କଲା, ପୁତ୍ରକୁ ଡାକିଲା। ଏଠି କହୁଛନ୍ତି କାରଣ ଯେହେତୁ ନାରାୟଣ ନାମଟାକୁ ବାରମ୍ବାର ଉଚ୍ଚାରଣ କରିଛି ପ୍ରଭୁଙ୍କ ଦୟାରୁ, ତା ମୁଖରେ ନାରାୟଣ ନାମଟା ପାଟରେ ପଶି ଯାଇଛି। ଆଚ୍ଛା, ଆପଣ ଜାଣନ୍ତି ବାଳକ ଛୋଟ ପିଲାମାନେ ଖେଳିଲା ବେଳେ ଗୋଟିଏ ଜାଗାରେ ରୁହନ୍ତି? ଅଜାମିଲର ତ ଗୋଟିଏ ଘର ହେଇନଥିବ ନା, ଏତେ ନମ୍ବର ଯେ ଡକା, ଏତେ ପଇସା ପତ୍ର ମାରିକି ସମସ୍ତଙ୍କୁ ଆଣିଛି, ଆଜିକାଲି ଅଜାମିଳି ତିନି ଚାରିଟା ଫ୍ଲାଟ ତିଆରି କରୁଛନ୍ତି, ଆଉ ସିଏ କଣ ଗୋଟିଏ, ସିଏ ଅଜାମିଳି କଣ ଗୋଟିଏ ଫ୍ଲାଟ କରିଥିବ? ବେଶିଆ ଯାହା କହୁଥିଲା ସେ ତା ମାନୁଥିଲା, ଶୁଣିବେ ଆପଣ, ବେଶିଆ କଣ, ବେଶିଆ ସିଏ କଣ ଗୋଟିଏ ରୁମ୍ରେ ରହୁଥିବେ, ବହୁତ ରୁମ୍ ତାଙ୍କର ଥିବ। ଆଉ ଛୋଟ ପିଲାମାନେ, ବେଶିଆ ସେଠି ନଥିଲା, ଦୂତମାନେ ତଳେ ଆସିଲେ, ବେଶିଆ ସେଠି ନଥିଲା, ବେଶିଆ ତାର ତା କାର୍ଯ୍ୟ କରୁଥିଲା, ପୁତ୍ର କିନ୍ତୁ ସେଠି ଥିଲା। ପ୍ରଭୁଙ୍କର କରୁଣା ଦେଖନ୍ତୁ, ପ୍ରଭୁ ଯେତେବେଳେ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି, ଗୋଟେ ବାଳକ ସିଏ ଆଉ କେଉଁଠିକି ଯାଉନି, ସେଇଠି ବସିକି ଖେଳୁଛି। ଆରେ ବାଳକର ତ ସ୍ୱଭାବ, ସିଏ ପୁଣି କେମିତି ଖେଳୁଛି ନା, କ୍ରୀଡ଼ାରେ ଆସକ୍ତ ହେଇକି କ୍ରୀଡ଼ା ନକ ଖେଳନା ଧରିକି ଖେଳୁଛି, ସେ ତ କୁଆଡ଼େ ପଳେଇଥାନ୍ତା ନା, ସେ କୁଆଡ଼େ ଯାଇନି, ଭଗବାନ ଜାଣନ୍ତି ନା। ଅଜାମିଲର ଦୃଷ୍ଟି ଆଗକୁ ପୁତ୍ର ରହିଛି, दूरे क्रणका सक्त पुत्र नारायण इति आहुए प्लावितेन स्वर्ण उच्चै आजुहाव व्याकुल इंद्रियै।
जितने तीन जन भयंकर जमल तुम देखी देला
प्रभु तो व्यवस्था करे अरे माल जीव कौन अच्छी जीव असहाय जीवर दुईटा हाथ दुई हाथिया जिते जहा कले भी ए हाथ ए हाथ को संतुष्ट कर पारने ए हाथ ए हाथ संतुष्ट कर पारने दुई हाथ रे आपण केते निजो को निजे कोन सहाय्य करिवे देखु ना दुई हाथ एमिति निजे पिछि पिठी पिठी पटु को आपण बुलेले पिठी रे कोन कोंडे हेले भी बेक तळ को दुई हाथ को नेबे गोटा हाथ पाउछ तो गोटा हाथ पाउ एबोली स्थान अछि आपण तब सहाय्य करि परिवे नि शरीर सेत मई कोन दे मो पिठी टा उठे कोंडे दे मनीष एते असहाय से कौन साहय कर तार बुद्धि तार ज्ञान तार बल तक कौन साहय कर समय प्रभु साहय करेंगे यदि आप प्रभु को भजन करुवे प्रभु नाम कीर्तन करुवे के असहाय अवस्था भी सी साहय करेंगे अजा मिला मृत्यु शज्जार पड़े प्रभु एमती व्यवस्था करदे पुत्र कड़े जाऊनि से रही अरे छोट पिलार स्वभाव है अलग आड़े जावा कि प्रभु तक रखी देखते कारण जानते अजा मिले बोले विपद पड़े व्यवस्था प्रभु करेंगे जीव कौन कर जीव किसी करना चाहते मुझे मेडिका जी ना कि जबरदस्ती पुह मैंने घुसारे नहीं मेडिका पकेबे आप भावते मुझे ठाकुर नाम करके जी ना जीव असहाय आप चाहूबे अपरेसन हे ना आज जानते मुझे मरबी कि डक्टर आस चिरु पेट पुह कह ना आपको अपरेसन कर काले मो बापा बची जी कौन मनीष कौन मनीष एतिक विचार कर पार नहीं जी प्रभु साहय नक आम कौन कर प्रभु साहय बिना जीव हूँ असहाय आ प्रभु ये साहय करेंगे आप पतित हेले भी केच हेले भी सी आप सब व्यवस्था करदे सब व्यवस्था अजाम सब व्यवस्था कर पुत्र पाखे खेलु दूरे क्लानक आसक्त पुत्र पुआ आज कमी खेलु प्रभु तो अरे प्रभु बाड़क हृदय अच्छा अजामिल हृदय भी अच्छा पुआ जी जो खेलना खेलु पूरा आसक्त हो जाए छोट पे देखिए जो खेलना धरी थे खेल माति गले से बसिक कथा कहे छाड़ी टाटल कितु पाने स्वभाव नुहे गोटे खेलना धरी खेल कि समय खेल खोपाड़े आउ गए धरिए कितु से दिन से मुहूर्त हजामिल पुत्र पूरा आसक्त हो जाए क्रीडन कर खेल पूरा आसक्त पाखे खेलु हजामिल पाखे देखु आख्या तीन जन जमत को देख क्रीड़ानक आसक्त दूरे क्रीड़ानक पाखरे आसक्त पुत्र आसक्त पुत्र को डाके देला कौन नारायण इति आहे हे नारायण तुम आस अच्छा आपण कहतु ना विपद पड़े किए कार छोट पु को डाके किए किए डाके कि पुओ मो पाखक आस कौन तार जब ज्ञान था आप कहतु पुआ आसिक कौन करेंगे तीन जन तो आसु धरिकी पुआ आसिक कौन कर पुट कहीं डाक नारायण पुत्र डाकुनि नारायण आहुए आस पुत्र को डाकी कि डाकी ठीक से डाकनी नारायण शब्द टा उच्चारण अजा भी ठीक से कर भागवत कहीं सुखदेव गोस्वामी एत डिटेल भागवत रत्न हूँ अजा मिल चढ़े रत्न प्रभु नाम के जीव को साहय कै जीव आगवान भितर किए संबंध या प्रभु नाम हरे कृष्ण 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 हरे 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 राम 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 हरे हरे प्रभुंकर नाम जड़े केवल विश्वास कर प्रभुंकर नाम मत उद्धार कर शरीर तार मुक्तिर उपाय आसीगला अजामिल कि डाकुचे पुत्र को प्लावीते न आपण भय समय जोर डाकी पारे आपण को भय लगुत गोटे बाघ देखिले आपण सांग आगे पड़े गला आप डाकिले देखिए बाघ आपड़ हाउड़ी हो डाक चाहू थे उच्च स्वर डाक भय जेहेतु अच्छी तंटीटा आप ବସି ଯାଉଥିବ, ଅଧା କହୁଥିବେ ଅଧା କହି ଆସୁନଥିବେ, ଏଟାକୁ ପ୍ଲାବିତ ସ୍ୱର କୁହାଯାଏ। ଏଠି କହୁଛନ୍ତି ପ୍ଲୁତତ୍ୱ ନିଦେନ ଉଚ୍ଚ ସ୍ୱରଣ ହେ ନାରାୟଣ ଇତି ସମ୍ବୋଧନ। ହେ ନାରାୟଣ କେମିତି ଡାକୁଛି, ନାରା ଏଟା ତଣ୍ଟି ଭିତରେ ଅଛି, ଇଆଣ ବାହାରକୁ ଆସିଛି ଭୟରେ, ଏଟା ପ୍ଲାବିତ କୁହାଯାଏ। ଭୟରେ ଯେଉଁ ସ୍ୱର ଚାହୁଁଥିବ ଉଚ୍ଚ ସ୍ୱର ଡାକିବା ପାଇଁ କିନ୍ତୁ ଡାକିପାରିବ, ଅଜାମିଲ ସୁନ୍ଦର ଭାବରେ ଡାକିନି, ପ୍ଲାବିତେନ ସ୍ୱରଣ ଉଚ୍ଚେଇ କିଭଳି ଡାକୁଛି, ଆଜୁହାବ ଆହ୍ୱାନ କଲା ପୁତ୍ରକୁ, ଆକୁଲ ଇନ୍ଦ୍ରିୟ। କାରଣ ମୃତ୍ୟୁ ସମୟରେ ତ ଇନ୍ଦ୍ରିୟ ମାନେ କିଛି କାମ କରୁନାହାନ୍ତି, ଆଉ ଏ ତିନି ଜଣ ଭୟଙ୍କର ଯମଦୂତକୁ ଦେଖି ତାର ଇନ୍ଦ୍ରିୟ ସବୁ ବ୍ୟାକୁଳ ହେଇଗଲାଣି, ଭୟରେ ବ୍ୟାକୁଳ ଇନ୍ଦ୍ରିୟରେ ବିହଳିତ ଚିତ୍ତରେ ଡାକୁଛି ହେ ନାରାୟଣ ପୁତ୍ରକୁ ଡାକିଛି। ଏଇ ସମୟରେ କଣ ହେଲା, ଭଗବାନ, ମୁଁ ଗତକାଲି କହୁଥିଲି ନା ଭଗବାନଙ୍କର ଦୂତ ଆଉ ଭଗବାନ ସବୁଠୁ ଜୀବନର ପାଖରେ ଅଛନ୍ତି, ଆପଣଙ୍କ ନିକଟରେ ଯଦି କେହି ଥାନ୍ତି ସେ ଯଦି ପ୍ରଭୁ କେବେ ଆପଣଙ୍କୁ ଛାଡ଼ିକି ଯାଉନାହାନ୍ତି, ସେ ବନ୍ଧୁ ନା ଆପଣଙ୍କର ମନୋଭାବ, ସେ ଜାଣୁଛନ୍ତି, ସେ ହୃଦୟରେ ପରମାତ୍ମା ରୂପରେ ଅଛନ୍ତି ନା, ସେ ମନୋଭାବକୁ ସମ୍ପୂର୍ଣ୍ଣ ଜାଣନ୍ତି। ଆଉ ଦୂର ବ୍ୟକ୍ତି କଣ ସାହାଯ୍ୟ କରିବ, ଏ ଜଗତରେ ଯେତେ ଜଣ ବ୍ୟକ୍ତି ଆମେ ସମ୍ବନ୍ଧ ରଖିଛେ ସମସ୍ତେ ଦୂର ବ୍ୟକ୍ତି, ଭଗବାନ ଆମର ପାଖରେ ଅଛନ୍ତି। ଅଜାମିଲ ଯେତେବେଳେ ଡାକିଦେଲେ କେବଳ ନାରାୟଣ ଡାକିଲେ ପୁତ୍ରକୁ, ଡାକିବା ମାତ୍ରେ ଦୂତ ଆସିକି ପହଞ୍ଚିଲେ, କାହାର ଦୂତ, ଭଗବାନ ବିଷ୍ଣୁଙ୍କର ଦୂତ। ନିଶମ୍ୟ ମୁଖତୋ ହରି କୀର୍ତ୍ତନ ଭର୍ତ୍ତୁନାମ ମହାରାଜ ପାର୍ଶ୍ୱଦା ସହସପତନ। ହେ ମହାରାଜ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, ହେ ମହାରାଜ କେତେ ବଡ଼ ଭାଗ୍ୟର କଥା ଅଜାମିଲ ପାଇଁ ହେଲା, ଆଜ୍ଞା ନାରାୟଣ ନାମ ଡାକିବାଟା ତା ପାଇଁ ଯେତିକି ଭାଗ୍ୟର କଥା, ଏଭଳି ପାପି ଆଜି ବିଷ୍ଣୁ ଦୂତଙ୍କୁ ଦେଖିଲା, ସ୍ୱୟଂ ବିଷ୍ଣୁ ଦୂତମାନେ ଆସିଲେ। ବିଷ୍ଣୁ ଦୂତମାନେ ଅଛନ୍ତି କି ଜଗତରେ, ତିନି ଜଣଙ୍କର ଦୂତ ସବୁ ସମୟରେ ଭ୍ରମଣ କରୁଛନ୍ତି। ବେଳେବେଳେ ଲୋକମାନେ କୁହନ୍ତି ସ୍ୱପ୍ନରେ, ଆଜ୍ଞା ମୁଁ ଦେଖିଲି ଦୁଇ ଜଣ ଶଙ୍ଖଚକ୍ର ଗଦାପଦ୍ମ ଧରିଛନ୍ତି, ଆପଣଙ୍କର ମନ ଇନ୍ଦ୍ରିୟ ଚିତ ଯଦି ସାତ୍ୱିକ ଗୁଣରେ ଥିବ ଆପଣ ବେଳେବେଳେ ଦେଖିବେ, ଏ ଆକାଶକୁ ଦେଖିଲେ ଏମିତି ଲୋକମାନେ ଯାଉଛନ୍ତି, ଏମିତି ଦେବତା ମୁଁ ଦେଖିଲି, ଏମାନେ ସବୁ ଦୂତ, ତିନି ଜଣଙ୍କର ଦୂତ ସବୁବେଳେ ଭ୍ରମଣ କରୁଛନ୍ତି। ବିଷ୍ଣୁଙ୍କର ଦୂତ ଏ ଜଗତରେ ସବୁବେଳେ ବିଷ୍ଣୁଙ୍କର ଭକ୍ତକୁ ସୁରକ୍ଷା ଦେବା ପାଇଁ ଭ୍ରମଣ କରୁଛନ୍ତି। ସେଥିପାଇଁ ବେଳେବେଳେ ଲୋକ କୁହନ୍ତି, ଆଜ୍ଞା ମୁଁ ଯାଉଥିଲି ବାଟରେ ପ୍ରଭୁଙ୍କର ନାମ ଡାକିଲି, ଜଣେ ଲୋକ ମୋତେ ଆସିଲା ସାହାଯ୍ୟ କଲା, ଭଗବାନ ଆସିକି ଏମିତି ସାହାଯ୍ୟ କରନ୍ତି ନା, ଭଗବାନଙ୍କର ଦୂତ ମାନେ ସେମାନେ ସବୁବେଳେ ବିଚରଣ କରୁଛନ୍ତି, ସବୁବେଳେ ଯିଏ ଭକ୍ତ ସେ ବିପଦରେ ପଡ଼ିଯିବ, ଦେଖିବେ ତାକୁ ଜଣେ ଲୋକ ଆସିକି, ଆରେ ମୁଁ ତ ରାସ୍ତା ପାଉନି, ଅଧରାତି ହେଇଗଲାଣି, ମୁଁ କୁଆଡ଼େ ଯିବି କ'ଣ କରିବି, ସେ ସମୟରେ ଦେଖିଲେ ଜଣେ ଲୋକ ଆସିକି ପହଞ୍ଚିଯାଉଛି, କହୁଛି ଭାଇ ମୋ ସାଙ୍ଗରେ ଆସ, ବିଷ୍ଣୁଙ୍କର ଦୂତ। ଆଉ ଦେବାଦେବୀଙ୍କର ଦୂତ ଅଛନ୍ତି, ଶିବଜୀ କାଳୀ ଦୁର୍ଗା ଯେଉଁମାନେ ପୂଜା କରୁଛନ୍ତି ତାଙ୍କର ବି ଦୂତମାନେ ଅଛନ୍ତି, ତାଙ୍କର ଭକ୍ତ ଯେତେବେଳେ ବିପଦରେ ପଡ଼ିବ ଶିବ ଆସି ସାହାଯ୍ୟ କରିବେ। ଆଉ ଯମରାଜଙ୍କର ଦୂତ, ସେ କେବଳ ମାଟପିଟ କରିବା ପାଇଁ, ଯେମିତି ପୋଲିସ ନାଇଟ୍ ଡ୍ୟୁଟି କରୁଛି ରାତିରେ, ଏମାନେ ସେଭଳି ସବୁବେଳେ ବୁଲୁଛନ୍ତି, କେଉଁଠି ପାପ ରହିଲେ। ଏ ତିନି ଜଣଙ୍କର ଦୂତ ଜଗତରେ ସବୁବେଳେ ଭ୍ରମଣ କରୁଛନ୍ତି। ଅଜାମିଲ ନାରାୟଣ ନାମ ଡାକିବା ମାତ୍ରେ, ଆଚ୍ଛା ବିଷ୍ଣୁ ପଠେଇଛନ୍ତି ନା ଦୂତମାନେ ଆପେ ଆପେ ଆସିଛନ୍ତି, ଯମଦୂତ ମାନଙ୍କୁ ଯମରାଜ ନିଜେ ପଠେଇଥିଲେ, ଚିତ୍ରଗୁପ୍ତ ଅର୍ଡର ଦେଇଥିଲେ ଯମରାଜ ଯମଦୂତମାନେ ଆସିଥିଲେ, କିନ୍ତୁ ବିଷ୍ଣୁ ତୁମମାନଙ୍କୁ ବିଷ୍ଣୁ ପଠାନ୍ତି ନା, ବିଷ୍ଣୁ ଦୂତମାନେ ବିଷ୍ଣୁଙ୍କ ଭଳି ଶକ୍ତିଶାଳୀ ଜ୍ଞାନଶାଳୀ, ସେମାନଙ୍କୁ ସୃଷ୍ଟି ଆରମ୍ଭରୁ ବିଷ୍ଣୁ କହିଦେଇଛନ୍ତି, ଯେଉଁଠି ମୋର ଭକ୍ତ ବିପଦରେ ପଡ଼ିବ ତୁମେ ଯିବ। ଆପଣ ଶୁଣିବେ ତୃତୀୟ ଅଧ୍ୟାୟରେ ଯମରାଜ ନିଜେ କହିବେ, ବିଷ୍ଣୁଙ୍କୁ କହିବାକୁ ପଡ଼ିବ ନା, ତୁମେ ଯା ମୋ ଭକ୍ତକୁ ଉଦ୍ଧାର କର। ସେଥିପାଇଁ ଅଜାମିଲ ନାରାୟଣ ନାମ ଡାକିବା ମାତ୍ରେ ନିଶମ୍ୟ ଶୁଣିଲେ, କେଉଁମାନେ ଶୁଣିଲେ, ବିଷ୍ଣୁ ତୁମମାନେ, ନିୟମାଣସ୍ୟ ଯେ ମୃତ୍ୟୁ ମୁଖରେ ପଡ଼ିବାକୁ ଯାଉଛି ସେଭଳି ବ୍ୟକ୍ତିର ମୁଖ ତୋ ହରି କୀର୍ତ୍ତନ, ତା ମୁଖରୁ ହରି କୀର୍ତ୍ତନ ଆସିଲା, କଣ ହରି କୀର୍ତ୍ତନ, ନାରାୟଣ। ପୁଣି ପ୍ଲୁତ ସ୍ୱରରେ ଡାକିଛି, ଆଉ ବ୍ୟାକୁଳିତ ଚିତ୍ରରେ ଡାକିଛି, କିନ୍ତୁ ଦୂତମାନେ ଜାଣିଦେଲେ ଭଗବାନଙ୍କର ନାମ ଏଭଳି, ପ୍ରଭୁଙ୍କର ନାମ ଏଭଳି, ଆପଣ ଯେଭଳି ଭାବରେ ଡାକନ୍ତୁ। ସେଥିପାଇଁ ତ ଆମ ପୂର୍ବପୁରୁଷମାନେ କ'ଣ କରୁଥିଲେ, ଲୋକମାନଙ୍କର ଆମର ସଭ୍ୟତା ଏଭଳି ଥିଲା, ପରସ୍ପରକୁ ଦେଖିଲେ ଜୟ ଶ୍ରୀ ରାମ ଜୟ ଶ୍ରୀ କୃଷ୍ଣ କହୁଥିଲେ ନା, ଆଗରୁ ଭଗବାନଙ୍କର ନାମ ଧରିକି ପରସ୍ପରକୁ ସମ୍ବନ୍ଧନ କରୁଥିଲେ। କାଳେ ମୋର ଆଜି ମୃତ୍ୟୁ ହେଇଯିବେ, କାଳେ ବର୍ତ୍ତମାନ ମୋର ମୃତ୍ୟୁ ହେଇଯିବେ କି, ନାମ ମୁଖରେ ଅଛି ମାନେ ମୋତେ ସାହାଯ୍ୟ କରିବେ। ଏଠି କହୁଛନ୍ତି ହରିନାମ କଲେ, ନାରାୟଣ ନାମ କଲେ, ଏବଂ ସାଙ୍ଗେ ସାଙ୍ଗେ କଣ ହେଲା ନା, ଭର୍ତ୍ତୁ ନାମ ମହାରାଜ। ଏ ମହାରାଜ ପରୀକ୍ଷିତ ଭର୍ତ୍ତୁ ନାମ, ବର୍ତ୍ତମାନେ ପ୍ରଭୁ ବିଷ୍ଣୁ ତୁମେ କଣ ମନେ କଲେ, ବିଷ୍ଣୁ ତ ଚାରିଜଣ କାହିଁକି ଆସିଲେ। ଏଠି କହୁଛନ୍ତି ସୋ ଭର୍ତ୍ତୁ ନାରାୟଣ ସଦୃଶ ନାମ, କିଏ ଆମ ପ୍ରଭୁଙ୍କର ନାମକୁ ଡାକିଲା, ଆସିକି ପହଞ୍ଚିଗଲ ଚାମିଲ ଘରେ। ଏମାନେ ଭାବିଲେ ଇଏ ଆମ ପ୍ରଭୁଙ୍କୁ ଡାକିଛି, କିଏ ବିଷ୍ଣୁଦୂତ, ସୋ ଭର୍ତ୍ତୁ ସଦୃଶ ନାମ, ଆମ ପ୍ରଭୁଙ୍କ ନାମ କିଏ ଡାକିଲା, କିନ୍ତୁ ଅଜାମିଲ କାହାକୁ ଡାକିଛି, ପୁତ୍ର, ସେ ତ ଭଗବାନ ଡାକିନି ନା, ସେ ପୁତ୍ରକୁ ଡାକିଛି, କିନ୍ତୁ ଭର୍ତ୍ତୁ ନାମ, ଭର୍ତ୍ତମାନେ ଆମ ପ୍ରଭୁ ଯିଏ ଆମକୁ ଭରଣ ପୋଷଣ କରୁଛନ୍ତି, ବିଷ୍ଣୁଙ୍କର ନାମ କିଏ ନେଲା, କିଏ ବିଷ୍ଣୁଙ୍କୁ ଡାକିଲା। ଆପଣ ନାମର ମହାତ୍ମାଟିକୁ ସେ ଚିନ୍ତା କରନ୍ତୁ, ସେ ଡାକୁଛି କାହାକୁ, ପୁତ୍ରକୁ, କିନ୍ତୁ ଦୂତମାନେ ଭାବିଲେଣି ଆମ ବିଷ୍ଣୁଙ୍କର ନାମ ଡାକୁଛି। କାରଣ ନାରାୟଣ ନାମ ଏ ଜଗତରେ ତ କେବଳ ତାଙ୍କର ଅରିଜିନାଲ ନାମ ନାରାୟଣ, ଏଠି ଯେ ନାରାୟଣ ଯାହା ସବୁ ନାମ ଏ ଜଗତରେ ଦିଆଯାଇଛି ଡୁପ୍ଲିକେଟ ନାମ ନା, ଆଉ ଅରିଜିନାଲ ନାମଟା ହଉଛି ନାରାୟଣ ନା, ସେ ତ ନାରାୟଣ। ଯେତେବେଳେ ନାରାୟଣ ଡାକିବେ କୃଷ୍ଣ ଡାକିବେ, ଯେମିତି ଆମେ ଏଠି କୃଷ୍ଣ ଡାକୁଛେ, କୃଷ୍ଣ ମାନେ ଅରିଜିନାଲ କୃଷ୍ଣ, ଆରେ କୃଷ୍ଣ ନାମ ତ ହଉଛନ୍ତି କୃଷ୍ଣଙ୍କର, ଆଉ କାହାର କୃଷ୍ଣ, ଆଉ କିଏ କୃଷ୍ଣ ହେଇପାରିବେ କି। ଏଠି ଯିଏ କୃଷ୍ଣ ହେଇଛି ତାକୁ ପଚାରିଲେ ତୋ ନାଁଟା କୃଷ୍ଣ, ତୁ ତିନି ମାଙ୍କ ହେଇକି ଠିଆ ହେଲୁ, ସେ ଠିଆ ହେଇପାରିବ। କୃଷ୍ଣଙ୍କ ଗୁଣ ଛାଡ଼ ଦିଅନ୍ତୁ, ଖାଲି କହିବେ ତିନିଟା ଜାଗାରେ ବାଙ୍କା ହେଇକି ଠିଆ ହବ, ସେ ଠିଆ ହେଇପାରିବ। ଜୀବର ନାମ, ଜୀବର ରୂପ, ଜୀବର କର୍ମ ଭେଦ, ଆମ ନାଁଟା ଯାହା ଅଛି ଆମ କର୍ମ ତା ନାହିଁ। ନାଁଟା ହେଇଥିବ ଭୀମସେନ, କିନ୍ତୁ 250 ଚାଉଳ ଖାଇପାରିବ, ନାମ ଅଛି। ବାପା ଦେଇଥିବ ନା ବାବା, କି ପୁଅ ତାର ଯାଇ ମଞ୍ଜେଇ ଖାଉଥିବ, ସେ ବାବା ଜେନା ପାଞ୍ଚି। ଜୀବର ନାମ ନାମୀ ଭେଦ, ଭଗବାନଙ୍କର ନାମ ନାମୀ ଭେଦ ନାହିଁ। ନାମ ଚିନ୍ତାମଣି, ପ୍ରଭୁଙ୍କର ନାମ ଚିନ୍ତାମଣି, ନାମ ଚିନ୍ତାମଣି କୃଷ୍ଣ ସ୍ୱୟଂ ଭଗବାନ, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଚେତନମୟ ଭଗବାନଙ୍କ ଭଳି। ଭଗବାନ ଯେଭଳି ଚେତନମୟ, ପ୍ରଭୁଙ୍କର ନାମ ସେଭଳି ଚେତନମୟ। ଚେତନମୟ ନ ହେଇଥିଲେ ଅଜାମିଳି ପୁତ୍ରକୁ ଡାକିଲା ବିଷ୍ଣୁ ତମାନେ କେମିତି ଆସିଲେ, ଚେତନମୟ ପ୍ରଭୁଙ୍କର ନାମ ଚିନ୍ତାମଣି। ଆଉ ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଭଗବାନଙ୍କର ଯେଭଳି ସବୁକିଛି ଆନନ୍ଦ, ଭଗବାନଙ୍କୁ ସେବା କଲେ ଯିବା ଆନନ୍ଦ ପାଏ, ସେଭଳି ନାମ କୀର୍ତ୍ତନ ଯିବ ସବୁବେଳେ କରିବ ସେ ଆନନ୍ଦ ରହିବ। ରସ ବିଗ୍ରହ ପୂର୍ଣ୍ଣ ନିତ୍ୟ ଶୁଦ୍ଧ ମୁକ୍ତ, ଚାରିଟା କଥା କହିଲେ ପୂର୍ଣ୍ଣ। ନାମ ଭଗବାନଙ୍କ ଭଳି ପୂର୍ଣ୍ଣ, ନାମ ଯଦି ଅପୂର୍ଣ୍ଣ ହେଇଥାନ୍ତେ, ମୁଁ ଆପଣଙ୍କ ନାମ ହେଇଥିବ ରାମ, ମୁଁ ରାମ 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 ଡାକିକି ମରିଗଲେ ବି ମୋ ତଣ୍ଟି ଶୁଖିଗଲେ ଆପଣ ପାଣି ଦେଇପାରିବେନି କେବେ ନା, କାରଣ ଆପଣଙ୍କ ନାମ ଆପଣଙ୍କ ଭିତରେ ପାର୍ଥକ୍ୟ ଅଛି, ଅପୂର୍ଣ୍ଣତା ଅଛି। କିନ୍ତୁ ବିଷ୍ଣୁଙ୍କର ନାମ କୃଷ୍ଣଙ୍କର ନାମ ତାଙ୍କ ନାମ ଭିତରେ ଅପୂର୍ଣ୍ଣତା ନାହିଁ, ପୂର୍ଣ୍ଣ। ଆଉ ନିତ୍ୟ ପ୍ରଭୁଙ୍କର ନାମ ନିତ୍ୟ ଅଛନ୍ତି, ଶୁଦ୍ଧ ନାମକୁ ଏ କୋଉଥିରା ଭେଜାଲ କରିହବନି। ଏ ଜଗତରେ ଦେଖନ୍ତୁ ସବୁ ଭେଜାଲ ହେଇଛି, ଏ ଜଗତରେ ସବୁ ଭେଜାଲ, କେବଳ ଗୋଟିଏ ବସ୍ତୁ ଛଡ଼ା, ଯାହା ଧର୍ମ ବି ଭେଜାଲ, ବାବା ମାନେ ବି ଭେଜାଲ, ସବୁ ଭେଜାଲ, କେବଳ ଗୋଟିଏ ଜିନିଷ ତାକୁ କିଛି ଭେଜାଲ କରିହବନି, କଣ ପ୍ରଭୁଙ୍କର ନାମ, କିଛି ମିଶେଇ ପାରିବେନି ପ୍ରଭୁଙ୍କର ନାମରେ, କଣ ମିଶେଇବେ, ସେ ତ କୃଷ୍ଣ, ସେ ନାରାୟଣ, ସେ ରାମ, ତାଙ୍କ ନାମରେ ଆଉ କିଛି ମିଶି ପାରିବନି। ଶୁଦ୍ଧ ଆଉ ମୁକ୍ତ, ନାମ କଲା ମାନେ ଆପଣ ମୁକ୍ତ ହେଇଯିବେ। ଅଭିନ୍ନତ୍ୱାଙ୍ଗ ନାମ ନାମିନେ, ପ୍ରଭୁଙ୍କର ନାମ ଆଉ ପ୍ରଭୁଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ।
जय नाम सेई कृष्ण भजनिष्ठा करी जय नाम सेई कृष्ण भजनिष्ठा जय नाम सेई कृष्ण भजनिष्ठा करी নামে রস হিত আছে আপনে শ্রী হরি নামে রস হিত আছে আপনে শ্রী হরি অনন্ত কৃষ্ণের নাম অনন্ত মহিমা অনন্ত কৃষ্ণের নাম নারদাদি ব্যাসদেব দিতে নারে সীমা নারদাদি ব্যাসদেব দিতে নারে সীমা নারদ ব্যাস ব্যাসদেব সব গ্রন্থ লেখিলে কিন্তু নামর যদি কুয়া যায় তুমি নামর মাহাত্ম্যটা কইল নামর ফল কেতি কইল সে কইপারিব নামর সীমা নামর করুণার সীমা ফলর সীমা কেহি কইপারিব কেহি কইপারিব কেত বড় সে পাপী হো প্রভুঙ্কর নাম করিব মানে প্রভুঙ্কর নাম প্রভুঙ্কর অভিন্ন যেই নাম সেই কৃষ্ণ ভজ নিষ্ঠা করি আমি নাম করছি আমার নিষ্ঠা না সন্দেহ আছে সে নাম ফলবতী হো না যে নিষ্ঠার নাম করিব ভগবান ঠু অভিন্ন অজামিল তার ফল পাইল না অবিন্ন না ভগবানকর নাম আর ভগবানের ভিতরে কোনসি পার্থক্য নাই কোনসি পার্থক্য সাহায্য করিবে আর যেতবেলে অজামিল নারায়ণ নাম ডাকিছি ভর্তুনাম মহারাজ পার্শ্বদা সহসা অপতন এটা গোটে শব্দ লাগিছে সহসা গোটিয়ে মুহূর্ত বিলম্ব হইল নারায়ণ ডাকিবা মাত্রে কি আম প্রভুঙ্কর নাম ডাকিলা সাঙ্গে সাঙ্গে পার্শ্বদা পার্শ্বদা অপতন বহু বচন লাগিছে পার্শ্বদ মে পার্শ্বদা কেতে জন জমৌত আসিলে তিন জন বিষ্ণু তো কেজন আসছন্তি পার্শ্বদা বহু বচন চারি জন কাহিঁকি চারি জন আসিলে এটি কৌছন ভাই যদি যমরাজ পাপর সাক্ষী পাই তিন জনকু পঠাইলে ভগবান ধর্মর সাক্ষী পাই চারি জনকু পঠাইছন প্রভুঙ্ক দরবার ন্যায়টা সববেলে রয়েছে ধর্মটা সববেলে উচ্চ আসন রয়েছে ভগবান জনে বিষ্ণুতে আসলে অজামিলকে উদ্ধার করিপারিথান্তে না ভগবান অজামিল নিকটরে পরম ধর্ম এই নামকে প্রতিষ্ঠা করছেন অজামিল পা সাক্ষী নামর শক্তিরে অজামিল হচ্ছেন সাক্ষী কত জন আসছেন না চারিজন কাহিঁ চারিজন আসলে নারায়ণ নাম চতুর্ক্ষর তৎ নারায়ণ কেতটা অক্ষর চারিটা অক্ষর চতুয়ার বিষ্ণু পার্শ্বদা আগত ইতি গেণু যেহেতু নারায়ণ চারিটা অক্ষর যদি যমদূত কায় মন বাক্যরে অজামিল পাপ করেছিলা বলে তিন জন বিষ্ণুতকু পঠাইলে ভগবান অজামিলর ধর্মর সাক্ষী পাই আজ চারিজন বিষ্ণুতকু পঠাচ্ছেন ভগবান তো পঠাই না বিষ্ণু আসি পৌঁছি গেল ভগবান বলি সে সর্বজ্ঞ ধর্মর সাক্ষী দেওয়া পাই এ তুমি তার কায় মন বাক্যরে পাপ করেছি বলে দুজন পঠাইছ কিন্তু মনে রাখ সবু পাপ ঠারু সে যে নারায়ণ নাম করিদেলা সে নারায়ণ নামর সাক্ষী দেওয়া আমি চারিজন আসছু জনে নামর সাক্ষী দেওয়া চারিজন আসছেন দেখ এই চারিজন আসি কোণ কলে এ আসবা ভিতরে বিষ্ণু যমদূত মানে অজামিল সূক্ষ্ম স্বরূপ বাঁধু লে অজামিল টাণুছেন তার সূক্ষ্ম স্বরূপ ন সেপাই দেখুন কষ্ট কেমতি হুয়ে কি যেত সূক্ষ্ম স্বরূপ যমদূত মানে টাণতি সেতবে
ହୃଦୟ ବ୍ୟକ୍ତି ଦଗ୍ଧ ହୁଏ, ତା ପ୍ରାଣ ଯିବା ଆସିବା କରେ, ଯାହା କୁହନ୍ତି କଣ ଶେଷ ନିଶ୍ୱାସ ଛାଡୁଛି। ଏ ଶରୀରରୁ ସୂକ୍ଷ୍ମ ଆତ୍ମାଟାକୁ ନେବା ପାଇଁ ଭୀଷଣ କଷ୍ଟ କେତେବେଳେ ହୁଏ, ସବୁଠୁ ଅଧିକା କଷ୍ଟ ହୁଏ, କାରଣ ଜୀବାତ୍ମା ଏ ଶରୀରକୁ ବହୁତ ଭଲ ପାଏ। ଭଗବାନ ତ ଭୁଲି ଯାଇଛି, ଏ ଜୀବାତ୍ମା କଣ କରୁଛି ନା, ଶରୀର ପ୍ରତି ଏତେ ଆସକ୍ତ ଅଛି, ତାକୁ ଏ ଶରୀର ଛାଡିବା ପାଇଁ ବହୁତ କଷ୍ଟ ଲାଗେ। ସେଥିପାଇଁ ଜମନ୍ତ ମାନେ ସୂକ୍ଷ୍ମ ଶରୀରକୁ ନେଲା ବେଳେ ବହୁତ ସେ ମନ ଦୁଃଖ କରେ, ଏ ଶରୀରଟା ମୋର ପ୍ରିୟ, ମୋତେ କାହିଁକି ତୁମେ ନେଇଯାଉଛ, ଏ ମଣିଷର ଭ୍ରମ। କୁକୁର ଘୁଷୁରୀ ଶରୀରକୁ ଯିବେ, ସେ ତାକୁ ବି ସେୟା ଲାଗୁଛି, ମୋ ଶରୀରଟା ମୋର ପ୍ରିୟ। କିନ୍ତୁ ଅନ୍ତଃହୃଦୟରୁ ଏହି ସମୟରେ ଯମଦୂତ ମାନେ ବାନ୍ଧି ସାରିଛନ୍ତି ଅଜାମିଲକୁ, ବିକର୍ଷିତ ଅନ୍ତଃହୃଦୟ ଦାସୀପତି ଅଜାମିଲମ ଯମ ପ୍ରଶ୍ୟାନ ବିଷ୍ଣୁ ଦତା ବିଷ୍ଣୁ ଦୂତା ବାରୟମାସୁ ଓଜସା। ଚାରିଜଣ ବିଷ୍ଣୁ ତ ଆସିଛନ୍ତି ଅଜାମିଲର ଧର୍ମର ସାକ୍ଷୀ ଦେବା ପାଇଁ, ଯେ ଅଜାମିଲ ସବୁଠୁ ପୁଣ୍ୟବାନ ପ୍ରତିପାଦନ ହବ। ବର୍ତ୍ତମାନ ଯମଦୂତ ମାନେ ପ୍ରତିପାଦନ କରିବେ ଅଜାମିଲ ସବୁଠୁ ପାପି, ତାକୁ ଆମେ ଯମପୁରକୁ ନେବୁ ତାର ଶୋଧନ ପାଇଁ। ବିଷ୍ଣୁଦୂତ ମାନେ କହିବେ ନାଇଁ 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 ନାଇଁ, ଦ୍ୱିତୀୟ ଅଧ୍ୟାୟରେ କହିବେ ନାଇଁ ସେ ପାପି ନାହିଁ, ସେ ଏକ ନମ୍ବର ପୁଣ୍ୟବାନ, ଏଇ ଜନ୍ମର ନାହିଁ, ଅହଙ୍ଗୀକୃତ କୃତ ନିର୍ଦ୍ଦେଶ୍ୟ ଜନ୍ମ କୋଟ୍ୟା ଅହଂସା ଆପି। ଏ ମୂର୍ଖ ଯମଦୂତ ମାନେ ଯମଦୂତଙ୍କୁ କହୁଛନ୍ତି ବିଷ୍ଣୁଦୂତ, ଆରେ ଅଜାମିଲ ତୁମେ ଏଇ ଜନ୍ମର ପାପ ଦେଖୁଛ, ତୁମେ ଜାଣିଛ ଅଜାମିଲର କୋଟି ଜନ୍ମର ପାପ ଅଛି ବୋଲି ତୁମେ ଜାଣିଛ, କିନ୍ତୁ ଅଜାମିଲ ଏଇ ଜନ୍ମର ପାପକୁ ଶୋଧନ କରେ ନାହିଁ, କୋଟି ଜନ୍ମର ପାପକୁ ଶୋଧନ କରିସାରିଛି। ଯୁକ୍ତି ଦେଇକି କାଟିବେ ନା, ଆପଣ ଶୁଣିବେ ସବୁ ଯୁକ୍ତି ଦ୍ୱିତୀୟ ଅଧ୍ୟାୟରେ ନା, ଆମର କେତେ ବଡ ମହାତ୍ମା ଏଠି କହୁଛନ୍ତି। ବିକର୍ଷିତ ଅନ୍ତଃହୃଦୟ, ଅନ୍ତଃହୃଦୟରୁ ଯେତେବେଳେ ଟାଣୁଛନ୍ତି କାହାକୁ, ଦାସୀପତି ଅଜାମିଲ, ଦାସୀପତି ଅଜାମିଲ ସୂକ୍ଷ୍ମ ଶରୀରକୁ ଟାଣୁଛନ୍ତି, ମନ ବୁଦ୍ଧି ଅହଙ୍କାରକୁ ଟାଣୁଛନ୍ତି, ବାନ୍ଧିଛନ୍ତି, ବାନ୍ଧିକି ଟାଣିବାକୁ ରେଡ଼ି ଅଛନ୍ତି, ସେହି ସମୟରେ ଆସିଗଲେ ଚାରିଜଣ ବିଷ୍ଣୁ। ଯମ ପ୍ରଶ୍ୟାମ ଯମର ଯୋଉ ପାଶ୍ୱରୁ ବିଷ୍ଣୁ ଦୂତା ଚାରିଜଣ ବିଷ୍ଣୁ ତ ଏକା ସାଙ୍ଗରେ ଅସ୍ତ୍ର ଦେଖେଇ କହୁଛନ୍ତି, ବାରୟାମାସୁ ଓଜସା, ବଡ଼ ଶକ୍ତିଶାଳୀ ସେମାନେ ତ ଅସ୍ତ୍ର ଦେଖିକି, ଏ ବାରୟାମାସୁ ଏ ତୁମେ ନେଇପାରିବ ନା, କଣ କହୁଛନ୍ତି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଟାଣିବା ବେଳକୁ ସେ କହି କହି ଗୋଟିଏ ଶବ୍ଦ ଆସୁଛନ୍ତି। ଦେଖନ୍ତୁ ଯେଉଁ ସମୟରେ ଅଜାମିଲ କହିଲା ନାରାୟଣ, ବିଷ୍ଣୁ ତମାନେ ସେହି ସମୟରେ କହୁଛନ୍ତି କାହାକୁ, ଯମଦୂତଙ୍କୁ, ଅଜାମିଲମ ଇମମ ବୈଷ୍ଣବମ, ଅଜାମିଲ ବର୍ତ୍ତମାନ ବୈଷ୍ଣବ ହେଇଗଲା, ମା ବିକର୍ଷଥ ରେ ମା ବିକର୍ଷଥ, ତାକୁ ଟାଣ ନା ତୁମେ ତାକୁ ଟାଣ ନା, ଏଭଳି କହି କହିକି ଆସୁଛନ୍ତି। ଯେଉଁ ସମୟରେ ଅଜାମିଲ ନାରାୟଣ ନାମ ଡାକିଲା ସେହି ସମୟରେ ତାକୁ ବିଷ୍ଣୁ ତମାନେ କହିଲେ ବୈଷ୍ଣବ, ଏଠି କହୁଛନ୍ତି ଅଜାମିଲମ ଇମମ ବୈଷ୍ଣବମ, ଇଏ ବୈଷ୍ଣବ ଅଜାମିଲ, ମା ବିକର୍ଷଥରେ ମା ବିକର୍ଷଥ, ତାକୁ ଟାଣ ନା ତାକୁ ଟାଣ ନା, ଯଦି ଜୀବାତୁ ଇଚ୍ଛତି, ଯଦି ବଞ୍ଚିବାକୁ ଚାହୁଁଛ ତାହେଲେ କେବେ ଆକୁ ଟାଣ ନା, ମୁଁ ମାରିଦେବି, ଆମେ ମାରିଦେବୁ। ପ୍ରଥମ ଥର ପାଇଁ ଅଜାମିଲ ଜୀବନ ଏ ଚରିତ୍ରଟି ଏତେ ଅଦ୍ଭୁତ ଚରିତ୍ର, ପ୍ରଥମ ଥର ପାଇଁ ଯମଦୂତ ଭେଟିଲେ ବିଷ୍ଣୁଦୂତକୁ, ବିଷ୍ଣୁଦୂତ ଭେଟିଲେ ଯମଦୂତକୁ। ଆଜ୍ଞା ସୂର୍ଯ୍ୟ ଅନ୍ଧକାରକୁ କେବେ ଭେଟିପାରିବ, ସୂର୍ଯ୍ୟର ଅନ୍ଧକାର କେବେ ଭେଟ ହେଇପାରିବ ନା, ଧର୍ମର ଆଉ ପାପର କେବେ ଭେଟ ହେଇପାରିବ, ଏ ଧର୍ମ ସାକ୍ଷୀ ଦେବା ପାଇଁ ଚାହେଁ, ପାପ ଯଦି ସାକ୍ଷୀ ଦେବା ପାଇଁ ଚାହେଁ ଧର୍ମ ନିକଟରେ, ସେ ତ ଭେଟିପାରିବେ ନା ପରସ୍ପର। କିନ୍ତୁ ଭଗବାନ ଅଜାମିଲ ଚରିତ୍ର ମାଧ୍ୟମରେ ଦେଉଛନ୍ତି, ଦେଖ ଧର୍ମର ମହାତ୍ମା କେତେ, ତୁ ଦେଖ ପାପକୁ ପାପୀକୁ ଆଉ ଧାର୍ମିକକୁ, ଭଗବାନଙ୍କର ବିଷ୍ଣୁଦୂତ ଆଉ ଯମଦୂତ ଦୁଇ ଜଣ ଭେଟ ହୋଇଛନ୍ତି, ଆଉ କେବେ ଏଭଳି ଡାଇରେକ୍ଟ ପ୍ରବଚନ କୋଉଠି ନାହିଁ। ଗୋଟିଏ ପାପୀ ପାଇଁ ଆଜି ଜଜମେଣ୍ଟ ଚାଲିଛି, ଯମଦୂତ ମାନେ କହୁଛନ୍ତି ଇଏ ସବୁଠୁ ପାପୀ, ବିଷ୍ଣୁଦୂତ ମାନେ କହୁଛନ୍ତି ଇଏ ଜଗତର ସବୁଠୁ ପୁଣ୍ୟବାନ ବ୍ୟକ୍ତି। ଆଜି ପାପ ଆଉ ପୁଣ୍ୟ ଅନ୍ଧକାର ଆଲୋକର ଭେଟ ହେଲା ଭଳି ଭେଟ ହେଇଛି, ଇଏ ତାକୁ ଚିହ୍ନିପାରୁନା ସିଏ ତାକୁ ଚିହ୍ନିପାରୁନା, ବିଷ୍ଣୁଦୂତ କେବେ ଯମଦୂତ ଦେଖିନାହାନ୍ତି କି ଯମଦୂତ ବି କେବେ ବିଷ୍ଣୁଦୂତ ଦେଖିନାହାନ୍ତି, ତେଣୁ ଇଏ ଯେତେବେଳେ ଅଟକେଇଲେ ଚାରିଜଣ, ସେତେବେଳେ ସିଏ ଫାଷ୍ଟ ଅଟକେଇ ଦେଲା ପରେ ପଚାରୁଛନ୍ତି, ଆରେ ଆମେ ଜୀବନରେ ତ କେହି ଆମକୁ ଅଟକେଇ ନାହାନ୍ତି ପାପୀକୁ ନେବା ପାଇଁ, ଉଚ୍ଚ ନିଷେଧିତା ତାନ୍ତେ ବୈବସୂତ ପୁରାସରା,
ତାନ୍ତେ ଏ ଚାରି ଜଣ ଯେତେବେଳେ ଉଚ୍ଚ ନିଷେଧିତା ଉଚ୍ଚ ସ୍ୱରରେ କହିଲେ ଇମମ ବୈଷ୍ଣବ ଅଜାମ୍ବିଲ ମା ବିକର୍ଷତ ବୈବସୁତ ପୁରା ସରା ସରା ମାନେ ନୃତ୍ୟ ବିବସ୍ୱାନଙ୍କର ପୁତ୍ର ବୈବସୁତ ଯମରାଜ ସୂର୍ଯ୍ୟଙ୍କର ବୋନା ତାଙ୍କର ନୃତ୍ୟ ତାଙ୍କର ଚାକର ମାନେ ଆଶ୍ଚର୍ଯ୍ୟ ହେଇଗଲେ କେ ଜୁୟମ ଏଠି ବି ବହୁ ବଚନ ଲାଗିଛନ୍ତି ଜୁୟମ ତାଙ୍କୁ ଜଣା ଆସିନଥିଲେ ସ୍ପଷ୍ଟ ହେଇଗଲା କେ ଜୁୟମ ତୁମେ ମାନେ କିଏ ପ୍ରତିଷେଧାରେ ଧର୍ମରାଜସ୍ୟ ଶାସନ ତୁମେ କିଏ ତୁମେ ଆଜି ଧର୍ମରାଜଙ୍କର ଶାସନକୁ ଆଜି ଇଏ କରୁଛ ପ୍ରତିବନ୍ଧକ ସୃଷ୍ଟି କରୁଛ ବିରୋଧ କରୁଛ ତୁମେ କିଏ କିଏ ପଚାରୁଛନ୍ତି ଜମହୁତ ମାନେ ଇଏ ପ୍ରଥମ ଭେଟ ଜମହୁତ ବି ବିଷ୍ଣୁ ତୁମକୁ ଦେଖିନାହାନ୍ତି ପଚାରୁ ତୁମେ କିଏ ଏବଂ ଭୟ କରିକି ପଚାରୁଛନ୍ତି କଶ୍ୟବାକୁତ ଆୟାତ କସ୍ମାଦସ୍ୟ ନିଷେଧତ କିଂ ଦେବା ଉପଦେବା ବା ଜୁୟମ କିଂ ସିଦ୍ଧ ସତ୍ତମା ଜୁୟମ ତୁମେ ମାନେ କିଏ ପ୍ରଥମ କହୁଛନ୍ତି କଶ୍ୟ କଶ୍ୟ ମାନେ ତୁମେ କାହାର ଦୂତ କୁତ ଆୟତ କେଉଁଠୁ ତୁମେ ଆସିଛ କସ୍ମାତ୍ ଅଶ୍ୟ ନିଷେଧତ ଆମେ ଯୋଉ କାର୍ଯ୍ୟ କରିବା ପାଇଁ ଚାହୁଁଛୁ ଏଇ କାର୍ଯ୍ୟରେ ତୁମେ କାହିଁକି ବାଧା ହଉଛ ମୋତେ କାହିଁକି ନିଷେଧ କରୁଛ କଣ କାରଣ କିଂ ଦେବା ଏଟା ପଚାରି ସାରିଲା ପରେ ପଚାରୁଛନ୍ତି ତୁମେ ଦେବତା କି ଦେବତାକୁ ବେଳେବେଳେ ମଧ୍ୟ ହୋଇ ଭେଟିଛନ୍ତି କିନ୍ତୁ ଆଙ୍କୁ ଭେଟିନାହାନ୍ତି ଆଙ୍କ ନାଁ କହୁଛନ୍ତି ଦେଖନ୍ତୁ ପଚାରୁନାହାନ୍ତି କିଂ ବିଷ୍ଣୁ ଦେବା ବିଷ୍ଣୁ ଦୂତା ଏକଥା କହୁନାହାନ୍ତି କିଂ ଦେବା କିଂ ଉପଦେବା ଗନ୍ଧର୍ବାଦୟ ଜୁୟମ କିଂ ସିଦ୍ଧ ସତ୍ତମା ତୁମେ କଣ କଣ ସିଦ୍ଧ ଭକ୍ତ କି ଜାଣିନାହାନ୍ତି ଏ ବିଷ୍ଣୁ ଦୂତ ସେପାଇଁ ଏ ପ୍ରଶ୍ନଟା ରହିଲା ଏଇଠି ସବୁ କଥା କହିଦେଲେ କିନ୍ତୁ ପଚାରିଲେନି ତୁମେ କିଏ ସେ ସବୁ ପ୍ରବଚନ ବିଷ୍ଣୁ ତାଙ୍କ ମୁଖର ପ୍ରବଚନ ଜମା ତ ଶୁଣିଲେ କିନ୍ତୁ ତାଙ୍କର କ୍ରୋଧ ରହିଛି କ୍ରୋଧ ଯାହାର କ୍ରୋଧ ରହିଛି ସେ ପ୍ରବଚନ ଶୁଣିପାରିବେ କି ତେଣୁ ଅଜାମିଲି ଏ ପ୍ରବଚନକୁ ଶୁଣିଲା କିନ୍ତୁ ବିଷ୍ଣୁ ଜମଉ ତ କିଛି ଶୁଣିପାରିଲେ ତାଙ୍କର ତ କ୍ରୋଧ ରହିଛି ତାଙ୍କୁ ହରେଇ ଦେଲେ ଆଉ ପାଶକୁ କାଟିଦେଲେ ଆଉ ଶେଷରେ ପରାସ୍ତ କରି ପାଶଟାକୁ କାଟିଦେବେ ନା ଇଏ କ୍ରୋଧର ଆବେଶରେ କିଛି ଶୁଣିନାହାନ୍ତି ଇଏ ସେଥିପାଇଁ ଫେରିକି ଜମଉ ରାଜୁଙ୍କୁ ପଚାରିବେ ଗୋଟିଏ ପ୍ରଶ୍ନ ତା ଭିତରେ ଆମେ ଯୋଉ ଚାରି ଜଣଙ୍କୁ ଭେଟିଲୁ ସେ କିଏ ଜମଦୂତ ତାର ଉତ୍ତର ଦେବେ ଭୂତାନି ବିଷ୍ଣୁ ସୁର ପୂଜିତାନି ଦୁର୍ଦର୍ଶ ଲିଙ୍ଗାନି ମହାଦ୍ଭୁତାନି ଯମରାଜ ଯେତେବେଳେ ଶୁଣିଦେବେ ଚାରି ଜଣ ଦୂତକୁ ଭେଟିଛନ୍ତି ଯମରାଜ ଆଗେ ପ୍ରଣାମ କରିବେ କେଡ଼େ ବଡ଼ ଭାଗ୍ୟ ତୁମର ମୋ ଡିପାର୍ଟମେଣ୍ଟର କାମ କରି ତୁମେ ଆଜି ବିଷ୍ଣୁ ଉତ୍ତମକୁ ଦେଖିକି ଆସିଲ ମୁଁ ଧନ୍ୟ ହେଇଗଲି ଦୁର୍ଦର୍ଶ ଲିଙ୍ଗାନି ମହା ଅଦ୍ଭୁତାନି ବିଷ୍ଣୁ ଉତ୍ତଙ୍କର ଦର୍ଶନ ପାଇବା ମୋ ପକ୍ଷରେ ମଧ୍ୟ ଦୁର୍ଲଭ ଯମରାଜ କହୁଛନ୍ତି କିନ୍ତୁ ଗୋଟେ ପାପି ପାଇଁ ପାପିକୁ ନେବା ପାଇଁ ଆସିଛନ୍ତି ଯମଦୂତମାନଙ୍କର ଏଭଳି ଭାଗ୍ୟ ହେଇଗଲା ବିଷ୍ଣୁ ତୁମକୁ ଦେଖିଲେ କିନ୍ତୁ ଚିହ୍ନି ପାରୁନା କି ଦେବା ଦେବତା କି ଉପଦେବା ଗନ୍ଧର୍ବ କି ସିଦ୍ଧ ସପ୍ତମା କିଛି ବୁଝିପାରୁନାହାନ୍ତି କିନ୍ତୁ ପଚାରି ଦେଲା ପରେ ରୂପଟାକୁ ଦେଖୁଛନ୍ତି ଆପଣ ଯମଦୂତଙ୍କ ରୂପ ଶୁଣିଥିଲେ ନା ବକ୍ରତୁଣ୍ଡ ଉର୍ଦ୍ଧ୍ୱ ରମଣା ବିଷ୍ଣୁଙ୍କ ରୂପ ଶୁଣନ୍ତୁ ବିଷ୍ଣୁ ରୂପ ଦୂତଙ୍କର ରୂପକୁ ସେମାନେ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି ଇଏ ରୂପ ଆଜ୍ଞା ଆମେ ସମସ୍ତେ ପାଇବା ବୈକୁଣ୍ଠକୁ ଗଲା ମାନେ ଭଗବାନଙ୍କ ଧାମକୁ ଗଲେ ସାରୂପ୍ୟ ମୁକ୍ତିଟା ନିଶ୍ଚିତ ମିଳିବ ପାଞ୍ଚ ପ୍ରକାର ଯେଉଁ ମୁକ୍ତି ଅଛି ଗୋଟେ ସାଧୁର୍ଯ୍ୟ ମୁକ୍ତି ଭକ୍ତ ଏଟା ଚାହେଁ ନା ଭଗବାନଙ୍କ ଦେହରେ ଲୀନ ହେବା ସାରୂପ୍ୟ ମୁକ୍ତି ଭଗବାନଙ୍କର ବୈକୁଣ୍ଠରେ ଯେଉଁମାନେ ଅଛନ୍ତି ଭଗବାନଙ୍କ ରୂପ ସଦୃଶ ତାଙ୍କ ରୂପ ସାଲୋକ୍ୟ ଭଗବାନଙ୍କ ଲୋକରେ ବାସ କରିବା ସାମୀପ୍ୟ ଭଗବାନଙ୍କ ନିକଟରେ ବାସ କରିବା ଶାସ୍ତି ଭଗବାନଙ୍କ ସଦୃଶ ଐଶ୍ୱର୍ଯ୍ୟ ଲାଭ କରିବା ଏ ପାଞ୍ଚ ପ୍ରକାର ମୁକ୍ତି ଭକ୍ତ ପଛରେ ଏଟା ଗଡ଼ଗଡ଼ା ହୁଏ ଆଜ୍ଞା ଭକ୍ତ ମୁକ୍ତି ପାଇଁ ଚେଷ୍ଟା କରିବା ଭକ୍ତି ଦେବୀଙ୍କର ଦାସୀ ହେଉଛନ୍ତି ମୁକ୍ତି ଭଗବାନ ମୁକ୍ତି ପଦଙ୍କୁ ଯଦି ଆପଣ ଭଜନ କରୁଛନ୍ତି ତାଙ୍କୁ ହୃଦୟରେ ରଖିଦେଲେ ମୁକ୍ତି ଆପଣଙ୍କ ପଛେ ପଛେ ଧାଇବ ପଛେ ପଛେ ଧାଇବ ତେଣୁ ଏଇ ଚାରି ଜଣ ବିଷ୍ଣୁଙ୍କ ରୂପ ଶୁଣନ୍ତୁ ସର୍ବେ ପଦ୍ମ ପଲାଶ ଅଖ୍ୟା ପିତ କୌଶେୟ ବାସସ କିରଟୀନ କୁଣ୍ଡଲୀନ ଲସତ୍ ପୁଷ୍କର ମାଲିନ ପ୍ରଥମେ କହୁଛନ୍ତି ତାଙ୍କ ରୂପକୁ। ଭାଗବତରେ ଏଗୁଡ଼ିକ କାହିଁକି ବର୍ଣ୍ଣନା ଦିଆଯାଇଛନ୍ତି ଦେଖନ୍ତୁ, ଆମେ ବି କାମନା କରିବା ଦରକାର। ଇଏ ଯେଉଁ ଶରୀର, ଇଏ ଯେଉଁ ରୂପ, ଇଏ ସବୁବେଳେ ଆମକୁ କଷ୍ଟରେ ପକଉଛି। ଇଏ ରୂପ କେତେବେଳେ ସୁନ୍ଦର ରୂପ ହେଇଗଲେ ତ ଗର୍ବ ଆଣିକି ଦଉଛି ଇଏ ରୂପ, କିନ୍ତୁ ବିଷ୍ଣୁ ତ ମାନେ ଏତେ ସୁନ୍ଦର ରୂପ ଏବଂ କୌଣସି ମଳ ନାହିଁ, ଦେବତାମାନଙ୍କ ଶରୀରରେ ବି ମଳ ନାହିଁ। ଦେବତାମାନଙ୍କର ଶରୀର ଅମଳ, କିନ୍ତୁ ବିଷ୍ଣୁ ତ ମାନଙ୍କର ଶରୀର ସମ୍ପୂର୍ଣ୍ଣ ଶୁଦ୍ଧ ସପ୍ତମୟ ଶରୀର। ସର୍ବେ ପଦ୍ମ ପଲାଶ ଅକ୍ଷା, ଆଖି ଗୁଡିକ ପଦ୍ମ ପାପଡ଼ା ଲାଗେ। ପିତ ପିତ ବସନ ସମସ୍ତେ ଭଗବାନ ଭଳି ପିନ୍ଧିଛନ୍ତି। ଆଚ୍ଛା ଅଜାମିଲେଟା ଦେଖିଛି କି ନାହିଁ? ଆଜ୍ଞା ଦେଖିଛି। ଆଜ୍ଞା ଅଜାମିଲ ବିଷ୍ଣୁତକୁ ବି ଦେଖିଛି, କିନ୍ତୁ ସେ ଯୋଉ ଅବସ୍ଥାରେ ଥିଲା ତାକୁ ଯାହା କୁହାଯାଏ ଅନକନସିୟସନେସ ଷ୍ଟେଜ୍, ଇଂଲିଶରେ କୁହାଯାଏ ମାନେ ଅନକନସିୟସନେସ। ଗୋଟେ ଚେତନା, ଗୋଟେ ଅଚେତନ, କିନ୍ତୁ ଅଜାମିଲ ଚେତନ ଅବସ୍ଥାରେ ନଥିଲା କି ଅଚେତନ ଅବସ୍ଥାରେ ନଥିଲା, ମଧ୍ୟମ ଅବସ୍ଥାରେ ଥିଲା। ସବୁ ଶୁଣୁଛି, ସବୁ ଦେଖୁଛି, କିନ୍ତୁ ଜାଣିପାରୁନି ଏଟା ସତ୍ୟ କି ମିଥ୍ୟା, ସବୁ ଶୁଣିଛି। ଏଟା ପ୍ରଭୁଙ୍କର ଦୟା, ପ୍ରଭୁଙ୍କର ଦୟା ଏଭଳି। ଆଜ୍ଞା ଆପଣ ରାତିରେ ସ୍ୱପ୍ନ ଦେଖିଲା ପରେ ଉଠିଲା ପରେ ବି ମନରେ ପଡ଼ୁନି, ଚାହିଁଲେ ଇଚ୍ଛା କଲେ। ଆଉ ଅଜାମିଲ 88 ବର୍ଷରେ ମରିବାକୁ ଯାଉଛି, ଯମଦୂତ ମାନେ ପାର୍ଶ୍ୱଟାକୁ ବାନ୍ଧା ହେଇଛି, ପ୍ରବଚନ ସରିଛି, ବିଷ୍ଣୁ ତମାନେ କାଟିଛନ୍ତି। ଅଜାମିଲ ଯାହା କୁହନ୍ତି ହାଫ୍ କନସିୟସନେସ ଷ୍ଟେଜ୍, ଅର୍ଦ୍ଧ ଚେତନମୟ ଅବସ୍ଥାରେ ଅଛି, କିନ୍ତୁ ସବୁ ପ୍ରବଚନକୁ ମନେ ରଖିଛି। ପ୍ରଭୁ କଣ ସ୍ମରଣ ନଦେଲେ ସବୁ କଥା ମନେ ରହିବେ କି? ପ୍ରଭୁ ସ୍ମରଣ ନଦେଲେ ଏ କୃଷ୍ଣ କଥା ଅଲଗା କଥା ମନେ ରହିପାରେ? ପ୍ରଭୁଙ୍କର କଥା ମନେ ରହିବ ଯଦି ପ୍ରଭୁ ସାହାଯ୍ୟ କରିବେ। ଅଜାମିଲକୁ ସାହାଯ୍ୟ କରିଛନ୍ତି ନା, ଅର୍ଦ୍ଧ ଚେତନମୟ ଅବସ୍ଥାରେ ଥିଲେ ସୁଦ୍ଧା ଅଜାମିଲ ଯମଦୂତଙ୍କର ପ୍ରବଚନକୁ ଶୁଣିଛି। ଭଗବାନ ତାକୁ କେବଳ ବିଷ୍ଣୁଦୂତଙ୍କର ପ୍ରବଚନ ଶୁଣିବା ପାଇଁ ଚେତନା ଦେଇନାହାନ୍ତି, ଯମଦୂତଙ୍କର ପ୍ରବଚନକୁ ମଧ୍ୟ ଶୁଣିବା ପାଇଁ ଚେତନା ଦେଇଛନ୍ତି। କାହିଁକି ନା, ଯମଦୂତ ମାନେ ଅଜାମିଲର ପାପ କଥା କହୁଛନ୍ତି, ଅଜାମିଲ ନିଜେ ଶୁଣିଲା ନିଜ ପାପର କଥା, ଆଉ ବିଷ୍ଣୁଦୂତଙ୍କ ନିକଟରୁ ନିଜର ପୁଣ୍ୟର କଥା ଶୁଣିଲା। ତାପରେ ଦୁଇଟାକୁ ବିଚାର କଲା, ଘର ଛାଡ଼ିଲା ନା, ତାପରେ ହରିଦ୍ୱାର କଲା, ପ୍ରଭୁ ସାହାଯ୍ୟ କରୁଛନ୍ତି। ଆଉ ତେଣୁ ଏଇ ଚାରି ଜଣଙ୍କର ରୂପକୁ ଅଜାମିଲ ବି ଥରେ ଦେଖିଛି, ସେଥିପାଇଁ ଉଠିଲା ପରେ କହିବ କୁଆ ଚତ୍ୱାର ଚାରୁ ଦର୍ଶନା, ସେ ଚାରି ଜଣ ଚାରୁ ସୁନ୍ଦର ରୂପ ଯାହାଙ୍କର ସେମାନେ କେଉଁଠି, ଉଠିକି ଦେଖିଲା ବେଳକୁ ନଥିବେ, ବିଷ୍ଣୁ ପଳେଇ ଯାଇଥିବେ। ଏଠି କହୁଛନ୍ତି ସର୍ବେ ପଦ୍ମ ପଲାଶ ଅକ୍ଷା ପିତ କୌଶେୟ ବାସସ, ଭଗବାନଙ୍କ ଭଳି ପିତ ବସ୍ତ୍ର ପିନ୍ଧିଛନ୍ତି, କୌଶେୟ ବାସସ ପଟ ବସ୍ତ୍ର ପିନ୍ଧିଛନ୍ତି। କିରଟିନ କିରଟି ଲାଗିଛି ମୁକୁଟ, କୁଣ୍ଡଳିନ କୁଣ୍ଡଳ ପିନ୍ଧିଛନ୍ତି, ଲସତ୍ ପୁଷ୍କର ମାଳିନ, ସବୁ ପଦ୍ମ ପୁଷ୍ପ ପିନ୍ଧିଛନ୍ତି, ଲସତ୍ ସବୁ ଝଲମଲ ଝଲମଲ ହଉଛି। ଆଉ ବୟସ କିଭଳି, ସର୍ବେ ଚ ନୂତ୍ନ ବୟସ ସର୍ବେ ଚାରୁ ଚତୁର୍ଭୁଜା, ଧନୁ ନିସଙ୍ଗ ଶିଗଦା ଶଙ୍ଖ ଚକ୍ରମ୍ବୁଜ ଶ୍ରୀହ। ଯମଦୂତ ମାନଙ୍କର କଣ ଅସ୍ତ୍ର ଥିଲା? କେବଳ ପାଶ, ଗୋଟିଏ ଅସ୍ତ୍ର। କିନ୍ତୁ ଭଗବାନ ଏଠି କେତୋଟି ଜିନିଷ ଅଧିକା ବ୍ୟାଖ୍ୟା କରାଯାଇଛି, ବ୍ୟାଖ୍ୟା କରାଯାଇନି। ପ୍ରଭୁ ଅଜାମିଲ ନିକଟରେ ଶଙ୍ଖ ଚକ୍ର ଗଦା ପଦ୍ମ ଚାରିଟା ଜିନିଷ ଧରନ୍ତି, କେଉଁମାନେ, ବିଷ୍ଣୁ ପାର୍ଷଦ ମାନେ। କିନ୍ତୁ ଅଜାମିଲକୁ ସୁରକ୍ଷା ଦେବା ପାଇଁ, ଅଜାମିଲ ପ୍ରତି ଭକ୍ତ ବ୍ୟାକୁଳତା ଦେଖେଇବା ପାଇଁ ଆଜି ଏମିତି ପ୍ରେରଣା ବିଷ୍ଣୁତ ମାନଙ୍କ ଅନ୍ତର ଭିତରେ ଆସିଛି। ସେମାନେ କଣ ଧରିକି ଆସିଛନ୍ତି? ଏଠି ଅଧିକା ଅସ୍ତ୍ର ଧରିକି ଆସିଛନ୍ତି, ଧନୁ ଧରିଛନ୍ତି, ଆଉ ନିସଙ୍ଗ ତୃଣ ବି ଧରିକି ଆସିଛନ୍ତି। ଅଜାମିଲକୁ ବଞ୍ଚେଇବାକୁ ହେଲେ ଆମକୁ ଦରକାର ପଡ଼ିଲେ ଗୋଟିଏ ସର ନାହିଁ, ବହୁତ ସର ମାରିବାକୁ ପଡିବ। ଏଟା ଅଜାମିଲ ପ୍ରତି ଆଗେ ଅସ୍ତ୍ର ଗୁଡିକ ଦେଖି ଦେଖିକି ଆସୁଛନ୍ତି, ଅଜାମିଲ ଯେଭଳି ଦେଖିକି ଏଟାକୁ ସେ ସ୍ଥିର ହେଇଯିବ, ଭୟ ନ କରିବ। ଧନୁ ନିସଙ୍ଗ 80 ଖଡ଼କ ଏ ତିନିଟା ଅସ୍ତ୍ର ଅଧିକା ଧରିଛନ୍ତି, ଆଉ ଗଦା ଶଙ୍ଖ ଚକ୍ର ଅମ୍ବୁଜ ଏ ତ ଥାଏ ତାଙ୍କ ପାଖରେ, ବହୁତ ସୁନ୍ଦର ଦେଖାଯାଉଛି। ଆଉ ସର୍ବେଚ ନୂତନ ବୟସ, ସମସ୍ତେ ଯୁବକ ଆଜ୍ଞା, କେହି ବି ଭଗବାନଙ୍କର ଲୋକରେ କେହି ବୁଢା ହୁଅନ୍ତି ନା,
ଭଗବାନ ବି ବୁଢା ହୁଅନ୍ତି ନା, କି ଭଗବାନଙ୍କ ପାର୍ଷଦ ମାନେ କେବେ ବି ବୃଦ୍ଧ ହୁଅନ୍ତି ନା, ସବୁବେଳେ ନୂତନ ବୟସ, ସବୁବେଳେ ଷୋହଳ ବର୍ଷ ଫ୍ରେଶ, ଯାହା କହନ୍ତି ଫ୍ରେଶ ୟୁଥ ଏଜ୍, ପୁରା ଷୋହଳ ବର୍ଷ ପୋଷୁଛି କି ପ୍ରଭୁଙ୍କର ବୟସ, ସବୁବେଳେ ବିଷ୍ଣୁ ପାର୍ଷଦ ମାନଙ୍କର ବୟସ ସବୁବେଳେ ବେଳେ ନୂତନ ବୟସ। ଆଉ ସର୍ବେ ଚାରୁ ଚତୁର୍ଭୁଜା, ଏ ଜଗତରେ କିଏ ବି ବ୍ୟକ୍ତି ଆଜି ବି ଯିଏ ଭଗବାନ କହୁଛି ତାକୁ ଦେଖନ୍ତୁ ତାର ଅଙ୍ଗ ବୈକଲ୍ୟ ଥିବ, ପୂର୍ଣ୍ଣ ନୁହେଁ। ପ୍ରଭୁଙ୍କର ଶରୀର ଚାରୁ ଚତୁର, ଏ ବିଷ୍ଣୁ ତ ଆଉ ବିଷ୍ଣୁଙ୍କର ଶରୀର ସବୁ ଅଙ୍ଗ ପୂର୍ଣ୍ଣ ପୂର୍ଣ୍ଣ, ପ୍ରତି ଅଙ୍ଗରେ ଯୌବନତା ପ୍ରାପ୍ତ ଅଛି। କଣ ବୁଝିପାରୁଛନ୍ତି କି, ଏ ଜଗରେ ଜଣେ, ଏ ଜଗତରେ ଜଣେ ଯୁବକ ହେଇଥିବ କିନ୍ତୁ ତା ନାକଟା ବୁଢା ଭଳିଆ ଦେଖା ହବ, ପରୀକ୍ଷା କରି ଦେଖ ନା, ତା ଚୁଟି ପାଟି ପାଚି ଯାଇଥିବ, ନହେଲେ ଶରୀରର ସବୁ ଅଙ୍ଗ ଯୁବକ ଥିବ, ଗୋଟିଏ ଅଙ୍ଗର ଯାହାକୁ ଦେଖିଦେବେ ତାକୁ ଦେଖିଦେଲେ ତା ହାତଟା ହାତ ଗଣ୍ଠି ଗୁଡ଼ିକ ଦେଖିଲେ ବୁଢା ଭଳି ଦେଖା ହବ ଅଙ୍ଗ। କିନ୍ତୁ ବିଷ୍ଣୁ ଆଉ ବିଷ୍ଣୁ ତାଙ୍କର ଅଙ୍ଗର ଇଏ ହଉଛି ମହାତ୍ମ, ପ୍ରତି ଅଙ୍ଗରେ ନୂତନ ସବୁ ଗୁଡିକ ପୁରା ସୁନ୍ଦର ଶରୀର। ଏ ଭଗବାନ, ଭଗବାନ କେବେ ବୁଢା ହୁଅନ୍ତି ନା, କେବେ ନା। ଚାରୁ ଚତୁର୍ଭୁଜା, ଏବଂ ତାଙ୍କର ଶକ୍ତି କଣ, ଦିଶା ବିତମିରାଲୋକା କୁର୍ବନ୍ତ ସ୍ୱେନ ତେଜସା କିମର୍ଥ ଧର୍ମ ପାଳସ୍ୟ କିଙ୍କରାନ୍ନି ସ୍ୱେଦଥ। ଏ ରୂପଟାକୁ ବିଷ୍ଣୁ ଯମଉତ ମାନେ ଦେଖିଦେଲା ପରେ ଯମଉତ ମାନେ ପଚାରୁଛନ୍ତି ବିଷ୍ଣୁତଙ୍କୁ, ଏ ଦିଶ ବିତିମିରା ଲୋକା, ଏ ଦଶ ଦିଗ କୁରବନ୍ତ ସ୍ୱେର ତେଜସା ବିତିମିରା, ଅନ୍ଧକାରକୁ ତୁମେ ତ୍ୟାଗ କରିଦେଉଛ, ତୁମ ଶରୀରରୁ ଯେଉଁ ତେଜ ବାହାରୁଛି ସେ ତେଜରେ ଏ ଆଲୋକ ସବୁ ଦଶ ଦିଗର ଆଲୋକ ଯାହା କୁହନ୍ତି ତାକୁ କ୍ଷୀଣ କରିକି ଆହୁରି ଆଲୋକ ଉଦ୍ଭାସିତ ହଉଛି ତୁମ ଶରୀରରୁ ନିଜର ତେଜରେ, କିନ୍ତୁ ତୁମେ ଏତେ ଭଦ୍ର ଲୋକ ହେଇକି ଅଭଦ୍ର କାମ କାହିଁ କରୁଛ। ଏଠି କହୁଛନ୍ତି କିମର୍ଥ ଧର୍ମ ପାଳସ୍ୟ କିଙ୍କର ନିଷେଧ, ଆମେ ତ ଖରାପ ଲୋକ ନୁହେଁ, ଆମେ ଧର୍ମରାଜଙ୍କର ଦୂତ, ତୁମ ରୂପ ଦେଖିକି ଆମେ ଜାଣୁଛୁ ତୁମେ ଭଦ୍ର ଲୋକ। ଏଠି ସେ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ଆକୃତି ଆମଚ ଜୁୟମ ପରମଶିଷ୍ଟା, ଆକୃତିରେ ଆପଣମାନେ ପରମଶିଷ୍ଟ, ଏବ ଲକ୍ଷ୍ୟ ଦୁହେ ଇତିହାସ, ଆମେ ଦେଖୁଛୁ ଲକ୍ଷ୍ୟ କରି ଜାଣିପାରୁଛୁ, କିନ୍ତୁ କର୍ମଣା ତୁ କଥା ଅଶିଷ୍ଟ, କର୍ମରେ ଏଭଳି ଅଭଦ୍ର କାହିଁ, ସେ କାହିଁକି ଜମଉତ ମାନେ କହୁଛନ୍ତି ନା ଅଜାମିଳି ଭଳି ପାପୀକୁ ଆମେ ନେବା ପାଇଁ ଆସିଛୁ, ତୁମେ କୋଉ ହିସାବରେ ଅଜାମିଳିକୁ ସୁରକ୍ଷା ଦଉଛ, ଗୋଟେ ପାପି ଲୋକକୁ ସପୋର୍ଟ କରିବା ମାନେ ସେ ପାପି, ଇଏ ବି ନ୍ୟାୟ ଅଛି ନା। ଆ ତୁମେ ତ ଏତେ ସୁନ୍ଦର ଲୋକ, ତୁମେ ଆମେ ଅଜାମିଳିକୁ ନେବା ପାଇଁ ଆସିଛୁ, ତୁମେ କାହିଁକି ଅଜାମିଳିକୁ ନେବା ପାଇଁ ତୁମେ ନିଷେଧ କରୁଛ। ଶ୍ରୀ ସୁକଦେବ ଗୋସ୍ୱାମୀ କହୁଛନ୍ତି, ଶ୍ରୀ ଶୁକ ଉଭାଚ, ବର୍ତ୍ତମାନ ବିଷ୍ଣୁ ତ ଯମଉତଙ୍କର କଥା ସରିଲା, ସୁକଦେବ ଗୋସ୍ୱାମୀ କହୁଛନ୍ତି ଯେତେବେଳେ ଯମଉତ ମାନେ ଏହା କହିଲେ ବିଷ୍ଣୁ ତ କଣ କହିଲେ, ବିଷ୍ଣୁ ତ କଣ କହୁଛନ୍ତି, ଶ୍ରୀ ଶୁକ ଉଭାଚ ଇତି ଉକ୍ତେ ଯମ ଦୂତାସ୍ତେ ବାସୁଦେବାପ୍ତକାରିଣ ତାନ୍ ପ୍ରତ୍ୟୁଚି ପ୍ରହସେନ ଇଦମ୍ ମେଘ ନିହାର୍ଦ୍ଦୟ ଗିରା, ମେଘ ଭଳି ଗର୍ଜନ କରି, ମେଘ ନିହାର୍ଦ୍ଦୟ ଗିରା, ବଚନ ଗୁଡିକ ମେଘ ଭଳି ଗମ୍ଭୀର ବଚନ, କିଏ କହିଲେ, ବିଷ୍ଣୁ ତ ବର୍ତ୍ତମାନ କହିବେ, ତାନ୍ ପ୍ରତ୍ୟୁଚୁ ବର୍ତ୍ତମାନ ପ୍ରତି ଉତ୍ତର ଦେବେ, କିନ୍ତୁ ପ୍ରତି ଉତ୍ତର ଦେବା ପୂର୍ବରୁ ପ୍ରହସନ ହସିଦେବେ, ହସିକି ପ୍ରବଚନ ଦଉଛନ୍ତି, କାହିଁକି ହସିକି, ସିଏ କିନ୍ତୁ କହୁଥିଲେ ଭୟ କରିକି, କିନ୍ତୁ ଇଏ ହସିକି ଦଉଛନ୍ତି, ହସି କାହିଁ ଦଉଛନ୍ତି, ଆରେ ଓହୋ ଦଣ୍ଡାଦଣ୍ଡ ଜ୍ଞାନ ଶୂନ୍ୟା ଏତେ ଚୌରା, ବିଷ୍ଣୁ ତୁମମାନେ କହୁଛନ୍ତି ଆରେ କାହାକୁ ଦଣ୍ଡ ଦିଆଯାଏ କାହାକୁ ଦଣ୍ଡ ନ ଦିଆଯାଏ ତୁମେ ଜାଣିନ, ଚୋର ଅଜାମିଲ ଭଳି ପୁଣ୍ୟବାନ ବ୍ୟକ୍ତି ନିକଟକୁ ତୁମେ ଆସ ଦଣ୍ଡ ଦେବା ପାଇଁ, ତୁମେ ଚୋର, ଚୋର ଯେଭଳି ଭୟରେ ମିଥ୍ୟା କଥା କୁହେ ତୁମେ ଆମ ଭୟରେ ମିଥ୍ୟା କଥା କହୁଛ, ତୁମେ ଧର୍ମରାଜଙ୍କର କି କରିବ, ଧର୍ମରାଜ ତ କେବେ ଏବେ ଭୁଲ କରିବେ ନା, ବିଷ୍ଣୁ ତ ବି ଜାଣନ୍ତି ଧର୍ମରାଜ ଦରବାରରେ ଆଜ୍ଞା ନିକିତି କେବେ ଏପଟ ସେପଟ ହେଇନି। ଆପଣ ଦେଖିଛନ୍ତି ନା କୋର୍ଟରେ ଗୋଟେ ନିକିତି, ଜଣେ ଆଖି ବାନ୍ଧିଥିବ ଗୋଟେ ସ୍ତ୍ରୀ ଲୋକଟେ, ଗୋଟେ ନିକିତି ଚିହ୍ନ ଥିବ, କୋର୍ଟକୁ ଯିଏ ଯାଇଥିବେ ସେ ଦେଖିଥିବେ ନିକିତିରେ କଣ୍ଟାଟି ସିଧା ଥିବ। ଧର୍ମରାଜଙ୍କ ଦରବାର ସେଇଭଳି, କିନ୍ତୁ ଆଜି ଅଜାମିଲ ନିକଟରେ ଧର୍ମରାଜ ସବୁ ପ୍ରବଚନ ଦେଇଛନ୍ତି, କିନ୍ତୁ ନାମର ପ୍ରବଚନ ତାଙ୍କର ଦୂତମାନଙ୍କୁ ଦେଇନାହାନ୍ତି। ସେଥିପାଇଁ ନାମର ମହାତ୍ମାଟା କଣ ତାଙ୍କ ଦୂତମାନେ ଜାଣନ୍ତି ନା। ଯମରାଜଙ୍କର ବହୁତ ବଡ଼ ଭୁଲ ହେଇଗଲା, ସେଥିପାଇଁ ପ୍ରଥମେ କ୍ଷମା ମାଗିବି, ପ୍ରବଚନ ଦେବା ପୂର୍ବରୁ ପ୍ରଥମେ କ୍ଷମା ମାଗିବେ, ପ୍ରଭୁ ମୋର ଦୂତମାନଙ୍କୁ କ୍ଷମା କରିଦିଅ, କାରଣ ଆପଣଙ୍କ ଭକ୍ତ ନିକଟ ଯାଇକି ପହଞ୍ଚିଗଲେ। ପ୍ରଥମେ କ୍ଷମା ମାଗିକି ପ୍ରବଚନ ଦେବେ। ତୃତୀୟ ଅଧ୍ୟାୟ ଆମେ ଶୁଣିବା, ହସିକି କଣ କହୁଛନ୍ତି, ଅସ୍ମାତ୍ ଭୟା ଧର୍ମରାଜସ୍ୟ କିଙ୍କର ଇତି ଅନୃତମ ବଦନ୍ତି। ମୋ ଭୟରେ ଅସ୍ମାତ୍, ଆମମାନଙ୍କ ଭୟରେ ତୁମେ ଯମରାଜଙ୍କର ଦୂତ ବୋଲି ମିଥ୍ୟା କହୁଛ। ତୁମେ ଯମରାଜଙ୍କର କେବେ ଦୂତ ହେବ? ଆଉ ଯଦି ତୁମେ ଧର୍ମରାଜଙ୍କର ଦୂତ ବୋଲି କହୁଛ, ତାହେଲେ ଆମେ ତୁମକୁ ପାଞ୍ଚଟି ପ୍ରଶ୍ନ ପଚାରୁଛୁ, ତୁମେ ଉତ୍ତର ଦିଅ। ପ୍ରଶ୍ନ ପଚାରିଦେଲେ ଜଣା ପଡ଼ିବ। ଯଦି ଜଣେ ପୋଲିସ କହୁଥିବ, ତାକୁ ଆପଣ ପଚାରିବେ, ତୁ ପୋଲିସ କହିଲୁ ଦେଖିବା ତୁ ବାନ୍ଧିବା ପାଇଁ ଆସୁଛୁ, କୋଉ ନିୟମରେ ଆକୁ ବାନ୍ଧିବୁ, ଆକ୍ଟଟା କହ। ପୋଲିସକୁ କୋର୍ଟ ବାନ୍ଧିବା ପୂର୍ବରୁ କୋର୍ଟରୁ ଯେତେବେଳେ ପେପର ଆସେ ସେଥିରେ ଆକ୍ଟ ଲେଖା ହେଇଥିବ। ଇଣ୍ଡିଆନ କୋର୍ଟର ହାଇଦ୍ରାବାଦ, ଆମର ଏଲାହାବାଦ କୋର୍ଟ ବା ଦିଲ୍ଲୀ କୋର୍ଟ, ଦିଲ୍ଲୀ ହାଇକୋର୍ଟ ବା ଆହ୍ଲାବାଦ ହାଇକୋର୍ଟର ଏଇ ଆକ୍ଟ ହିସାବରେ ଏଇ ଲୋକ ଉପରେ ଏଇ ନିୟମ ପକାଗଲା। ଆପଣ ଦେଖନ୍ତୁ ଗୋଟେ କୋର୍ଟ ପେପର, କୋର୍ଟ ପେପରରେ ପେସ୍କାର ବା ଜଜ୍ ତା ମନକୁ ମନ ଗୋଟେ ଜଣଙ୍କୁ ଦଣ୍ଡ ଦେଇପାରିବ ନା, ଆଗେ ଆକ୍ଟ ଦେଖେଇବ। ଏଇ ଦିଲ୍ଲୀରେ ଏତେ ମସିହାରେ ଏଇ ଆକ୍ଟ ହିସାବରେ ଏଇ କେସ୍ଟା ଫାଇନାଲ କରାହେଇଥିଲା, ସେଇ ଆକ୍ଟଟା ତୁମ ଉପରେ ଲାଗୁ କରାହେଲା। ତେଣୁ ଯିଏ ବୁଦ୍ଧିମାନ ଲୋକ ସେ ପଚାରିବ, ଦେଖିବା ତୁମେ ଆଣିଛ ତମ ପେପର ମୋତେ ଆରେଷ୍ଟ କରିବା ପାଇଁ, ଦେଖିଲେ କୋଉ ଆକ୍ଟ ହିସାବରେ ତୁମେ କହିଲ, କାରଣ ତୁମେ ପୋଲିସ ଡ୍ରେସ୍ ନେଇ ଆଉ କି ଆସିଥିଲ। ଜମ ବିଷ୍ଣୁ ଦଳ ଭାବୁଛନ୍ତି ଇଏ ଜମଦୂତଙ୍କ ନାଁରେ ଇଏ ଆଉ କିଏ ଆସିଛନ୍ତି, ଇଏ ଧର୍ମରାଜଙ୍କର ଦୂତ ନୁହନ୍ତି। କାହିଁକି ନା ଧର୍ମରାଜଙ୍କ ଦୂତ କେବେ ଭୁଲ କରିବେନି, ଅଜାମିଲ ଭଳି ବୈଷ୍ଣବ ନିକଟକୁ ଆସିବେ ଆମେ ତ ବିଶ୍ୱାସ କରୁନୁ। ସେଥିପାଇଁ ପାଞ୍ଚଟି ପ୍ରଶ୍ନ ପଚାରିଛନ୍ତି ସେ ବିଷ୍ଣୁ ଦୂତ ଆଉଛୁ, ବିଷ୍ଣୁ ତା କହୁଛନ୍ତି। ପ୍ରଶ୍ନଟି ମନେ ରଖିବେ, ଏଇ ପାଞ୍ଚଟି ପ୍ରଶ୍ନରେ ଏ ଅଧ୍ୟାୟର ଶେଷ ପର୍ଯ୍ୟନ୍ତ ଯିବ। ତାପରେ ଜମଦୂତଙ୍କର ଏ ଅଜାମିଲର ପାପ କଥା ବର୍ଣ୍ଣନା କରିବେ। ପାଞ୍ଚଟି ପ୍ରଶ୍ନ ବହୁତ ଗୁରୁତ୍ୱ ପ୍ରଶ୍ନ, ବେଦର ଯେ ବେଦ ନ ପଢ଼ିଛି ଏ ପାଞ୍ଚଟି ପ୍ରଶ୍ନରୁ ଜାଣିଦେବେ ବେଦର ସିଦ୍ଧାନ୍ତ। ଯୁୟମ୍ ମେଇ ଧର୍ମରାଜସ୍ୟ ଯଦି ନିର୍ଦ୍ଦେଶକାରିଣ ବୃତ ଧର୍ମସ୍ୟ ନ ତତ୍ତ୍ୱମ୍ ଯଚ ଧର୍ମସ୍ୟ ଲକ୍ଷଣମ୍। ଯୁୟମ୍ ବୈ, ଯଦି ତୁମେ ନିଶ୍ଚିତ ଭାବରେ ଧର୍ମରାଜସ୍ୟ ନିର୍ଦ୍ଦେଶକାରିଣ ଯମରାଜଙ୍କର କିଙ୍କର, ତାହେଲେ କୁହ ମୋତେ ବୃତ ଧର୍ମସ୍ୟ ତତ୍ତ୍ୱମ୍, ଧର୍ମସ୍ୟ ସ୍ୱରୂପମ୍, ଧର୍ମର ସ୍ୱରୂପ କ'ଣ, କାହାକୁ ଧର୍ମ କୁହାଯାଏ। ତୁମେ ଧର୍ମରାଜଙ୍କର ଦାସ ମାନେ ଧର୍ମଟା କାହାକୁ ଜାଣିଥିବ? ଦେଖନ୍ତୁ ବର୍ତ୍ତମାନ ସମଗ୍ର ସମାଜରେ ଧର୍ମ ନାମରେ କେତେ ଆମର ଫାଇଟିଂ ଚାଲିଛି। ଜଣେ ଗୋଟେ ସମ୍ପ୍ରଦାୟ ଆଉ ଗୋଟେ ସମ୍ପ୍ରଦାୟକୁ ଭଲ ପାଉନି, ସିଏ ତାକୁ ଭଲ ପାଉନି, ସିଏ କହୁଛି ତା ଧର୍ମ ଠିକ, ଇଏ କହୁଛି ୟା ଧର୍ମ ଭୁଲ, କେତେ ସେଟା ଧର୍ମ ନୁହେଁ, ସିଏ କହୁଛି ଏଇଟା ଅଧର୍ମ। ଧର୍ମ କାହାକୁ କୁହାଯାଏ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି, ତା ଉତ୍ତର ଗୋଟିଏ ଉତ୍ତର, କେତେ ସରଳ ଜିନିଷ, ଫାଇଟିଂ କରିବାର କିଛି ଦରକାର ନାହିଁ। ଶାସ୍ତ୍ର ଏଭଳି, ଶାସ୍ତ୍ରଟା କିଏ ତିଆରି କରିନଥିଲେ, ଭଗବାନ ତିଆରି କରିଛନ୍ତି ନା, ସବୁ ରଚନା କରିଦେଇଛନ୍ତି। ବୃତ ଧର୍ମସ୍ୟ ତତ୍ତ୍ୱ ଯଚ ଅଧର୍ମସ୍ୟ ଲକ୍ଷଣ, ଧର୍ମ କାହାକୁ କୁହାଯାଏ ଆଉ ଅଧର୍ମର ଲକ୍ଷଣ କ'ଣ, ଏଇ ଦୁଇଟା ପ୍ରଶ୍ନ କାହିଁକି ପଚାରିଲେ? ଧର୍ମର ତତ୍ତ୍ୱ ଯଦି ଇଏ ଜାଣିଥିବେ, ତାହେଲେ ନିଶ୍ଚିତ ଜାଣିଥିବେ ଅଜାମିଲ ଧର୍ମ କରିଛି କି ପାପ କରିଛି, ଆଉ ଅଜାମିଳି କଣ କଣ ପାପ କରିଛି, ସେ କେଉଁ କେଉଁ ହିସାବରେ ପାପ କରିଛି, ତାର ଲକ୍ଷଣଟା ଲକ୍ଷଣ ଜଣାପଡ଼ିବ। କାରଣ ଅଜାମିଳିକୁ ସେ ପାପୀ ବୋଲି କହୁଛନ୍ତି, ଆଗେ ପାପର ସଂଜ୍ଞାଟା ଦେଇଦିଅନ୍ତୁ, ଯେତେବେଳେ ପୁଣ୍ୟ ସଂଜ୍ଞା କଥା ଆସିବ ସେ ଜାଣିଥିବେ ଧର୍ମଟା କ'ଣ, ସେ ବଳେ କହିବେନି ଅଜାମିଳ ନାମ କରିଛି ସେ ଧାର୍ମିକ ବୋଲି ବଳେ କହିବେନି। ସେଥିପାଇଁ ପଚାରୁଛନ୍ତି ଧର୍ମ କାହା କୁହାଯାଏ ଏବଂ ଅଧର୍ମର ଲକ୍ଷଣ କ'ଣ। ଆଉ ତିନୋଟି ପ୍ରଶ୍ନ ଏଇଠି କହୁଛନ୍ତି, କଥଶ୍ରେଦ୍ୟତେ ଦଣ୍ଡମ୍
କିମ୍ବା ଅସ୍ୟ ସ୍ଥାନ ମିପ୍ସିତମ୍ ଦଣ୍ଡ୍ୟା କିଂ କରିଣ ସର୍ବେ ଆହୋସି କତିଚିତ୍ ନୃଣାମ୍
ଏ ତିନୋଟି ପ୍ରଶ୍ନ ମନେ ରଖିବେ। ଏ ତିନୋଟି ପ୍ରଶ୍ନରେ ସବୁ ଉତ୍ତର ଦିଆଯାଇଛି। ପାଞ୍ଚଟି ପ୍ରଶ୍ନରେ କଥାଶ୍ରୀଧ୍ୟତେ ଦଣ୍ଡମ୍, କଥାଶ୍ରୀତି ଅର୍ଥ କେନ ପ୍ରକାର, ଆପଣ କେଉଁ ପ୍ରକାରରେ ତୁମର ଧର୍ମର କିଭଳି ଦଣ୍ଡ ଦିଅନ୍ତି, ମନ ଇଚ୍ଛା ଦଣ୍ଡ ଦିଅନ୍ତି ନା କିଛି ନିୟମ ଅଛି, କେନ ପ୍ରକାର କଥାଶ୍ରୀଧ୍ୟଟେ ଦଣ୍ଡମ୍। ଆପଣ ମନେ ରଖନ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ, କିଭଳି ଆମେ ଦଣ୍ଡ ପାଇବା, ଏ ପ୍ରବଚନ ଯମଦୂତ ନିଜେ ଦେବେ, ଆଉ ବେଦର ପ୍ରବଚନ ଇଏ ତ୍ରିଗୁଣମୟ ପ୍ରବଚନ, କିନ୍ତୁ ବିଷ୍ଣୁ ତ ମାନେ ଦେବେ ଭକ୍ତିର ପ୍ରବଚନ, ନିର୍ଗୁଣ ପ୍ରବଚନ। କଥାଶ୍ରୀଧ୍ୟତି ଦଣ୍ଡମ୍ କିମ୍ବା ଅସ୍ୟ ସ୍ଥାନମ୍ ଇପ୍ସିତମ୍, ସ୍ଥାନମ୍ ମାନେ ବିଷୟ, କେଉଁଥି ଯୋଗୁ ତୁମେ ଗୋଟେ ଲୋକକୁ ଦଣ୍ଡ ଦିଅ ନା ମନ ଇଚ୍ଛା ଦଣ୍ଡ ଦିଅ, କେଉଁ ପ୍ରକାରରେ ଦଣ୍ଡ ଦିଅ, କେଉଁଥି ଯୋଗୁ ଦଣ୍ଡ ଦିଅ, ଜଣେ କାହିଁକି ଦଣ୍ଡ ପାଇବ, କାହିଁକି ଜଣେ ନରକକୁ ଯିବ, କଣ ତାର ଭୁଲ କୁହ। ଏବଂ ତୃତୀୟ ପ୍ରଶ୍ନ, ଦଣ୍ଡ୍ୟା କି କାରଣ ସର୍ବେ, ଆପଣ କିଏ ପଚାରିଥିଲା ବା ଆମେ ତ ପାପ କରୁନୁ।
କଥିତ ଦଣ୍ଡ, ଦଣ୍ଡ କିଭଳି ଦିଆଯାଏ, ଦଣ୍ଡ ଦେବାର ନିୟମ କ'ଣ, ତୁମ ଡିପାର୍ଟମେଣ୍ଟ ଦଣ୍ଡ ଦିଅ, ଅଜାମିଲକୁ ଦଣ୍ଡ ଦେବା ପାଇଁ ଆଣିଛ, ଏସବୁ ଅଜାମିଲକୁ ଆଖେ ପ୍ରତି ପାଞ୍ଚଟା ପ୍ରଶ୍ନ ପଚାରିଛି, ଅଜାମିଲକୁ ଦଣ୍ଡ ଦେବା ପାଇଁ ଆଣିଛ, ତୁମ ଦଣ୍ଡ ଦେବାର ନିୟମଟା କ'ଣ କୁହ। କଥା ଶ୍ରୀ ଦିଅ ଦଣ୍ଡ କିମ୍ବା ସ୍ଥାନ ଇପ୍ସିତ, ଏହାର ସ୍ଥାନ କ'ଣ, ସ୍ଥାନ ଅର୍ଥ ସଂଖ୍ୟା କହୁଛନ୍ତି ବିଷୟ, ବିଷୟ ଅର୍ଥ କେଉଁ କାରଣରୁ ତୁମେ ଦଣ୍ଡ ଦେବ, ଦୁଇଟି ପ୍ରଶ୍ନ ପାର୍ଥକ୍ୟ ରହିଲା, କେଉଁ ନିୟମ ହିସାବରେ ଦଣ୍ଡ ଦିଅ, ତୁମର ପ୍ରିନ୍ସିପଲଟା କ'ଣ, ଏବଂ ଦଣ୍ଡ ଦେବା ପାଇଁ କ'ଣ କ'ଣ ଫ୍ୟାକ୍ଟର ଡିପେଣ୍ଡ କରେ, କାହିଁକି ତୁମେ ଦଣ୍ଡ ଦେବେ, ଦଣ୍ଡ ଦେବାର ନିୟମ କ'ଣ ଏବଂ କାହିଁକି ଦଣ୍ଡ ଦେବେ। କଥା ଶ୍ରୀ ଦିଅ ଦଣ୍ଡ କିମ୍ବା ଅଶ୍ୟ ସ୍ଥାନ ଇପ୍ସିତ ଦଣ୍ଡ୍ୟା କି କାରଣ ସର୍ବେ, ସମସ୍ତେ ଦଣ୍ଡ ପାଆନ୍ତି ନା କେହି କେହି ଦଣ୍ଡ ପାଆନ୍ତି। ସ୍ୱାମୀ ପାଦ ଲେଖୁଛନ୍ତି, କର୍ମିଣା କର୍ମିଣ ନୃଣାମିତି ନରାୟ ପଶୁ, ନରାୟ ବର୍ଣ୍ଣ ପଶୁ ଆଦାୟ, କେବଳ ମଣିଷ ଦଣ୍ଡ ପାଆନ୍ତି ନା ପଶୁ ଆଦି ଦଣ୍ଡ ପାଆନ୍ତି, ତୁମ ଡିପାର୍ଟମେଣ୍ଟ ଏଇଟା କୁହ। ନଦୀ ପ୍ରଶ୍ନ ଆଣିଲେ ଛଅଟି ପ୍ରଶ୍ନ କୁହାଯାଇଛି, ମଣିଷ ଦଣ୍ଡ ପାଇବ ନା ସମସ୍ତେ, କାରଣ ତୁମେ କହୁଛ ତୁମେ ଯମରାଜଙ୍କର ଦୂତ, ଧର୍ମରାଜଙ୍କର ଦୂତ, ଧର୍ମରାଜଙ୍କ ଦୂତ ମାନେ ଧର୍ମ ନିଶ୍ଚିତ ଜାଣିଛୁ, ଧର୍ମ କାହାକୁ କୁହାଯାଏ, ପ୍ରଥମ ପ୍ରଶ୍ନର ଉତ୍ତର ଧର୍ମ କାହାକୁ କୁହାଯାଏ, ଅଧର୍ମ କାହାକୁ କୁହାଯାଏ, କୁହ। ଧର୍ମଦୂତ ମାନେ ବି କମ୍ ନୁହନ୍ତି, ଆଜିକାଲିର ତଥାକଥିତ ସାଧୁମାନେ ଯେଉଁ ପ୍ରବଚନ ଦେଇପାରିବେନି, ଧର୍ମ କାହାକୁ କୁହାଯାଇଛି ବର୍ତ୍ତମାନ ପଚାରେ, ବର୍ତ୍ତମାନ ଆପଣମାନେ ଶହେ ଜଣ ଭକ୍ତ ଅଛନ୍ତି, ଶହେଟା ଭକ୍ତ ଆସିବ, ଜଣେ କହିବ ସତ୍ୟ ହେଉଛି ଧର୍ମ, କିଏ କହିବ ଦୟା ହେଉଛି ଧର୍ମ, କିଏ କହିବ କ୍ଷମା ହେଉଛି ଧର୍ମ, କିଏ କହିବ ପିତା ମାତାଙ୍କୁ ସେବା କରିବା ହେଉଛି ଧର୍ମ, ଶହେ ଉପରେ ଆସିବ କି ନାହିଁ, କିନ୍ତୁ ଧର୍ମର ଗୋଟିଏ ଡେଫିନେସନ୍ ଦେବେ, ଯେତେବେଳେ ବିଶ୍ୱର ସବୁ ଧର୍ମ ଦାବି କରିଥିଲେ, କେତେ ଏକ୍ସପର୍ଟ ସେମାନେ ଜମଲ ଦାଉଛି, ଜମଲ ତୁମେ ସାଙ୍ଗେ ସାଙ୍ଗେ ଦେଇ ଦେଇଗଲେଣି, ଆଉ ଅଜାମିଲ ଧର୍ମର ପ୍ରବଚନ ଶୁଣିଲା, ବର୍ତ୍ତମାନ ଶୁଣିବ ପୁରା ପ୍ରବଚନ, ଜମଲ ତାଙ୍କ ମୁଖରୁ ସବୁ ପ୍ରବଚନ ଶୁଣିବ, ତାପରେ ବିଷ୍ଣୁ ତାଙ୍କ ମୁଖରୁ ପ୍ରବଚନ ଶୁଣିବ, ତାପରେ ନିଜେ ଡିସାଇଡ୍ କରିବ, ତାପରେ ଯିବ ହରିଦ୍ୱାରକୁ, ହରିଦ୍ୱାର ତପସ୍ୟା ନେଇ ଅଜାମିଲ ବୈକୁଣ୍ଠରୁ ବିମାନ ଆସି ଅଜାମିଲ ବୈକୁଣ୍ଠ ଅଜାମିଲ ନାମ ଡାକିଦେଲା, ହେଲେ ଉଠି ପଳେଇବା, ଏ ଛୋଟିଆ କଥା ହେଇଛି, ଏଠି କହୁଛନ୍ତି ଜମଲ ତାଉଛୁ, ବେଦ ପ୍ରଣୀତ ଧର୍ମ ହି ଅଧର୍ମ ତତ୍ ବିପରୀତମ୍, ବେଦ ନାରାୟଣ ସାକ୍ଷାତ ସ୍ୱୟମ୍ଭୁ ଇତି ସୁଶ୍ରୁ, ଧର୍ମ କ'ଣ ସରଳ ଏ ପଚାରେ ବିଷ୍ଣୁ ତମାନେ, ଧର୍ମ କାହାକୁ କୁହାଯାଏ ନା ବେଦ ପ୍ରଣୀତ ଧର୍ମ ହି, ଶନିବାର କହୁଛନ୍ତି ବେଦନ ପ୍ରଣହିତ ବିହିତ ଧର୍ମ, ଧର୍ମ କାହାକୁ କୁହାଯିବ ଯାହା ବେଦେନ ବିହିତ, ଯାହା ବେଦରେ ଅଛି, ଗୋଟିଏ ଜିନିଷ ବେଦ ପ୍ରମାଣକ ଇତି ଅର୍ଥ, ବେଦ ହେଉଛି ପ୍ରମାଣ, ତୁମେ ଧର୍ମ ବୋଲି କହୁଛ ପ୍ରମାଣ କ'ଣ, ବେଦରେ ଯଦି ଅଛି ସେଟା ଧର୍ମ। ଆଉ ଗୋଟେ ପ୍ରଶ୍ନ ପଚାରିଥିଲେ ଅଧର୍ମ କାହାକୁ କୁହାଯିବ, ବର୍ତ୍ତମାନ କହୁଛନ୍ତି ଅଧର୍ମ ତତ୍ ବିପରୀତମ୍, ଅଧର୍ମ କାହାକୁ କୁହାଯିବ, ଏଠି ସ୍ୱାମୀବାଦ କହୁଛନ୍ତି ତତ୍ ବିପର୍ଯ୍ୟୟ ଯୋ ବେଦ ନିଷିଦ୍ଧ ସୋ ଅଧର୍ମ, ଯାହା ବେଦ ମନା କରିଛନ୍ତି ସେଟା ହେଉଛି ଅଧର୍ମ, ଅର୍ଥାତ୍ ଯାହା ବେଦରେ ନାହିଁ ସେଟା ହେଉଛି ଅଧର୍ମ। ଜଗତରେ ଯେତେ ସୁନ୍ଦର ଧର୍ମ ପ୍ରଚାର ହେଉ, ତାହେଲେ ବେଦ ପ୍ରମାଣକ ନୁହେଁ, ସେଟା ହେଉଛି ଏକ ନମ୍ବର ଅଧର୍ମ, ଲୋକମାନେ ମୁଁ ଧର୍ମ ପାଳନ କରୁଛି, ଧର୍ମ ପାଳନ କରୁଛି ସେଟା ବେଦ ପ୍ରମାଣ, ବେଦରେ ସେ ଜିନିଷ ଅଛି, ଆପଣ ଯୁକ୍ତି କରିବେ ବର୍ତ୍ତମାନ ବେଦ ଯେ ପ୍ରମାଣ, ବେଦରେ କ'ଣ ଅଛି ଆମେ କେମିତି ଜାଣିବୁ, ସେଇଟା ବେଦ ଅଛନ୍ତି, ବେଦକୁ ବର୍ତ୍ତମାନ ଗୀତାର ଗୋଟେ ଶ୍ଳୋକକୁ ଲୋକ ବୁଝିପାରୁନା, ଭାଗବତର ଗୋଟେ ଶ୍ଳୋକକୁ ବୁଝିପାରୁନାହାନ୍ତି, ବେଦ ତ ଲକ୍ଷ ଅର୍ଥ କିଏ କୁଆଡ଼େ ଟାଣିକି ସଂସ୍କୃତିରେ ପକେଇଦେବ, ଯଦି କହୁଛନ୍ତି ବେଦରେ କୃଷ୍ଣଙ୍କର ନାମ ନାହିଁ, କିନ୍ତୁ ଭଗବାନ ଗୀତାରେ କ'ଣ କହିଲେ, ବେଦେ ବେଦ ବେଦାନ୍ତ ବେଦ ବିଚା ହଁ, ଶନିବାର ଚକ୍ରଧର ଏ ବଳଦ ବିଦ୍ୟାପୀଠ ଚକ୍ରଧର ୟାକୁ ସୁନ୍ଦର ଦେଖାଯାଇଛି, ଯଦି ଅର୍ଜୁନ ପ୍ରଶ୍ନ ପଚାରିବେ ସର୍ବଶ୍ରେଷ୍ଠ ଆପଣ ସମସ୍ତେ ହୃଦୟରେ ଅଛନ୍ତି, ମତ ସ୍ମୃତି ଜ୍ଞାନ ଆପଣ ଆଣିଛ, ଭଗବାନ କୃଷ୍ଣ କହିଲେ ମୁଁ ସମସ୍ତଙ୍କର ସ୍ମୃତି ଦଉଛି ଆଉ ବିସ୍ମୃତି ଦଉଛି। ବିଶ୍ୱନାଥ ଚକ୍ରଠାକୁର ପ୍ରଶ୍ନ କରୁଛନ୍ତି, ଯଦି ଅର୍ଜୁନ ପଚାରିବେ ଆପଣଙ୍କ ହୃଦୟରେ ଅଛନ୍ତି ସ୍ମୃତି ବିସ୍ମୃତି ଦଉଛନ୍ତି, କିନ୍ତୁ ବେଦତା ଆପଣଙ୍କ ନାମ ନାହିଁ, ବେଦତା ଆପଣଙ୍କ ନାମ ନାହିଁ, କୃଷ୍ଣ ବୋଲି ନାମ ନାହିଁ, ବା ଆପଣ ଅଛନ୍ତି ବୋଲି ଏମିତି କିଛି ନାମ ନାହିଁ, ପ୍ରମାଣ ଅଛି। ଭଗବାନ କହିଲେ ବେଦେଶ୍ଚ ସର୍ବମ ଅହମ ଶ୍ଳୋକଟା କଣ ମନୋଦୁମର କରିଦେଲା କଣ ଗୀତା ହଉ ଭାଗବତ ହଉ ଏ ପ୍ରତି ଶ୍ଲୋକ ସହିତ ପ୍ରତି ଶ୍ଲୋକର ପ୍ରତି ଅର୍ଥର ଆଚାର୍ଯ୍ୟ ସେଟା କଲେ ଭଗବାନ ତାଙ୍କୁ ପ୍ରେରଣା କଲେ। ବିଶ୍ୱନାଥ ଚକ୍ରଠାକୁର ସ୍ୱୟଂ ରାଧାକୁଣ୍ଡରେ ରାଧାରାଣୀ ଦର୍ଶନ କରି ତାଙ୍କୁ ରାଧାରାଣୀ ତାଙ୍କୁ ବ୍ୟାକରଣ ପଢ଼େଇଛନ୍ତି, ବ୍ୟାକରଣ ପଢ଼େଇଛନ୍ତି ଏ ଆଚାର୍ଯ୍ୟ ନା କଣ ଆମ ପରମ୍ପରା ଆଚାର୍ଯ୍ୟ ଆମେ ଜାଣିବାକୁ ପଡ଼ିବ। କାମ ଗାୟତ୍ରୀ ନେଇ ଚୈତନ୍ୟ ଚନ୍ଦ୍ର ପଢ଼ିବେ, କାମ ଗାୟତ୍ରୀ ନେଇକି ଗଣ୍ଡଳି ଚାଲ ମାନେ ମନର ସନ୍ଦେହ ଆସିଲା, କାରଣ କୃଷ୍ଣ ଗୋସ୍ୱାମୀ ସେ ଲେଖିଲେ କାମ ଗାୟତ୍ରୀର ସଂଖ୍ୟା ହେଉଛି 24,500, କିନ୍ତୁ କାମ ଗାୟତ୍ରୀରେ ହିସାବ କରାଗଲେ ଅଧିକ ଅକ୍ଷର ହେଉଛି। ଚକ୍ରଧର ଚିନ୍ତା କଲେ ଆରେ ଅଧିକ ଗୋସ୍ୱାମୀ ତାଙ୍କୁ ଏତିକି ଅକ୍ଷର ଲେଖିଛନ୍ତି, ମୁଁ ତ ଜଣେ ବ୍ୟାକରଣ ପଣ୍ଡିତ ଦେଖୁଛି 24,500 ତୁ ଅଧିକ ହେବନି, ଆଉ ଏଇଟା କହିବି କେମିତି ମୁଁ ବୈଷମ ଅପରାଧ ହେଇଯିବ, ସେ ତ ଭୁଲ ଲେଖିବେ ଯେ ମଦନ ମୋହନଙ୍କ ପ୍ରେରଣାରେ ସହିତ ଯେତେବେଳେ ଲେଖି ମଦନ ମୋହନ ତାଙ୍କୁ କହିଛନ୍ତି କାଷ୍ଟର ପିତୁଳି ଜାନ କୁ କ ନଚା ଏଇ ମତ ଗୌରଚନ୍ଦ୍ର ମରେଇଦେ ବୋଲା ଚୈତନ୍ୟ ଭାଗବତରେ ଯେମିତି ଗୁରୁନାଥ ଠାକୁର କହିଲେ କାଠର ପିତୁଳି ଯେମିତି ନଚଉଛନ୍ତି ଗୌରଚନ୍ଦ୍ର ମୋତେ ଯାହା କହୁଛି କହୁଛନ୍ତି ମୁଁ ତାହା ହିଁ ରଚନା କରିଛି ବୃନ୍ଦାବନାଥ ଠାକୁର ତାହା କହିଲେ। ଏବେ କୃଷ୍ଣ କହିଲେ ଆମେ ଲେଖି ଏହା ସତ୍ୟ ନାହିଁ ଅନୁମାନ ଆମର ଶରୀର କାଷ୍ଟ ପିତୁଳି ସମାନ, ଯଦି କେହି ଅନୁମାନ କରି କହୁଛି କୃଷ୍ଣ ଯେଉଁ ଲେଖୁଛନ୍ତି ସେ ଭୁଲ, ମୁଁ ଲେଖୁନି ମୋ ସହ କାଷ୍ଟ ପିତୁଳି ହବ, ଭଗବାନଙ୍କ ଶାସ୍ତ୍ର କିଏ ଲେଖିଛନ୍ତି ଦେଖ ଆମି ବୃଦ୍ଧ ଧରାପୁର ଲେଖିଲେ ଲେଖୁଛି କେଉଁ ଅବସ୍ଥାରେ ଲେଖୁଛି ତୁମେ ଶୁଣ ସମସ୍ତେ, ତୁମେ ଭାବୁଛ ମୁଁ ଲେଖୁଛି ଶାସ୍ତ୍ର କିଏ ଲେଖୁନି ମୁଁ ଲେଖୁନି କୃଷ୍ଣ ଆରେ ଜଣେ ଲେଖିବାକୁ ହେଲେ ଏତିକି ଏତିକି ଜିନିଷ ଦରକାର, ମୋର ଅବସ୍ଥା କଣ ଲେଖ ଆମି ବୃଦ୍ଧ ମୁଁ ବୁଢା ହେଲୁ କେତେ ବର୍ଷ ଚୈତନ୍ୟ ଲେଖିଲେ 88 ବୟସରେ ଅଜାଙ୍ଗୀ ମୃତ୍ୟୁବରଣ କରୁଛନ୍ତି 88 ବୟସରେ କୃଷ୍ଣ ଆଚ୍ଛା ତୁମେ ବୁଢା ଲୋକ ଯେ ତୁମେ କଣ ନା ମୁଁ ବୁଢା ହେଲେ ସାଧାରଣ ବୁଢା ନୁହେଁ ଜରା ଆତୁର ବୃଦ୍ଧରେ ପୁରା ଆତୁର ପୁରା ଆତୁର ସବୁବେଳେ ଭୟାନ କିଭଳି ଆତୁର କିଭଳି ତୁମ ଅବସ୍ଥା ଅଛି କିଛି ସ୍ମରଣ ଆସୁ ନା ମନେ କିଛି ନାହିଁ ସ୍ମରଣ ଲେଖିବାକୁ ହେଲେ ଗୋଟେ ସ୍ମରଣ ଶକ୍ତି ଦରକାର ନା ମନରେ ମୋର ସ୍ମରଣ ଶକ୍ତି ନାହିଁ କିଛି ମୋର ମନ ହେଉନି ଖାଇଛି କି ନାହିଁ ନାମ କରିଛି କି ନାହିଁ ଶୋଇଛି କି ନାହିଁ ମୋର ମନ ହେଉନି ମନେ କିଛି ନାହିଁ ସ୍ମରଣ ମୋର କିଛି ସ୍ମରଣ ଆସୁନି ଆଚ୍ଛା ସ୍ମରଣ ଆସିକି ଜଣେ ଲେଖିପାରିବ ଆଖିଥିଲେ ଆଖିରେ ନା ନା ଦେଖିବ ନୟନେ ଆଖିରେ ମଧ୍ୟ ଦେଖା ହବ ଆଚ୍ଛା ଆଖିରେ ତୁମକୁ ଦେଖା ହବନି ଆଖିରେ ନଥିଲେ ଜଣେ ଲେଖିପାରିବ ଅନ୍ଧମାନୀ ଶାସ୍ତ୍ର ଲେଖିଛନ୍ତି ନା କାହା କଥାରୁ ଶୁଣିକି ଲେଖିଦେଇଛି ନା ନା ଶୁଣିବ ଶ୍ରବଣୀ ମୋ କାନ ବି ଶୁଭୁନି ଶୁଭୁନି ମୋତେ କିଏ କହିଲାଣି ତବୁ ଲେଖିବା ବଡ଼ ବିସ୍ମା ମୁଁ ବୁଢା ମୋ ଆଖିକି ଦେଖାଯାଉନି ଆଉ ଆମେ ବୃଦ୍ଧ ଜରାପୁର ହାତଟା କାମ କରୁଛି କି ନା ଲିଖିତେ କାମ ପାଇଁ କର ମୋ ହାତଟା ଥରୁଛି ମୁଁ ଲେଖିବି ମୋ ହାତ ଥରୁଛି ମୁଁ ବୃଦ୍ଧରେ ଆତୁର ଆମେ ବୃଦ୍ଧ ଜରା ଆତୁର ଲିଖିତ କାମ ମନେ କିଛି ନାମ ସ୍ମରଣ ମନରେ ସ୍ମରଣ ନାହିଁ ଆଖିରେ ଦେଖୁନି କି କାମରେ ଶୁଣୁନି ତବୁ ଲେଖିବେ ବଡ଼ ବିଷ୍ମ ତଥାପି କେମିତି ରଚନା ହେଲା ସେ ଜାଣନ୍ତି ମଦନ ଗୋପାଳ ମୋର ଲେଖା ଆଜ୍ଞା କରି କହିତେ ନ ଯୁଜାଏ କହିତେ ଯୁଜାଏ ତାକୁ ରହିତେ ନା ପାଏ ମୁଁ ଗୋଟେ ଏତେ ଅସୁବିଧାରେ ପଡ଼ିଯାଇଛି କୃଷ୍ଣ ଚୈତନ୍ୟ ଚନ୍ଦ୍ର ମୋର କହିବା ଯଦି ଶାସ୍ତ୍ର ଲେଖନ୍ତି ଭଗବାନ ପ୍ରକଟିତ କରନ୍ତି ଭାଗବତକୁ ବ୍ୟାସ ଲେଖି ନାହାନ୍ତି କିଏ କହୁଥିଲେ ଚିଲିମିଲି ଟିକା ପାଣି? ମହାପ୍ରଭୁ ମନା କରିଦେଲେ, ଭାଗବତ ଏ ମତ କାହାର ପୁତ ନୁହେଁ, ଆପଣ ଆବିର୍ଭାବ ଆପଣ ଆବିର୍ଭାବ ଆପଣ ତିରୋହିତ ହେବ। ଭଗବାନ କୃଷ୍ଣ ଯେଉଁଭଳି ନିଜେ ଆସୁଛନ୍ତି ନିଜେ ତିରୋଧାନ ହେବେ ବୋଲି, ଭାଗବତ ସେଇଭଳି ନିଜେ ଆସିବେ ନିଜେ ଯିବେ। ତାର ବ୍ୟାସଦେବ ଲେଖିତ ଆମେ ଜାଣିଛୁ, ଶ୍ରୀକୃଷ୍ଣ ଦୀପାୟନ ବ୍ୟାସ କୃତ ଆମେ ପଢୁଛୁ, ବ୍ୟାସଦେବ ତ ଆପଣଙ୍କୁ ଲେଖିଛନ୍ତି ନା। ଭଗବାନ ଯେମିତି ଆବିର୍ଭାବ ହେଇକି ସିଦ୍ଧାନ୍ତର ଚୈତନ୍ୟ ଭାଗବତରେ ପାଇଁ ମହାପ୍ରଭୁ କହିଲେ ଆଉ ଯିଏ କହିବେ? ଦେବାନନ୍ଦ ପଣ୍ଡିତ ଯେତେବେଳେ ଭାଗବତକୁ ଅନାଦର କରିଛନ୍ତି, ଶ୍ରୀବାସ ପଣ୍ଡିତ କି ବାହାର କରିଛନ୍ତି, କାନ୍ଦୁଥିଲେ ଶ୍ରୀବାସ ବାହାର କରିଛନ୍ତି, ମହାପ୍ରଭୁ ତାଙ୍କୁ ଇଏ ବେଟା ଭାଗବତ କ'ଣ ବୁଝିବ, ଭାଗବତ କ'ଣ ଛୋଟା ଜିନିଷ, ଭାଗବତ ନିଜେ ଆବିର୍ଭାବ ହୁଅନ୍ତି ନିଜେ ତିରୋହିତ ହୁଅନ୍ତି। ଆଉ ଗୁରୁତ୍ୱପୂର୍ଣ୍ଣ ଜଣେ ବିଦେଶରେ ପ୍ରଶ୍ନ କରନ୍ତି, ଭାଗବତରେ ବ୍ୟାସଦେବ ନିଜେ ଲେଖନ୍ତି ନା ଭାଗବତ ନିଜେ ଆସନ୍ତି ନିଜେ ଯାଆନ୍ତି? ବ୍ୟାସଦେବ ତ ଆମେ ଜାଣିଛୁ ଭାଗବତ ପ୍ରଣାମ କରିଛନ୍ତି, ଗୋଟେ କହିଲା ନା ଭଗବାନ ଯେମିତି ନିଜେ ଆସନ୍ତି ନିଜେ ଯାଆନ୍ତି, କିନ୍ତୁ ବସୁଦେବ ଦେବଙ୍କୁ ପିତାମାତା ରୂପରେ ଗ୍ରହଣ କରନ୍ତି। ତେଣୁ ଭାଗବତ ଯଦି କୃଷ୍ଣଙ୍କର ଅବତାର ହେଲେ, ଆମେ ଭାଗବତ ସ୍ତୁତିରେ ପ୍ରଥମ ପ୍ରାଣ ଅଛନ୍ତି ନା, ତମାଦିଦେବ ତମାଦିଦେବ, ବହୁତ ସୁନ୍ଦର ଶ୍ଲୋକ, କରୁଣାନିଧାନ ତମାର ବର୍ଣ୍ଣ ସୁହିତାବତାର ଅପାର ସଂସାର ସମୁଦ୍ର ସେତୁ ନମାମ ହେ ଭାଗବତ ସ୍ୱରୂପ। କୃଷ୍ଣଙ୍କୁ ବନ୍ଦନା କରନ୍ତି ଭାଗବତ ସ୍ୱରୂପ, ଭାଗବତର ସ୍ୱରୂପ କୃଷ୍ଣ ହେଲେ, କୃଷ୍ଣ ତ ଆସିଲା ବେଳକୁ ନିଜ ସ୍ୱରୂପରେ ସେ ପିତାମାତାଙ୍କୁ ଗ୍ରହଣ କରୁଛନ୍ତି, ଭାଗବତ କାହାକୁ ଗ୍ରହଣ କଲେ ପିତାମାତା ଉପରେ? ବ୍ୟାସଦେବ ହେଲେ ତାଙ୍କର ପିତା ଆଉ ଇ ମହାପୁରୁଷ ଜାଣିଛନ୍ତି, ବିଷ୍ଣୁ ସିଦ୍ଧାନ୍ତ ଭାଗବତ କିଏ ବୁଝିବ? ଅକ୍ଷର ବ୍ୟାସଦେବ ଗୋଟେ ପଣ୍ଡିତ ଥିଲେ ଲେଖିଦେଇଛନ୍ତି, ଏଟା ସବୁ କାଳ୍ପନିକ କଥା ନୁହଁ, ଆବିର୍ଭାବ ଯେତେ ଶାସ୍ତ୍ର ରାଧାଣୀ ପଢ଼ିବି ମୁଁ କହୁଛି, ଚୈତନ୍ୟ ରାଧାଣୀ ବି ଲେଖି ମଦନ ଗୋପାଳ, ମଦନ ଗୋପାଳ ଲେଖାଏ ମୋର ଆଜ୍ଞା କରିବି, ମଦନ ଗୋପାଳ କହୁଛନ୍ତି ତୁ ଲେଖେ, କିନ୍ତୁ କହି ତ ଦୁଚାୟତ ରହିଛେ ନା ପଡ଼ିଛି, କହିବି ସମସ୍ତେ କହିବେ ଇଏ ହେଉଛି ବଡ଼ ଭାଗ, ଇଏ ଲେଖିଦେଉଛି ଯେ ମଦନ ଗୋପାଳ ମୋତେ ଲେଖିଛନ୍ତି, ଯଦି ନ କହିବି ସବୁ ଲୋକ କହିବେ କୃଷ୍ଣ ବଡ଼ ପଣ୍ଡିତ ଚୈତନ୍ୟ ଲେଖିଛନ୍ତି, ତେଣୁ କହିବି କ'ଣ, ନ କହିଲେ ଲୋକ ମୋତେ କହିବେ ପଣ୍ଡିତ, କହିଲେ କହିବେ ଇଆର ବଡ଼ ଗର୍ବ ଅଛି, ଇଏ କହୁଛି ମୋତେ ମଦନ ଗୋପାଳ, କହିଲେ ଦୁଚା ଏତକ ରହିଲେ ନା ପାରେ, କହିବା ପରେ ଦୁଇଧର ଧରୁଛି, କିନ୍ତୁ ନ କହିଲେ ଲୋକ ମୋତେ କହିବେ ଇଏ ବହୁତ ବହୁତ ବଡ଼ ଭାବ, ତେଣୁ ମୁଁ ଲେଖୁଛି ମୋତେ ଟିକେ କ୍ଷମା କରେ। ଯାହାକୁ ମଦନ ଗୋପାଳ ଲେଖିଛନ୍ତି ସେଇ କୃଷ୍ଣ ଗୋସ୍ୱାମୀ ଯେତେବେଳେ ଲେଖିଲେ କାମ ଗାୟତ୍ରୀ 24,000 ବିଶ୍ୱନାଥ ଚକ୍ର ଠାକୁର ମହାନ ପଡ଼େ, ସେ ତ ଭଗବାନଙ୍କର ଭକ୍ତ, ସିଏ କହିଲେ ମୁଁ ପ୍ରାଣତ୍ୟାଗ କରିବି ରାଧାକୁଣ୍ଡରେ, ସେ ରାଧାକୁଣ୍ଡରୁ କହିଲେ ରାଧାକୁଣ୍ଡରେ ପ୍ରାଣତ୍ୟାଗ କରିବି, ସଂକଳ୍ପ କରି ତାହେଲେ ରାଧାକୁଣ୍ଡରେ ଆଜି ସଂକଳ୍ପ, କାଲି ସକାଳେ ମୁଁ ୟାର ଉତ୍ତର କିଛି ନ ପାଇବି, ରାଧାକୁଣ୍ଡରେ ପ୍ରାଣତ୍ୟାଗ କରିବି, ସଂକଳ୍ପ କରିନି ରାତିରେ ରାଧାନୀ ଆସି ତାଙ୍କ ପାଠ ପଢ଼ିଲି, ଯେ ରାଧାନୀ ହାତ କହିଲି, ରାଧାରାଣୀ ତ ସେ ପଣ୍ଡିତ, ରାଧାନୀ ଯେହେତୁ ଗୁଣ ତାଦେହରେ ପାଣ୍ଡିତ୍ୟ ଗୁଣ ଗୋଟେ ଅଛି, ଭଗବାନଙ୍କ ସ୍ୱରୂପ ଶକ୍ତି ତାଙ୍କର ଜ୍ଞାନ ଭାବନା କ'ଣ, ସିଏ ତାକୁ ଉଠାଉଛନ୍ତି ରାତିରେ କାହାକୁ କ'ଣ ତୁମ ମନରେ କାହିଁକି କ'ଣ ରାଧାକୁଣ୍ଡରେ, ପୁଣି ମୋ ଶରୀରରେ ରାଧାକୁଣ୍ଡ ମୁଁ ନିଜେ ବାସ କରୁଛି, ମୁଁ ଏଠି ପ୍ରାଣତ୍ୟାଗ କରିବି ବୋଲି କହୁଛ, କ'ଣ ହେଇଛି ତୁମର ନା ଆଜ୍ଞା? କୃଷ୍ଣାଚଳରେ କୃଷ୍ଣ ଏହା ଲେଖିଛନ୍ତି, ମଦନ ଗୋପାଳ ତାଙ୍କୁ ଆଜ୍ଞା କରିଛନ୍ତି, ଆପଣଙ୍କ ଆପଣ ତ ନିଜେ ମଦନ ଗୋପାଳ ଉପରେ ଆଜ୍ଞା କରିଛନ୍ତି, ସେ କେମିତି ଦେଖିଲେ ସାର୍ କେମିତି ସେଥିରେ ମୋତେ ବୁଝିଲେ? ରାଧାକୁଣ୍ଡ ବୁଝିଲେ ଏଇ ଦୁଇଟା ଅକ୍ଷର ମିଶିକି ଅଧା ଅକ୍ଷର ହେଇଛି, 25,500 ହବ ନା, 25,500 ହବ, କାରଣ ଦୁଇଟା ଅକ୍ଷର ମିଶିକି ଅଧା ଅକ୍ଷର ହେଇଛି, ରାଧାକୁଣ୍ଡ ବୁଝିଦେଲେ, ରାଧାକୁଣ୍ଡ ସଂସ୍କୃତ ଗ୍ରସିତ ଭଗବାନଙ୍କ ସ୍ୱରୂପ ଶକ୍ତି ତାହେଲେ ବୁଝିପାରିବି, କହିପାରନ୍ତୁ ବୈଷ୍ଣବ ଲାଗି ଏତେ ସୁଖ ହବ ବୈଷ୍ଣବ ଲାଗି, ଆଉ ଯିଏ ରାଧାରଣ ଦେଖିଲେ ତାଙ୍କର ଜ୍ଞାନ ହବ, ସେ ସବୁ ଲେଖି ଚକ୍ର ଲେଖି, ଏ ଯେ ମୁଁ ଗୀତା କଥା ମୁଁ କହୁଥିଲି, ବେଦେଶ ସର୍ବମହମ ବ୍ୟକ୍ତ ବ୍ୟକ୍ତି ଚକ୍ରରେ ପ୍ରଶ୍ନ କରୁଛନ୍ତି, ଅର୍ଜନ୍ତି ପ୍ରଶ୍ନ କରିବେ, ମୁଁ ସମସ୍ତେ ହୃଦୟରେ କିନ୍ତୁ ବେଦ ତୁମର ନା ନାହିଁ, ଭଗବାନ କହିଲେ ନା, ବେଦେଶ ସର୍ବମ ଅହମେତ ବେଦ ବେଦ୍ୟ, ବେଦର ଜାଣିବା ବସ୍ତୁ କ'ଣ, ବେଦର ଚାରି ବେଦ ପଢ଼ିଲା ପରେ ଜାଣିବାର ବସ୍ତୁ ହେଉଛି କେବଳ ମୁଁ, ବେଦ ପଢ଼ି ସାରିଲା ପରେ କେବଳ ମୋତେ ଜଣାଯାଏ, ଆପଣଙ୍କୁ ଜଣାଯାଏ କାଳେ ଅର୍ଜୁନ ପ୍ରଶ୍ନ ପଚାରିବି, ତାହେଲେ ବେଦରେ ତାହେଲେ ଆପଣ ଆପଣ ମାନେ ବେଦ ଜାଣନ୍ତି, ବେଦ କିଏ ତିଆରି କରିଛନ୍ତି, ଜାଣିବାର ବସ୍ତୁ ଆପଣ କ'ଣ ତିଆରି କରୁଥିଲେ, ଆପଣ ବେଦାନ୍ତ କରୁ, ମୁଁ ବେଦାନ୍ତ ତିଆରି କରିଛି, ବେଦକୁ ତିଆରି କରିଛି ମୁଁ, ଆଚ୍ଛା ଆପଣ ବେଦ ତିଆରି, ଆଉ ବେଦ ବି ଜିନିଷ ନୁହଁ, କେବଳ ତିଆରି କରି ଜାଣୁନି, ମୁଁ ମଧ୍ୟ ବେଦକୁ ଜାଣି ଜାଣିଛି ବୋଲି ତିଆରି କରିଛି ନା, ଏ ଶ୍ଳୋକର ଅର୍ଥ ହେଲା ଏ ବେଦାନ୍ତ କୃତ ବେଦ ବିଜ ହଁ, କିନ୍ତୁ ଲୋକ ଆଜିକାଲି ପଣ୍ଡିତମାନଙ୍କ ବେଦରେ କୃଷ୍ଣଙ୍କର ନାହିଁ, ତାହେଲେ ଆମେ ବେଦ ଯେମିତି ବୁଝିବା, ଆପଣ କ'ଣ ଭଗବାନ କ'ଣ କହିଲେ, ବେଦ ପ୍ରଣୀତ ଏ ଦୂତମାନେ କହୁଛନ୍ତି, ବେଦ ପ୍ରଣୀତ ଧର୍ମ ହିଁ, ବେଦରେ ଯାହା ତା ଧର୍ମ, ଯାହା ବେଦରେ ନାହିଁ ଧର୍ମ, ଆମେ ବେଦ ପଢ଼ିକି କେମିତି ଜାଣିବା, ଆମେ ଗୀତା ପଢ଼ିବାକୁ ସମୟ ନାହିଁ, ଗୀତାର ଗୋଟେ ଶ୍ଳୋକ ପଢ଼ିବାକୁ ସମୟ ନାହିଁ, ଆମେ କି ଜାଣିବା ଗୋଟେ ଧର୍ମ ଗୋଟେ ଅଧର୍ମ, ସର୍ବବେଦାନ୍ତ ସାର ହିଁ ଶ୍ରୀମଦ ଭାଗବତ ନିଶ୍ଚୟ, ସବୁ ବେଦ ବେଦାନ୍ତର ସାର, ସର୍ବବେଦ ଇତିହାସ ସାରମ ସାରମ ସମଗ୍ରତମ ସର୍ବବେଦାନ୍ତ ସାର ହିଁ ଶ୍ରୀମଦ ଭାଗବତ ନିଶ୍ଚୟ, ବେଦ ଇତିହାସର ସାର ଜିନିଷ ଭଗବାନ ଭାଗବତରେ ভাগবত নিজে বন্দনা করছো না, নিগম কল্পতরু গলিতম ফলম, ভাগবত মানে বেদ রূপক কল্পতরু ফল। লোক আম্ব গছ টেস্ট পাচ্ছে না, আম্ব ফল টেস্ট পাচ্ছে শনিবার চক্রীকার উঠেছে, আম্ব গছরে শক্তি আছে কি না, মিঠা শক্তি আছে কি না, আম্ব গছরে যদি ভূমি মিঠা আনিবার শক্তি না, আম্ব ফল কেন শক্তি না, আম্ব গছরে মিঠা আছে কি না, আপনার আম্ব গছ কামুড়ি খাইলে যাই মিঠা পাইবে, আম্ব ফল ধরতে লাগবে পাইবে, মিঠাটা কোটি পাইবে ফল, সে গছর রস রস শক্তিটা আছে মিশ্রটা আছে কিন্তু আপনার পাইপারিবে, বেদের মিশ্রটা আছে মূঢ় হয়ে যাই বেদ কামুড়ি সে কোনো পাইবে, সে তো কেউ পুষ্ট পুষ্ট কে আছে ভগবান নিরা ইয়ে মূঢ় পছু কামুড়ছে, ভগবান চিন্তা বেদ ব্যাস চিন্তা করলে ভগবান তো নিজে ব্যাসর উপায় বিষ্ণুর ব্যাস ব্যাসায় বিষ্ণুর উপায়, আর ইয়ে মূঢ় গুড়া খালি বেদ বেদ বলি গছু কামুড়ি ইয়ে কোন ফল পাইবে, সেদিন অসন্তোষ লাভ করে নারদ মুনি কলে তুমি বেদ যেতে লেখিল এ সব লোক ভ্রমিত হবে, ধর্ম না সব অধর্মরে বসি, আর গছু কামুড়ি কোন পাইবে টেস্ট ফলটা লেখ, ই হল ফল, আচ্ছা যদি বেদটা গছ হল গড়িত ফল ভুল করে গড়ি পড়ছি চক্রবর্তী, যদি পাচিলা ফলটা গড়ি পড়ি সেটা ফাটি পুরো শুকু খাইবে, গড়ি পড়লে ফলটা ফাটি যাব না, বেদ যদি বেদর ফল যদি ভাগবত হলে সে পড়ে গেলে তো ফাটি যাব, ফাটিলা না কেমন ফাটিলাম পুরো চোপা নাই কি টাকুয়া নাই, গড়িত ফল যে ফল টাকুয়া নাই, আম্ব পড়ে গেলে রয়ে যাচ্ছি না, কারণ টাকুয়াটা আছে কিন্তু ভাগবত টাকুয়া নাই কি কেবল অসম তাহলে পড়লে তো ফাটি যাইছো না, না স্বামীপাদ কিন্তু চক্রবর্তী কহিলেন পরম্পরা সাধু মানব মুখ দিকে আছে সৎসম্প্রদায়ের সাধু মানব মুখ ফল আসছে সুখদেব গোস্বামী মুখ ফাটি এইসব টিকার আর তোক নাই চর্ম নাই কিটা কম মঞ্জি এ রসাল ফল আর রসাল ফল আম্ব গছ আম্ব ফল যদি সুখ সুখ পক্ষী মুহ মারবে সে মিষ্টটা পড়ে তেমন সুখদেব গোস্বামী তেমন মুহ মারবে তেমন বেদ ফলটা কম বেদ হলে বৃক্ষ বৃক্ষকে চাকিলে কিছু মিলবে কামুড়ি ছিঁড়ে দেলে বি সে বরং পিতা লাগে আম্ব গছ আম্বু খাইলে কোণ লাগে ওঠা লাগে মুহে পিতা লাগে ফলটা দরকার ফলটা রস মানে ফলটা কোণ না ভাগবত নিগম কল্পতর বলিতাম ফল আচ্ছা ফলটা যদি লোক খাইপার না ভাগবতর অঠর হাজার সব কহিলেন সে ফল ভিতরে পশিবি এর টাকুয়া নাই কি মানে চর্ম নাই পুণি বি লোক কৌ চর্ম নাই পুণি বি লোক কৌ ভাগবতের ইয়া লেখা ইয়া লেখা ভাগবত তা লেখা তথাপি ভাগবত উপরে নিজে ভগবান নিজে ব্যাসদেব উপরে রচনা করলে পুরো লোক ভ্রমণ করেছি তাহলে ধর্মর সে আপনি নিজে অর্জুন করি গীতার ধর্মর লাস্ট ডেফিনেশন ভগবান কারণ লোক কহিলে না কি ভগবান সব গোপী মানে নিজ স্ত্রী কু ছাড়ে নিজ স্বামী কু ছাড়ে ছুয়া পিলা ছাড়ে ভগবান রচনা হলে এটা এটা কি ভাগবত এটা গোটে ধর্ম না তোর ধর্ম সঙ্গে বুঝিপারিবি সেটা গীতার লাস্ট কথা কহিলে শেষ শ্লোকরে সর্ববৃহতম মেয়ম শ্রমে পরম বচ অর্জুন মুঁ লাস্ট গুহ্যতম কথা কহুছি গুহ্যত গুহ্যত কহিলি কিন্তু গুহ্যতম কথা কহুছি কোন সে গুহ্যত কথা না সর্বধর্ম পরিত্যজ্যমানিকম শ্রমম বচ ধর্মটা কোন ধর্ম সঙ্গে এই শ্লোক রহিল মাচার্য মানকর ভগবান এই গীতার এই শ্লোক রহিল কহিলেন যে সর্ব অধর্মান পরিত্যজ্য ই তো বড় যার দ্বারা প্রবচন দিয়ে কিন্তু ভগবান কহিলেন সব অধর্মকে ছাড়িব শ্রমণ কিন্তু গীতার প্রবচন দেলা বেড়ে কোন কহিলে সর্বধর্ম পরিত্যজ্য কাই কহিলে সর্ব অধর্ম পরিত্যজ্য উঠার প্রশ্ন এই সব ধর্ম অধর্মকে ছাড়িয়া পাই সব শাস্ত্র কহিলে কিন্তু গীতার কহিলে সব ধর্মটা ছাড়া সব ধর্মকে ছাড়ি গেলে কোনো পাপ হবনি সেটি না সব ধর্মকে ছাড়িয়ে বি পাপ হবনি অহংকার সর্ব পাপ বি মুখ হিসেবে মো মোর চরণে শরণ হওয়াটা আমি ধর্ম ভগবানঙ্কর চরণে শরণ যাওয়াটা আমি ধর্ম ভগবানঙ্কর চরণে শরণ ন যাই যে জগতের এত প্রকার ধর্ম করছে সেটা অধর্ম আর সেটা আমি ত্যাগ করেদেলে পাপ ইয়ে হচ্ছে এই শ্লোকর মহান যে ভগবানকে শরণ যাই সে কেউ দেবা দেবী জগতের যাহার শরণ যাইছে সে অধর্ম হয়েছে আর সেটা ত্যাগ করে ভগবানকে শরণ গেলে সে একমাত্র ধার্মিক হব হয়েছে না মামা বলি মহারাজ নিজ গুরুকে ত্যাগ করে শুক্রাচার্য গোপী মানে কান্তাকে পরিত্যাগ করে দেবে ভরত রামচন্দ্র মহাপ্রভুর শরণ আসা পাই মাকে ত্যাগ করে দেবে কাহিঁকি সেটা কি সর্বধর্ম পরিত্যাগ হলানি ভগবান ରମ୍ୟା କାଚିତ ବ୍ରଜବଧୂ ବ୍ରଜବଧୂ ବର୍ଗେଣ ଯାହା ଘଟିଲା କାହାର ଉପାସନା କଲେ କୃଷ୍ଣଙ୍କର ଏ ଜଗତରେ ସମସ୍ତେ କୃଷ୍ଣଙ୍କ ଉପାସନା କରିଛନ୍ତି ବ୍ରଜବଧୂ ମାନେ ଯେଭଳି ଉପାସନା କରିଛନ୍ତି ସବୁ ଧର୍ମକୁ ଛାଡ଼ିକି ସର୍ବଧର୍ମାନ ପରିସ୍ଥିତିରେ ସେମାନେ ହେଲେ ସବୁ ଧର୍ମଟା କିଭଳି ଛାଡ଼ି ପଡ଼ିବ ଗୀତାରେ ପ୍ରବଚନ ଦେଲେ ଦେଖିଲେ ଭାଗବତରେ ବୁଦ୍ଧିମାନଙ୍କର ଏଟା ହେଉଛି ଧର୍ମ ଭଗବାନ ଗୀତାରେ ସବୁ ଅଧର୍ମକୁ ତ୍ୟାଗ କରିବା ପାଇଁ ସବୁ ଧର୍ମକୁ ତ୍ୟାଗ କରିବା ପାଇଁ କାହିଁ କହିଲେ ନା ଲୋକ ଗୋଟେ ଗୋଟେ ଧର୍ମ ରହିଛି ଆପଣ କହୁନା ଭଗବାନ କୃଷ୍ଣଙ୍କର ଭଜନ କର ନା ମୁଁ ବା ଏଇ ଦୀକ୍ଷା ଆଣିଛି ମୋ ଗୁରୁ ବା ଏଇ ମନ୍ତ୍ର କହୁଛି ମୁଁ ବା ଏଇ ଦେବତାଙ୍କୁ ପୂଜା କରୁଛି ଆରେ ସବୁ ଛାଡ ନହେଲେ ମରିବ ନା କେମିତି ମରିବୁ ଆମର ଦେବାଦେବୀ ପୂଜା କରିକି ମରିବୁ ମରିବ କାରଣ ଆପଣ ସେମିତି ଭକ୍ତ ହେଇପାରିବେ ଯଦି ଦେବାଦେବୀଙ୍କୁ ପୂଜା କରି କୃଷ୍ଣଙ୍କୁ ପୂଜା ନ କରେ ବିଷ୍ଣୁଙ୍କୁ ରାମଚନ୍ଦ୍ର ମହାପ୍ରଭୁ ପୂଜା ନ କରେ ପୁଣି ମୃତ୍ୟୁବରଣ ହେବ ମାନେ ଦେବାଦେବୀଙ୍କର ଏକ ନମ୍ବର ଭକ୍ତ ହୁଅନ୍ତୁ ବିଶ୍ୱରେ ତିନି ଜଣ ସବୁଠୁ ବଡ଼ ଭକ୍ତ ଆଉ ତିନି ଜଣ ବଡ଼ ଦେବତାଙ୍କର ଭକ୍ତ ପୁଣି ଭଗବାନଙ୍କ ସମୟରେ ସ୍ମରଣ କଲେ ବି ମରେ କିଏ ଏକ ନମ୍ବର ହେଲା କଂସ କଂସଠୁ ଦେବୀ ଭକ୍ତ କେହି ବଡ଼ ଦେବୀ ଭକ୍ତ ଭିତରେ କଂସଠୁ ବଡ଼ କେହି ନାହାନ୍ତି ସେଥିପାଇଁ ସେ କାହାକୁ ବିଶ୍ୱାସ କରେନି ନିଜ ପିତାଙ୍କୁ ବିଶ୍ୱାସ କରେ ନିଜ ଖାଦ୍ୟ ଢୁକେଇଲା କିନ୍ତୁ ଦେବୀକୁ ବିଶ୍ୱାସ କର ଦେବୀ ଯେତେବେଳେ କହିଲେ ଆକାଶ ମାର୍ଗରେ ଏ ଅଷ୍ଟମ ଗର୍ଭ ଦେବତୀର ସୂଚାଇ ଦେଲା ମା ମୋର କଲ୍ୟାଣ ଏଦିନ ପୂଜା କରିଛି ନା ଆରେ ତୋତେ ମା ଆଲାରାମ କାହିଁକି ଦେଲେ ମା ଆଲାରାମ ଦେଲେ ବାପାର ସରେଣ୍ଡର ହେବା ମା କଣ ଆଲାରାମ ଦେଲେ ତୁ ବଞ୍ଚିବା ପାଇଁ କଂସ ଦେବୀ ଭକ୍ତ ମୁଣ୍ଡରେ ଏଇ ବୁଦ୍ଧି ବସିଲା ସେ ଆଲାରାମ ମାରିଲେ ଶେଷ ଆଲାରାମରେ ସେ ମର ଭଗବାନ ଶ୍ରୀକୃଷ୍ଣ ମାରିଲେ କାହିଁକି ଭଗବାନ ଶ୍ରୀକୃଷ୍ଣ ସରଣ ହେଲା ନା ସେ ବି ଧର୍ମ ନା ଏକ ନମ୍ବର ଧାର୍ମିକ ନା ସ୍ୱଧାର୍ମିକ ବୋଲି କହିପାରିବେନି କିନ୍ତୁ ଭଗବାନ ସରଣ ଯାଇନି ଗୋଟେ ଧର୍ମ ରହିଗଲା ଦେବଦେବୀ ଧର୍ମ ସେ ରହିଗଲା ଦେବଦେବୀଙ୍କ ଧର୍ମ ଛାଡ଼ିପାରନ୍ତି ତାଙ୍କ ପୁରା ଆରାଧନା ଛାଡ଼ିପାରନ୍ତି ଭଲ ଦ୍ୱିତୀୟ ନମ୍ବର ହେଲେ ହିରଣ୍ୟକଶିପୁ କାହା ଭକ୍ତ ଭକ୍ତ ବ୍ରହ୍ମାଜୀ ପ୍ରସନ୍ନଙ୍କର ରଖିଥିଲେ ଦଶା କଣ ହେଲା ନୃସିଂହ ମା ଦେବଦେବୀ ପୂଜା କରୁଥିଲା ଦେବଦେବୀ ପୂଜା କରିବାର ଅନ୍ତିମ ଉଦ୍ଦେଶ୍ୟ ଭଗବାନଙ୍କ ସରଣ ଆସ୍ତର ଗୃହ ରହସ୍ୟ ଜାଣିଲେ ନା ସବୁ ତ ଗୋଟେ ଆଉ ସବୁ ଦେବତା ପୂଜା କରାଯାଏ ସେ କାଳୀ ପୂଜା କରାଯାଏ ଦୁର୍ଗା ପୂଜା କରାଯାଏ ସବୁ ଏକ ନା ଆଉ ସବୁ ଗୋଟେ ଟ୍ରାଫିକ ରୁଲ ଆଉ ଯୁଆଡ଼େ ଯାଏ ସେ ଖୋର ଗାଁ ମୁଁ ପହଞ୍ଚିଛି ଆଉ ତୁମେ ସେ ଧର୍ମଶାଳା ବଳିରେ ଆସ କି ସେ ମଠାଣ ବଳିରେ ଆସ କି ହାଇବର ବଳିରେ ଆସ କି ନୟାଗଡ଼ ସେଟା ଗୋଟେ ଟ୍ରାଫିକରେ ପହଞ୍ଚିବ ଭଗବାନ ଟ୍ରାଫିକ ରୁଲ ଗୀତାରେ ଦେଲେନି ସେ କହିଲେ ବାପା ଯୋଉ ଗଳିରେ ଗଲେ ସେଠି ପହଞ୍ଚି ପାରିବି ନା ଗଳିରେ ଗଲେ ବି ରାସ୍ତା ମୁଁ ଅଲଗା କରିଦେଇଛି ନା କଣ ଜାନ୍ତି ଦେବ ପ୍ରତା ଦେବାନ ପିତୃ ଜାନ୍ତି ପିତୃପ୍ରତା ଭୂତାଣ ଜାନ୍ତି ହତେ ଯା ଜାନ୍ତି ମଜା ଜିନୋ ଅପିମାନ ଟ୍ରାଫିକ ନାହିଁ ପୁରା ଗୋଟେ ଗୋଟେ ରାସ୍ତା କାଟିଛି ଭଗବାନ ଯାହାକୁ ପୂଜା କଲେ ସେଠି ଚାଲିଯିବ ନା ଜାନ୍ତି ଦେବ ପ୍ରତା ଦେବାନ ଯେଉଁମାନେ ଦେବତାଙ୍କୁ ପୂଜା କରୁଛନ୍ତି ଦେବଲୋକ ବୁଝିବେ ପିତୃ ଜାନ୍ତି ପିତୃପ୍ରତା ଯେ ପିତୃକୁ ସବୁ ପୂଜା କରନ୍ତି ସେ ପିତୃଲୋକ ବୁଝିବେ ଯେଉଁଠି ଜମା ରାଜି ହୁଅନ୍ତି ଭୂତାଣ ହିଁ ଜାନ୍ତି ହୋତେ ଯା ଯେ ଭୂତ ପ୍ରତକୁ ଏଇ ଗୁଣିଆ ମାନେ ପୂଜା କରୁଛନ୍ତି ସେମାନେ ଭୂତ ଲୋକ ବୁଝିବେ ମଜା ଜିନୋ ଅପିମାନ ମୋତେ ଯିଏ ପୂଜା ସେବା କରୁଛି ମୂର୍ଖ ଦେବତାଙ୍କ ଠାରୁ ନିଜର ରାସ୍ତାକୁ ଅଲଗା କରେ ତେଣୁ ଭଗବାନଙ୍କୁ ଯଦି ପୂଜା କଲେ ଦେବତାମାନଙ୍କୁ ତାଙ୍କର ଅଙ୍ଗ ବୋଲି ପୂଜା କରିବା ଦରକାର ଦେବତାମାନଙ୍କୁ ସ୍ୱତନ୍ତ୍ର କରିଥିଲେ ସମସ୍ତେ ପୂଜା କରନ୍ତି ସ୍ୱତନ୍ତ୍ର ଭଗବାନ ସେଥିପାଇଁ ସେମାନେ ଭଗବାନ ମନା କରେ ଭଗବତ ଗୀତା ମୁଁ ତାଙ୍କ ସେବା ପୂଜା ନିଏ ନା ଅର୍ଜୁନ ଶୁଣିଲେ ତ ପ୍ରବଚନ ଆକୁ ଯଜ୍ଞର ମାଲିକ ଲୋକମାନେ ଆପଣଙ୍କ ପୂଜା ନକରି ଦେବତାଙ୍କ କାହିଁକି ପୂଜା କରୁଛନ୍ତି ଇଚ୍ଛା ପ୍ରଜା ପୂଜା କରୁଛନ୍ତି ଦେବତା ମାନଙ୍କ କାହିଁ ପୂଜା କରୁଛନ୍ତି କାମ ସ୍ତେ ହୃଦୟ ଜ୍ଞାନ ତାଙ୍କ ଅନ୍ତରରେ ଏତେ ପ୍ରଚୁର କାମନା ଅଛି ପ୍ରପଦ୍ୟନ୍ତେ ଅନ୍ୟ ଦେବତା ସେ ଭାବୁଛନ୍ତି କୃଷ୍ଣ ମତେ ପୂର୍ଣ୍ଣ କରିପାରିବେ ତେଣୁ ଅନ୍ୟ ଦେବତାଙ୍କର ସେ ଅନ୍ୟ ଦେବତାଙ୍କ ଥ୍ରୋରେ କୁହନ୍ତି ନିଜେ କାମନା ଦେଇ ସେ ଜାଣନ୍ତି ଅନ୍ୟ ଦେବତାମାନେ କାମନା ପୂର୍ଣ୍ଣ କରିପାରିବେନି ଏ ଶକ୍ତି ତାଙ୍କର ନାହିଁ ଏ ଯେମିତି ବର୍ତ୍ତମାନ ଗଲା ଆପଣ ଆମର ଭୁଲ ଭୁଲ କାହିଁକି ଲୋକମାନେ ଭୁଲ ଯାଆନ୍ତି ଏ ରାମକୃଷ୍ଣ ଇଏ ବିଷ୍ଣୁ ବଡ଼ ଦେବତା ଇଏ ଏତେ ଶୀଘ୍ର ବର ଦେଇଥିଲେ ଏହି ସମୟରେ ବିଷ୍ଣୁ ଶୟନ କରନ୍ତି ଶୟନ ଏକାଦଶୀରୁ ଉତ୍ଥାନ ଏକାଦଶୀରୁ ଉଠିବେ ତେଣୁ ଶିବଜୀକୁ ଦାୟିତ୍ୱ ଦେଇଥିଲେ ତେଣୁ ଶିବଜୀ ତ ଭଲ ନା ତାଙ୍କୁ ଯାହା ମାନିଥିଲେ ସେ ଦେଇଥିଲେ ସେଥିପାଇଁ ଲୋକ ଆଜି ପୁଅ ଝିଅ ବୋହୂମାନେ ବି ଚାଲିଲେ ଗୋଟେ ଲୋକ ପଚାରିଲେ ଭାଇ ଗୋଟେ କାହିଁ କରୁଛ ଏମିତି କାହିଁ କରୁଛ କଠିନ ପରିଶ୍ରମ ଚାଲିପାରୁନାହାନ୍ତି ଟେଙ୍ଗେଇ ମେଙ୍ଗେଇ ଚାଲିଛନ୍ତି ଏତେ କାହିଁ କଠିନ ପରିଶ୍ରମ କରୁଛ ନା ଶିବଜୀ ବର ଦେଲେ ଜଗନ୍ନାଥ ଡାକିଲେ କ'ଣ ଦେବେ କି ଦେବା ଓ ମୁଁ କହିଲି ଏଇଥିପାଇଁ କରୁଛ ତା ଶିବଜୀ ଦେଇଛନ୍ତି ନା ହଁ ଦେଇଛି ଆଉ ଶିବ ଦେଇଥିବେ ଗୀତାରେ ଭଗବାନ କେମିତି କହିଲେ ସର୍ ଅହମ୍ ହି ସର୍ବଜ୍ଞାନ ଭୋକ୍ତା ଚର୍ଭୁରେ ମୁଁ ବାବା ଭୋକ୍ତା ଉପଦ୍ରଷ୍ଟା ଅନୁମନ୍ତା ଭର୍ତ୍ତା ଭୋକ୍ତା ମହେଶ୍ୱର ଗୀତା ଦିବା କହିଲି ମୁଁ ଅଟୋମେଟିକ୍ ସାଂସନିକ ଅଟକି ଦେବତାମାନେ ସାଂସନ କଲେ ବି କାର୍ଯ୍ୟ ହେଇପାରିବ ମାନେ ସାଂସନ କରୁନଥିଲେ କି ବ୍ରହ୍ମା ହିରଣ୍ୟକଶିପୁ ପାଇଁ ମାରିଲି କିଏ ଦେବତାମାନେ ମୁଁ ମୋ ସାଂସନ ନବାକୁ ଦେଖିଛି ହେବନି ବିଷ୍ଣୁ ଶୋଇଗଲେ ମାନେ ନୁହେଁ ଯେ ଶିବଜୀ ଯାହାକୁ ବାର ତାକୁ ଦେଇଦେବେ ନା ଶିବଜୀ କ'ଣ ଦେବେ ଦେଖିଥିଲେ ଆପଣ ଆପଣ ଗୋଟେ କିଛି କାମ ତହସିଲ ଅଫିସର ଅଛି, ଫାଇଲ୍ଟା ଆସୁନି ବା କୋର୍ଟରେ ପେଣ୍ଡିଂ ହେଇକି ପଡ଼ିଯାଇଛି, ଆପଣ ଚାହୁଁଛନ୍ତି ଆପଣଙ୍କ ଶୀଘ୍ର ଶୀଘ୍ର ଟିକେ ଆସୁ ମୁଁ ଘଟଣା କରିବି କ'ଣ କରିବି କେସ୍ ବାସ୍ ଚାହିଁ, ସେଇଥିରେ କେସ୍ ଫାଇନାଲ୍ ହେବ, ଫାଇନାଲ୍ ହେବା ପୂର୍ବରୁ ଯଦି ପୋଲିସ ଏ ପିଅନ୍କୁ 10 ଟଙ୍କା ଦେଇଦେବେ ସେ ଫାଇଲ୍ଟା ତଳେ ନେଇ କରିଥିଲେ, ଯାହା ଜଜ୍ ଫାଇନାଲ୍ କରିଦେଇଛନ୍ତି ସେ ଫାଇଲ୍ଟା ଆଗେ ଆପଣଙ୍କର ଫାଇଲ୍ଟା ପଡ଼ିଯିବ, ଆପଣ ଘର କାମ ଅଛି ତ ଶୀଘ୍ର ଶୀଘ୍ର 10 ଟଙ୍କା ଧରିଦେଲେ ଫାଇଲ୍ଟା ଉପରକୁ ଯାଇଛି, ଆପଣ କେସ୍ଟା ଫାଇନାଲ୍ ଦେବତାମାନେ ଏହା କରିବେ, ଯାହା ବିଷ୍ଣୁ ଶୋଇବା ପୂର୍ବରୁ ଫାଇଲ୍ ସବୁ ପୁଟ କରି ରଖିଛନ୍ତି ସେଇଟା ଶିବଜୀବ ଚରଣରେ ମୁଣ୍ଡ ଫୁଣ୍ଡିଆ ମାରିଲେ ଶିବଜୀବ ଠିକ କରି ଏତେ ବର୍ଷ ପାଇବାର ଥିଲା, ଏଇଟା ଆଗେ ପାଇଛି, ଇଏ ମୁଢ଼ଉଛନ୍ତି ଶିବଜୀବ ତାଙ୍କ ଦେଇଦେଲା, ଶିବଜୀବ ଫଳ ତାଙ୍କର ପାଖରେ କ'ଣ, ଶିବଜୀବ ଫାଇଲ୍ ବି ପେଣ୍ଡିଂ ହେଇଯିବ, ପୁଣି ଲକ୍ଷ୍ମୀ ଭୋଗୀ ହାତ ମାରିଲା ପରେ ଶିବଜୀବୀ, ସେଥିପାଇଁ ବ୍ରହ୍ମାଜୀ ଶିବଜୀବର ବଡ଼ ଇଷ୍ଟ ହେଲେ ଲକ୍ଷ୍ମୀ, ଲକ୍ଷ୍ମୀ ସବୁ ଭାଗବତରେ ବାରବାର କୁହାଯାଇଛି, କଟାକ୍ଷ ପାଇବା ଲକ୍ଷ୍ମୀ ପ୍ରସନ୍ନ ହେଲା ନା ବିଷ୍ଣୁ ପ୍ରସନ୍ନ ହେଲା, ସେମାନଙ୍କ ଫାଇଲ୍ ପେଣ୍ଡିଂ ହେଇ ପଡ଼ୁଛି ଆଉ କେତେଥର ଗାଳି ଖାଇଛନ୍ତି ଆଉ, ହିରଣ୍ୟକଶିପୁ ବର ଦେଲା ବେଳେ ଗାଳି ଖାଇବେ, ଏମିତି କାମ କେବେ କରିବେନି, ସାପକୁ ବିଷ ଏ ସାପକୁ ଦୁଗ୍ଧ ପାନ କଲା ବେଳେ ତୁମେ ଅଶୁଣୀ ବୋଲି ବର ଦେଉଛି, ବୃତାସୁର ବଦଳ ବର ଦେଲେ ସେତେବେଳେ ଗାଳି, ଭଗବାନ କହିଲେ ଶିବଜୀ ଏ ଏମିତି ବଡ଼ ଅସୁରମାନଙ୍କୁ ତୁମେ ବିଚାର କରିକି ଦିଏ, ତାର ହିତ ହିତ କିଛି ତୁମର ଏମିତି ଦେବତା ହିତ ତାର ଅହିତ ବିଚାର କର, ସେ ବଢ଼ିବ ସେଥିରେ କେମିତି ବର ଦେଉଛ, ଭଗବାନ କାହିଁ କରିବେ ନା, ଭଗବାନ କଷି କଷାଇ ଧନ ଦେବେ ନହେଲେ ବାହୁଡ଼ ହେବେ, ଆରେ ମୁଁ ଆକୁ ଧନ ଆକୁ ଏଇ ବରଟା ଦେଲେ ତାର ଅପକାର ହେବ ନା, ତାର ମୃତ୍ୟୁ ହେଇଯିବ ନା, ମୁଁ କାହିଁକି ଦୁଃଖ ଦେବି, ଦେବତାମାନେ ବିଚାର କରନ୍ତି ଯେ ଦୁଃଖ ପାଉଛୁ ଭଲ ମୋତେ ଡାକୁଛନ୍ତି ଆଉ ଫାଇଲ୍କୁ ନେଇଯାଅ, ଯାହା ଫଳ ତାଙ୍କ ହାତରେ ଯଦି କାପାସିଟି ସେ ଦେଇଦେବି, ଭଗବାନ କାହା କରନ୍ତିନି ଭଗବାନଙ୍କର ସକାଳ କାହିଁ ଦୁଃଖ ଦେବି, ସେ ଡାକିଟା ବି ମରିଯାଉ ତ ଦେବି ଦେଲେ ଦୁଃଖ ପାଇବ ନା, ଟଙ୍କାଟା ଡାକୁଛି ଟଙ୍କା ପାଇଁ ଟଙ୍କାଟା ଦେଲେ ସେ ଦୁଃଖ ପାଇବ ମୋତେ ଭୁଲିଯିବେ ପୁଣି ଅସୁବିଧା ଯିଏ ଦେବେ, ସେଥିପାଇଁ ଭଗବାନ ଦେବା ପୂର୍ବରୁ ସମର୍ଥ ଦେଖି ସବୁ ଦେଖିକି ଦିଅନ୍ତୁ, ଏହାର ଉପକାର କିଛି କରିବା କିନ୍ତୁ ଲୋକ ମୂଢ଼ ଲୋକ ଓଲଟା ବୁଝନ୍ତି, ତେଣୁ ଭଗବାନଙ୍କ ଶରଣ ଯିବାଟା ହେଉଛି ଧର୍ମ, ଏଠି ସର୍ବଧର୍ମ ଅଧର୍ମ କ'ଣ, ଏଇଟା କେଉଁଠି ବେଦ ଅଛି, ବେଦ ପ୍ରମାଣ ବେଦ ପ୍ରଣୀତ ଧର୍ମ, ଅଧର୍ମ ତ ଯାହା ବେଦରେ ନାହିଁ ସେଟା ହେଉଛି ଅଧର୍ମ, ବର୍ତ୍ତମାନ ଜମଉତମାନେ ପ୍ରଶ୍ନ ପଚାରିବେ, ଏ ବିଷ୍ଣୁମାନେ ପଚାରିବେ, ଆଚ୍ଛା ବେଦରେ ଯାହା ହେଉଛି ଧର୍ମ ବେଦରେ ଯାହା ନାହିଁ ଅଧର୍ମ, କାହିଁକି ବେଦରେ କ'ଣ ମୋତେ ମାନିବି, ବେଦରେ କ'ଣ ଅଛି ନା, ବେଦ ନାରାୟଣ ସାକ୍ଷାତ, ବେଦ ହେଉଛନ୍ତି ସାକ୍ଷାତ ନାରାୟଣ, ବେଦ ଆଉ ନାରାୟଣଙ୍କ ଭିତରେ କିଛି ପାର୍ଥକ୍ୟ ନାହିଁ, ବେଦ ସାକ୍ଷାତ ନାରାୟଣ, ତୁମେ କେମିତି ଜାଣିବ, ସ୍ୱୟଂ ଇତି ସୂତ୍ର, ବେଦ ହେଉଛି ସ୍ୱୟଂ ସ୍ୱୟଂମାନେ ଯେଭଳି ଭଗବାନ ନିଜେ ସ୍ୱୟଂ ନିଜେ ଏ ଜଗତକୁ ସୃଷ୍ଟି କରିଛନ୍ତି, ନିଜେ ଜାତ ହେଇଛନ୍ତି, ତାଙ୍କର କାରଣ କେହି ନାହାନ୍ତି, ଲୋକମାନେ କୁହନ୍ତି ଆଉ ବ୍ରହ୍ମା ଜୀ ପ୍ରଥମ ସ୍ତୁତି କରୁଛନ୍ତି, ଈଶ୍ୱର ପରମକୃଷ୍ଣ ସଚିତାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ, ଲୋକମାନେ କୁହନ୍ତି ଯୁକ୍ତି କରୁଛନ୍ତି, ଆଚ୍ଛା ଜଗତର ଭଗବାନ ଜଗତର କାରଣ ହେଲେ ଭଗବାନ, ଆଚ୍ଛା ଭଗବାନଙ୍କର କାରଣ କିଏ, ଯଦି ଭଗବାନ ସବୁଥିର କାରଣ ହେଲେ ଭଗବାନଙ୍କର କାରଣ କିଏ, ଭଗବାନ କ'ଣ କହିଲେ ଏଠି, ବ୍ରହ୍ମାଜୀ କହୁଛନ୍ତି ନା ସର୍ବକାରଣ କାରଣ, ଜଗତର ସମସ୍ତଙ୍କର କାରଣ ହେଉଛି, ଯାହାଙ୍କର କାରଣ ନାହିଁ ସେ ଭଗବାନ, ଏଇ ସବୁ କାରଣର କାରଣ ସିଏ, ତାଙ୍କର କାରଣ କିଏ, ତାଙ୍କର କାରଣ ସିଏ ନା ସର୍ବକାରଣ କେମିତି ଲାଗେ, ଏ ସୂକ୍ଷ୍ମ ରହସ୍ୟଟା ବୁଝିବାକୁ ପଡ଼ିବ ନା, ସବୁ କାରଣର କାରଣ ସିଏ, ତାଙ୍କର କାରଣ ବି ସିଏ, ତାଙ୍କର କାରଣ କିଏ ନାହିଁ, ତାଙ୍କର କାରଣ କେହି ଥାଆନ୍ତି ତାହେଲେ ସର୍ବକାରଣ କେମିତି ହେବେ, ତାଙ୍କର କାରଣ ଆଉ ନାହିଁ, ତେଣୁ ସିଏ ବେଦର ପ୍ରାମାଣ୍ୟ ହେତୁ ଶନିବାର ପ୍ରଶ୍ନ କରୁଛନ୍ତି, ଦେଖନ୍ତୁ ଅଦ୍ୱିତବାଦୀ ଆମେ କହୁଛେ, ଶଙ୍କର କହନ୍ତି ନା ଟିକେ ପ୍ରତିବାଦ ସେ ମହାପୁର ସ୍ୱାମୀ ନାହିଁ କହୁଛନ୍ତି, ବେଦ ସିଏ ପ୍ରାମାଣ୍ୟ ହେତୁ ବିଷ୍ଣୁ ଭଗବାନ ପଚାରିବେ, ବେଦ ଯଦି ସ୍ୱୟଂ ଯଦି ଜନ୍ମ ହେଇଛି ତାର ପ୍ରମାଣ ଆମେ କାହିଁକି ପ୍ରମାଣ ବୋଲି ମାନିବୁ, ଏଠି କହୁଛନ୍ତି ବେଦ ନାରାୟଣ ଉଦ୍ଭୁତ ଏବଂ ସ୍ୱୟଂ ସାକ୍ଷାତ ଦୈବପଚାର, ବେଦ ନାରାୟଣ ଉପରେ ଆସିଛନ୍ତି, ସାକ୍ଷାତ ଶବ୍ଦ ଅର୍ଥ ଆଚ୍ଛା ବେଦ ନାରାୟଣ ଉପରେ ଆସୁଛନ୍ତି ପ୍ରମାଣ ଦେଇପାରିବ, ଶ୍ରୁତିଶାସ୍ତ୍ରରେ କାହିଁକି ଯୁକ୍ତି କରିବ, ସ୍ୱାମୀପାଦ ସେ ବିଷ୍ଣୁ କରି ଲେଖୁଛନ୍ତି, ସ୍ୱୟଂ ମୁଁ ଶବ୍ଦରେ ଲେଖୁଛନ୍ତି, ବେଦ ତ ନିଜ ସୃଷ୍ଟି ହେଇଛନ୍ତି, ସ୍ୱୟଂ ବୋଲି ଚ ନିଶ୍ୱାସ ମାତ୍ରେଣ ସ୍ୱୟଂମେବ ଭବତି, ଭଗବାନଙ୍କ ନିଶ୍ୱାସରୁ ବେଦ ଆସୁଛନ୍ତି, ତେଣୁ ଭଗବାନଙ୍କ ପାଠ ପ୍ରମାଣ ଦେଇଛି, ପ୍ରମାଣ କ'ଣ ନା ଅଶ୍ୟ ମହତଭୂତସ୍ୟ ନିଶ୍ୱସିତ ଏତ ଋଗ୍ବେଦ, ଶ୍ରୁତିର ପ୍ରମାଣ ଋଗ୍ବେଦ ମହତ ପୁରୁଷଙ୍କର ନିଶ୍ୱାସ ପ୍ରମାଣ, ଯେମିତି କାଟିକି ଚାଲିବ ନା କି ଭଗବାନ ଏହା ଭଗବାନ ଏମିତି ଆସୁଛନ୍ତି ସେଠି କାଟିଦେବେ, ସେ ତ ଅଦ୍ୱିତବାଦୀ ଲୋକ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ବର୍ତ୍ତମାନ ଅଦ୍ୱିତବାଦୀ ପ୍ରଚାର କରୁଛନ୍ତି, ସେ କେମିତି ଜିନିଷ ଲେଖେ ସବୁ ଜିନିଷ ସିଦ୍ଧାନ୍ତ, ତେଣୁ ବେଦର ଯାହା ଅଛି ସେଟା ହେଉଛି ଧର୍ମ, ବେଦର ଯାହା ନାହିଁ ସେଟା ଆଉ ଧର୍ମ, କାହିଁକି ବେଦ ଧର୍ମ ନା ବେଦ ସ୍ୱୟଂ ନାରାୟଣ ନିକଟରୁ ଆସୁଛନ୍ତି, ଆଉ ତୁମେ କେଉଁଠି ଶୁଣିଲ, ଏ ପ୍ରବଚନ ତ ଆମ ବୈକୁଣ୍ଠର ପ୍ରବଚନ, ତୁମେ କେଉଁ ଶୁଣୁ ଚକ୍ରଦେବ କହୁଛନ୍ତି, ଆମେ ବେଦର ପ୍ରବଚନଟା ଶୁଣିଛୁ କାହିଁକି ଆମ ମାଲିକ ଦେଖୁଛୁ, ଜମରାଜି ବେଳେବେଳେ କ୍ଲାସ୍ କରନ୍ତି, ଜମରାଜ ଭାଗବତ କ୍ଲାସ୍ ଡେଲି କରନ୍ତି, ଭାଗବତ କ୍ଲାସ୍ କଲାବେଳେ ଗୋଟିଏ ପ୍ରବଚନ ଦେଇନାହାନ୍ତି, ନାମତତ୍ତ୍ୱଟା ଶିଖେଇନାହାନ୍ତି, ସେମାନେ ଏଇ ଭୁଲରେ ପଳେଇ ଆସିଛି, ନିଜର ବି ଭୁଲ ହେଇଯାଇଛି, ଲୋକମାନଙ୍କୁ ଭୁଲ ହେଇଛି, ନାମତତ୍ତ୍ୱଟା କହିନାହାନ୍ତି, ନାମଟା ହେଉଛି ତ୍ରିଗୁଣ ଉର୍ଦ୍ଧ୍ୱରେ ନିର୍ଗୁଣ ପ୍ରବଚନ ଏଇଟାକୁ ଦେଇନାହାନ୍ତି। ସେ ଦକ୍ଷିଣ ମାଗିଲେ ଶୁଣିବା ତୃତୀୟ ଅଧ୍ୟାୟ କ୍ଷମା ମାଗିଲେ, ହେ ପ୍ରଭୁ ଆପଣ ମୋ ଦାସମାନଙ୍କୁ ଟିକେ କ୍ଷମା କରିବେ, ମୋର ହେଇଗଲା ମୋ ଦାସମାନଙ୍କର ହେଇଗଲା, ପୁଣ୍ୟମାନ ଅଜାମୀ ନିକଟକୁ ମୋର ଏଟା ଭୁଲ, କାରଣ ସ୍ୱାମୀ ଅପରାଧରେ ଏ ଭୃତ୍ୟ ଅପରାଧରେ ସ୍ୱାମୀ ଦଣ୍ଡ ଦେବେ, ଦଣ୍ଡ ଯାହା ଦେବା କଥା ମୋତେ ଦିଅ, ସେଇଠି କ୍ଷମା ମାଗିକି ବିଷ୍ଣୁ ଜମୁତମାନଙ୍କୁ ପ୍ରବଚନ ଦେବେ ତୃତୀୟ ଅଧ୍ୟାୟ। ତେଣୁ ବେଦ କ'ଣ ନା ଯାହା ବେଦରେ ଅଛି, ଏ ଧର୍ମ କ'ଣ ନା ବେଦରେ ଯାହା ଯାହା ଧର୍ମରେ ନା ବେଦରେ ନାହିଁ ସେଟା ହେଉଛି ଧର୍ମ। ସମୀପାଦ ଉଠାଉଛନ୍ତି ପ୍ରଶ୍ନ, ବିଷ୍ଣୁତମାନେ ପ୍ରଶ୍ନ ଉଠିଲେ, ଆଚ୍ଛା ବେଦଟାକୁ ବେଦ ଯଦି ହେଲା ଧର୍ମ, ବେଦ ଯାହା ମାନେ ଅଧର୍ମ, ବେଦ ନାରାୟଣ ନିକଟକୁ ଆସେ, ସେ ନାରାୟଣ କିଏ କାଳ ବିଷ୍ଣୁ ତୁମମାନେ ପଚାରିବେ, ଏଠି କହୁଛନ୍ତି କୋଶ ସୈନ୍ୟ ପ୍ରଶ୍ନ ଉଠିଲେ, କୋଶ ନାରାୟଣ ସପତ୍ର, ସେ ନାରାୟଣ କିଏ ଯାହା ନିକଟକୁ ବେଦ ଆସିଛି, ଯେଉଁଟା ଆମେ ଭଗବାନ କହୁଛନ୍ତି, ଭଗବାନଙ୍କ ଡେଫିନେସନ ନାରାୟଣ ଡେଫିନେସନ ପୁଣି କହୁଛୁ, ଦୂତମାନେ କହୁଛୁ ଜେନ ସୁଧାନ୍ୟ ଭାବା ରଜ ସତ୍ୱତମୟା ଗୁଣ ନାମ କ୍ରିୟା ରୂପେ ବିଭାବନ୍ତେ ଯଥା ତଥା। ଭଗବାନ କାହା କୁହନ୍ତି, ଅଜାମିଲ କ୍ଷେତ୍ରରେ ପ୍ରତି ପଦକ୍ଷେପରେ ଭଗବାନଙ୍କ ଡେଫିନେସନ ଦିଆହେଇଛି, ଯେଉଁଠି ମୁଁ ପ୍ରଥମ କଥା ଭାଗବତ କଥା, ଆରେ ଭଗବାନ କିଏ ଆଣ ଭଗବାନଙ୍କ ନାମ କ'ଣ, ଏଥିରେ ତ ପାର ହେଇଯିବା, ସବୁ ତତ୍ତ୍ୱଟା ମଧ୍ୟ ରଖା ପୋଷଣ ହିଁ ଭଗବାନ ପୋଷଣ କରୁଛନ୍ତି, ତେଣୁ ଭଗବାନ କିଏ କୋଶ ଭଗବାନ କୋଶ ନାରାୟଣ କିଏ ବର୍ତ୍ତମାନ ଯେ ନ ସ୍ୱଧାନ୍ୟ ଅନୁଭ ନାରାୟଣ କେଉଁଠି ରୁହନ୍ତି ନିଜ ଧାମରେ ରୁହନ୍ତି। ମୁଁ କାଲି ଏସବୁ ଅଳ୍ପ ଟିକେ ଚାଲିଲି, ଭଗବାନ ନିରାକାର ରୁହନ୍ତି, ଜମିନ ତୁମେ ଏଟା ଜାଣ ଭଗବାନ କିଏ ନା ଭଗବାନ ନିରାକାର, ଭଗବାନ ବୋଲି କିଏ ନାହିଁ ଶୂନ୍ୟ କହୁଛନ୍ତି ଲୋକମାନେ, ଭଗବାନ ସେଟା ଭଗବାନ କାହିଁ ନିରାକାର, ତୁମର ଆକାର ଅଛି ଭଗବାନ କେମିତି ନିରାକାର। ଦେଖ ଜଗନ୍ ତୁମମାନେ କହୁଛନ୍ତି ଜେନ ସୁଧାମ୍ନି ଅମୀ ଭାବା, ସୁଧାମ୍ନି ମାନେ ସହିବାଦ କହୁଛନ୍ତି ଜେନ ସୁଧାମ୍ନି ସ୍ୱ ସ୍ୱରୂପେ, ନିଜ ସ୍ୱରୂପରେ ରହିଛି, ନିଜ ରୂପରେ ରହିଛି, ଚତୁର୍ଭୁଜ ରୂପରେ ସ୍ୱସ୍ୱରୂପରେ ରହିଛି, ଯାହାଙ୍କ ରୂପ ଅଛି ମାନେ ତାଙ୍କର ଘର ଅଛି, ବୈକୁଣ୍ଠ ଅଛି ନା ଗୀତାରେ ଭଗବାନ କହିଲେ କ'ଣ କହିବେ, ଜଗତ୍ ନ ନିବର୍ତ୍ତନ୍ତେ ତତ୍ ଧାମ ପରମ ମମ, ପରମ ଧାମ ଶ୍ରେଷ୍ଠ ଧାମ, ସବୁ ଦେବାଙ୍କର ଘର ଅଛି ମୋ ଧାମ ଶ୍ରେଷ୍ଠ, ଯାହାଙ୍କର ଘର ଅଛି ତାଙ୍କ ରୂପ ନାହିଁ, କେତେ ସରଳ ସିଦ୍ଧାନ୍ତରେ ଆମେ କାଟି ବୁଡ଼ିଯାଇଛୁ, ଭଗବାନ ନିରାକାର ନୁହନ୍ତି, ଭଗବାନ ନିରାକାର ନୁହନ୍ତି ରୂପ ଅଛି, ଆମ ବାବା ବି ଭଗବାନ ଦେଖି ପ୍ରଶ୍ନ କରି, ଆମ ବାବା ବି ଭଗବାନ କହିଲେ ନା, ନାରାୟଣ କିଏ ଯେ ସ୍ୱସ୍ୱରୂପରେ ରୁହନ୍ତି, ଯେ ବୈକୁଣ୍ଠ ରୁହନ୍ତି, ନାରାୟଣଙ୍କର ଆଉ ଗୋଟେ ଡେଫିନେସନ ବ୍ରହ୍ମାଣ୍ଡ କହୁଛନ୍ତି, ଅଣ୍ଡା ବ୍ରହ୍ମସଂଗୀତରେ କହୁଛନ୍ତି, ପ୍ରତ୍ୟେକ ବ୍ରହ୍ମାଣ୍ଡରେ ଅଛନ୍ତି, ପ୍ରତ୍ୟେକ ପରମାଣୁ ଭିତରେ ଅଛନ୍ତି, ଯେ ଆଟ୍ ଏ ଟାଇମ୍ ସବୁଆଡ଼େ ପ୍ରେଜେଣ୍ଟ ହେଇଛନ୍ତି ଭଗବାନ, ଗୋଲୋକ ନାମ ନିଜ ଧାମ ତଳେ ସଦସ୍ୟ ଦେବୀ ମହେଶ ହରିଦାସ ତେସୁ ତେସୁ ନୁହେଁ, ହଁ ଗୋଲୋକ ନାମ ନିଜ ଧାମ ତଳେ ସଦସ୍ୟ, ଏକ ସଙ୍ଗରେ ପ୍ରତ୍ୟେକ ଅନ୍ତର ଭିତରେ ଅଛନ୍ତି, ଏକ ସଙ୍ଗରେ ଗୋଲୋକ ଅଛି, ଅଖିଳାତ୍ମଭୂତ ବ୍ରହ୍ମାଣ୍ଡରେ ଅଛନ୍ତି, ଗୋଲୋକରେ ଅଛନ୍ତି, ଏକା ସଙ୍ଗରେ ଅଖିଳାତ୍ମଭୂତ ପ୍ରତ୍ୟେକ ଭଗବାନ, ତୁମେ ବି ଭଗବାନ ଯେ ଭଗବାନ କହୁଛି ସେ ତା ଘର ଛାଡ଼ିକି ଏଠିକି ଆସିଲା ପରେ ପ୍ରବଚନ ଦେବାକୁ ତା ଆସନ ନଥିବ, ଆସୁଛନ୍ତି ମଣିଷ ଗୋଟେ ଜାଗାରେ ପଡ଼ିଲା, ଆପଣ ବର୍ତ୍ତମାନ ଏଇଠିକି ଆସୁଛନ୍ତି, ଆପଣଙ୍କ ଘରେ ଆସୁଛନ୍ତି, କିନ୍ତୁ ଭଗବାନ ଆଟ୍ ଏ ଟାଇମ୍ ସବୁ ଜାଗାରେ ପଡ଼ିଲେ, ଗୋଲକରେ ବନିବ ସତୀ ଅଖିଳାତ୍ମଭୂତ, ଗୋଲକରେ ବାସ କରୁଛନ୍ତି, ପ୍ରତ୍ୟେକ ଜୀବନ ଅନ୍ତରରେ ଅଛନ୍ତି, ଏହି ଭଗବାନ ସେ ନାରାୟଣ ଗୋଟେ ନାରାୟଣ କିଏ ସେ ନାରାୟଣ ସ୍ୱଧାମ୍ନି ନିଜ ସ୍ୱରୂପରେ ରହିକି ଅମିଭାବା ଏ ଦୃଶ୍ୟମାନ ଜଗତରେ ଯାହା କିଛି କାର୍ଯ୍ୟ ଚାଲିଛି, ଭଗବାନ କିଛି ଷ୍ଟାର୍ଟ କରନ୍ତିନି, ଭଗବାନ ଆସି ଡ୍ୟୁଟି କରନ୍ତିନି, ଯାହାକି ଭଗବାନ କହୁଛି ସେ ପଇସା କଲେକ୍ସନ କରିଛି, କନଷ୍ଟ୍ରକ୍ସନ ଦେଖିଛି, ସବୁ ଦେଖିଲା ପରେ ଗୋଟେ ମନ୍ଦିର କଲା ପରେ ନିଜକୁ ଭଗବାନ ଡିକ୍ଲେୟାର କରୁଛି, ଭଗବାନ ଏତେବେଳେ ସୃଷ୍ଟି କରିଛନ୍ତି ସଂକଳ୍ପ ଏଠି କହୁଛନ୍ତି, ଅମିଭାବା ରଜ ସତ୍ତ୍ୱ ତମମୟା, ତିନି ଗୁଣରେ ଜଗତ ସୃଷ୍ଟି ହେଇଛି, ତିନି ଗୁଣ ଭଗବାନ ଯେଉଁଭଳି ସୃଷ୍ଟି କରିଛନ୍ତି, ମଠ ମନ୍ଦିର ଯେମିତି ବାପା ମାନେ ସୃଷ୍ଟି କରିଛନ୍ତି ସେଇଭଳି ନା, କେବଳ ସଂକଳ୍ପ ମାତ୍ରେ ଭଗବାନ ବ୍ରହ୍ମାଙ୍କୁ ଜ୍ଞାନ ଦେବେ, ଦୁଇ ଜଣ କେବଳ ସ୍କୁଲକୁ ଯାଇନାହିଁ, ବ୍ରହ୍ମାଙ୍କ ଆଉ ଭଗବାନ ବାପ ପୁଅ ଦୁଇ ଜଣ ସ୍କୁଲକୁ ଯାଇନାହିଁ, ଆଉ ସମସ୍ତେ ସ୍କୁଲକୁ ଯାଇକି ଅଆ ଶିଖି, ଆମେ ଯାଇକି ପ୍ରବଚନ ଦେଉଛୁ, ଆମେ ପାଠ ପଢ଼ିଲା ପରେ ପ୍ରବଚନ ଦେଉଛୁ, କିନ୍ତୁ ଦୁଇ ଜଣ ପ୍ରବଚନ ଦେଇଛନ୍ତି ତାଙ୍କର କେବେ ପଢ଼ିନି, ଭଗବାନଙ୍କୁ ସ୍କୁଲ ଆଡ଼ମିସନ କରୁନାହାନ୍ତି, ନା ସେ ସାନ୍ଦିପୁନି ମୁନି ମୋ ପାଖକୁ ଯାଇଛନ୍ତି, ଯାଇଥିଲି ମୁଁ ଆରେ ସାନ୍ଦିପୁନି ମୁନି ଯେଉଁ ପାଠ ଭଗବାନ ହେଲେ ମୁଁ ଯଦି ପାଠ ନ ପଢ଼ିବି କି କେହି ଗୁରୁ ଗ୍ରହଣ କରିବି, ଯଦି ତାହେଲେ ଶେଷ ଗୀତାର ପ୍ରବଚନ ଦେଇଥିଲା, ପ୍ରବଚନ ଦେବା ପୂର୍ବରୁ ଗୋଟେ କରିବା ଦରକାର, ନ ଲୋକମାନେ ଯେଉଁ ଗୁରୁ ଗ୍ରହଣ କରୁନା ଆମେ କ'ଣ କରୁନୁ, ସେ କହିଲେ ଏଇଟା ମଣିଷଟା আচ্ছা যদি গুরু গ্রহণ কল যে গুরু গ্রহণ করছে শিষ্য তা কম না জ্ঞান গুরু তো জ্ঞান জানি না শিষ্য সে জ্ঞান হয়ে গুরু সব 64 কলা 64 দিনে কষ্ট শিখিয়ে কিন্তু গোটে কলা সঞ্জীবনী মনে জানি সঞ্জীবনী কেন বলছে তাকে বোধ মনে থাকে পুয়ো উদ্ধার করবে পুয়ো জীবন দান দিয়ে পড়বে সঞ্জীবনী মনে শ্রী কলা আরে তুমি যা পড়ো তুমি সাধন হবে যে ভগবান আম পুয়ো মানে প্রভাসের খেলা বাড়ি চলে গেছেন না আম পুয়ো বুঝি গুরু যে পাঠ পড়ে তো শিষ্য পাঠ পড়ে যায় কেন জগতের গুরু ভগবান পাঠ পড়ি না আর ভগবান পুয়ো ব্রহ্মা সে পাঠ পড়ে না রজ সত্ত্ব তম তিনি গুণরে সত্ত্ব রজ তম গুণরে জগতরে তিনটা গুণ স্টার্ট হয়ে গেল সংকল্প সংকল্প আর গুণ নাম রূপ ক্রিয়া বিভাগ গুণ সব সৃষ্টি হচ্ছে রূপ সৃষ্টি হচ্ছে ক্রিয়া সৃষ্টি হচ্ছে কেবল সংকল্পরে ভগবান কেবল বৈকুণ্ঠরে অনেক আরাম ভগবান শ্রীকৃষ্ণ বলভ্রম নাম অনেক কেপটা ভগবান সহ সখা মান সহ লীলা করছে জগতের সব কিছু কাম চাল কালি আমার এই কথা বিশ্রাম নেব কালি নারায়ণ জগন্ত মানে প্রবচন দিয়ে বিশ্বকর্মা নারায়ণ সে রাম তাঙ্ক দূত কথা সে নারায়ণ দূত সেখানে আনন্দ সে বিষ্ণু জগন্ত মানে পরীক্ষা করছে ইয়ে প্রকৃতরে ধর্ম হচ্ছে ধর্ম নিয়ে কে জানছি কে ধর্ম কলা অধর্ম কলা পূর্বে মু কোন করেছি কে জানছি আর পরে মু কোন হইবি ই কি জানছি সব বলি কর কথা না জবাস এই জবন্ত মানে কইছন কি আমি ধর্ম অর্থ আমি জানিবার দুইটি নিয়ম আছে দুইটি এজেন্ট আছে ভগবান কর জন এজেন্ট হচ্ছে ধর্ম জমরাজ যে সাক্ষাৎ সব জীব প্রত্যেক জীব প্রতি সময় যা যা করছি তার রেজাল্ট গুলিকে যা যা আছে লাস্ট মোমেন্টে যমরাজ চাহিদে ঘেউ জানিয়ে এটা গোটে প্রসেস এবং আর গোটে প্রসেস প্রতিদিন প্রতি জীব প্রতি সেকেন্ডে কোন কোন করছি সব সিআইডি মানে আছে ভগবানের এজেন্ট মানে আছে কে ধর্ম করছি কে অধর্ম করছি এমানে ডাইরেক্ট ট্রান্সফার করছেন ভগবান দরবার পিতৃলোক যেমন গোটে স্টেট ব্যাঙ্ক দেখ প্রতি ভারত সারা কত স্টেট ব্যাঙ্ক আছে কিন্তু প্রতিদিন তার অ্যাকাউন্ট গুলিকে সব ব্যালান্স হয়েকি পাঠাই দিচ্ছে ম্যাম ব্যাঙ্ক দ্বারা আমি প্রতি মুহূর্তে জীব কোন ধর্ম করছি অধর্ম করছি আমি জ্ঞান করছি সে বারজন কে কে না সূর্য অগ্নিখং মরুতদেব সোম সন্ধ্যা অনিতিস কম কো স্বয়ং ধর্ম নীতি দেশে থাকেন সমীপা কোচন্তি এটি বেদের গোটে শ্লোক মানে প্রমাণ দিতে সমীপা ঠিক এই শ্লোক সহ সম্বন্ধ আছে যে এই বারজন জীবর সাক্ষী সূর্য সূর্যকে বলি সাক্ষী ব্যক্তি দিন দিবস সময় ভিতরে যাহা কার্য করছি তার সাক্ষী সূর্যদেব সূর্য লোকরে দেবতা আছন্তি তাঙ্কর নাম প্রতি কল্পরে আপনার ভক্ত লোক দেবতা মানকর স্থিতি জানিবার দরকার দেবতা মানে ছোট লোক নন্দি কেবল ব্রহ্মাজি দ্বি প্রকার দেবতা পর্যন্ত নন্দি ব্রহ্মাজি সর্বস্ব ভোগ করন্তি কিন্তু যে অলগা দেবতা মানে আছন্তি এমানে প্রতি কল্পরে আমার পোস্ট চেঞ্জ হয়ে যায় অর্থাৎ ব্রহ্মাঙ্কর গোটিয়ে দিন হলে তাঙ্কর পোস্ট চেঞ্জ ব্রহ্মা চেঞ্জ ইন্দ্র চেঞ্জ মনুমান চেঞ্জ সে পরিবর্তন হয়ে যায় কেন এমন বহুত পুণ্যমান জীব তেমন সূর্যের কেউ অছন্তি সূর্য লোক কন্ট্রোল করিয়া পাই সূর্য বিবস্বান বর্তমান যে অছন্তি রাজা আমার এই কল্পরে বিবস্বান এই বিবস্বান অছন্তি জনে রাজা দেবতা জনে এ কোনসি কল্পনা জিনিস না কোনসি জিনিস অটোমেটিক হবে কন্ট্রোল না রহিলে କେମିତି ଆପଣ କୁହନ୍ତୁ ସୂର୍ଯ୍ୟ 6:05 ରେ ଉଦୟ ହେଉଛି ଠିକ 6:05 ରେ ଉଦୟ ହେଉଛି, କିଏ ସୁଇଚ୍ ମାରୁଛି, କିଏ କଣ୍ଟ୍ରୋଲ କରୁଛି? ଏମିତି କଣ୍ଟ୍ରୋଲ ଅଛନ୍ତି ନା ସୂର୍ଯ୍ୟ ଦେବତା, ସେ ହେଉଛନ୍ତି ସାକ୍ଷୀ। ସେ କାହାପରେ ଦେଖୁଛନ୍ତି, ସୂର୍ଯ୍ୟ ଭଗବାନଙ୍କୁ ଚକ୍ରୀ ଦାନ କରିଛନ୍ତି ଏବଂ ସୂର୍ଯ୍ୟ ଦିନ ଦିବସ ସମୟରେ ଏପରି ଶକ୍ତି ଭଗବାନ ଲାଭ କରିଛନ୍ତି। ସର୍ବତ୍ର ଜୀବ କଣ କଣ ଧର୍ମ ଅଧର୍ମ କରୁଛି ସବୁ ଜାଣିପାରୁଛନ୍ତି ଏବଂ ସୂର୍ଯ୍ୟ ଲୋକରୁ ଡାଇରେକ୍ଟ ସେଗୁଡ଼ିକୁ ପିତୃଲୋକକୁ ପଠାଉଛନ୍ତି ଟ୍ରାନ୍ସଫର। ଭାଇ ତୁମର ଗୋଟେ କମ୍ପ୍ୟୁଟର ଅଛି ନା, ତୁମର ମୋବାଇଲ ଫୋନ ଅଛି ନା, ତୁମେ ଏବେ ତ ଭାର ମୋବାଇଲ ଫୋନ କମ୍ପ୍ୟୁଟର 10 ବର୍ଷ ତଳେ ତୁମେ ତାକୁ ୟୁଜ୍ କରିକି ଆମେରିକାରେ କଣ ହେଉଛି ସାଙ୍ଗେ ସାଙ୍ଗେ ଡାଉନଲୋଡ କରିଦେଉଛ ଇଣ୍ଟରନେଟ୍ରେ, ଭଗବାନ ଇଣ୍ଟରନେଟ୍ ନାହିଁ। ତେଣୁ ବିଗମ୍ବରେ ଆମେ ଯାହା ପାପ କରୁଛେ, ଧର୍ମ କରୁଛେ ବା ଅଧର୍ମ କରୁଛେ, ସୂର୍ଯ୍ୟ ହିସାବ ରଖୁଛନ୍ତି। ସୂର୍ଯ୍ୟ ଅଗ୍ନି, ଅଗ୍ନିରେ ଏବେ ହିସାବ ରଖୁଛନ୍ତି। ଅଗ୍ନିରେ କଣ ହିସାବ ରଖିବେ ଯଦି ପ୍ରଶ୍ନ କରାଯାଏ, ଅଗ୍ନିରେ ଦେବତା ଅଗ୍ନି ଦେବତାଙ୍କର ଜଣେ ଇନଚାର୍ଜ ଅଛନ୍ତି। ଏସବୁ ଗୋଟେ କଳ୍ପରେ ସବୁ ପରିବର୍ତ୍ତନ ହୁଅନ୍ତି। ଭାଗବତ ସବୁ ବର୍ଣ୍ଣନା କରାଯାଇଛି, କିଏ ମନ ହେବେ, କିଏ ଇନ୍ଦ୍ର ହେବେ, ଆପଣ ଶୁଣିବେ, ଅଷ୍ଟମ ସମୟ ଯେତେବେଳେ ଶୁଣିବେ ବି ଜାଣିବେ, ସବୁ ବର୍ଣ୍ଣନା କରାଯାଇଛି। ଭାବି ମନ କିଏ ହେବେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଭଳି ପୁଣ୍ୟବାନ ଝିଅମାନଙ୍କୁ ଗୋଟେ ଗୋଟେ ଦାୟିତ୍ୱ ଦେଇଦିଅନ୍ତି ଅଗ୍ନି। ଅଗ୍ନିରେ କଣ୍ଟ୍ରୋଲ ଦେବତା ଜୀବନ ଦେବତା ଅଛି। ମୁଁ ଆପଣ ଗୋଟେ ଗାଁରେ ଉଦାହରଣ ଦେବି, ଦେଖିବେ ପାଞ୍ଚଟି ଚାଳ ଧରିଥିବ, ଆମେ ଛୋଟବେଳେ ବହୁତ ଏମିତି କେସ୍ ଦେଖିଛୁ, ପାଞ୍ଚଟି ଚାଳ ଧରିଥିବ, ଆଜିକାଲି ତ କଥାବାର୍ତ୍ତା ହେଇଗଲା, ନିଆଁ ଲାଗିବ, ଦେଖିବେ ଚାହାଙ୍କର ଘର ସବୁ ପୋଡ଼ିଯିବ, ଯେମିତି ମଝିରେ ଗୋଟେ ଘର ହେଇଯିବ, ସେ ଘରକୁ ପାସ୍ କରି, ଛୋଟବେଳେ ମୁଁ ଦେଖିଛି ଗୋଟେ ବ୍ରାହ୍ମଣ ସାରେ ନିଆଁ ଲାଗିଲା, ସେ ଘରକୁ ପାସ୍ କରି, କାରଣ ସେ ଘର ଯିଏ ବ୍ରାହ୍ମଣ ଘର, ସବୁ ବ୍ରାହ୍ମଣ ଘର ଜଳିଲା, ତା ଘର ଜଳିଲା ନାହିଁ, କାରଣ ସେ ଭାଗବତ ପଢ଼ା ଏବଂ ସନ୍ଧ୍ୟାବେଳେ ସେ ଜଗନ୍ନାଥଙ୍କୁ ଜାଗା, ସବୁ ଘରକୁ ଡେଇଁକି ଅଗ୍ନିଗଲା, କିନ୍ତୁ ତା ଘରେ ପଡ଼ୁନାହିଁ। ଦେବତା ଯେ କଣ୍ଟ୍ରୋଲ ଅଛନ୍ତି, ଅଗ୍ନିର ଶକ୍ତିଟା ଗୋଟେ କାଠ ଭିତରେ ଅଛି, ଗୋଟେ ଗ୍ୟାସ ଭିତରେ ଅଛି, ଗୋଟେ ପ୍ରତ୍ୟେକ ବସ୍ତୁ ଆମ ଶରୀର ବି ଅଗ୍ନି ଅଛି, କିନ୍ତୁ କଣ୍ଟ୍ରୋଲ କରୁଛି କିଏ? ଭଗବାନ ଗୀତା କଣ କହିଲେ, ଅହଂ ପରିଶ୍ରମର ପ୍ରାଣୀ ଦେହ ଆଶ୍ରିତ ଅର୍ଜୁନ, ମୁଁ ଅଗ୍ନି ଉପରେ ଜୀବର ସ୍ୱର ରହିଛି। ପଚାମି ଅର୍ଣ୍ଣ ଚତୁର୍ବିଧ, ଚାରି ପ୍ରକାର ଜୀବ ଯୋଉ ଚର୍ବ ଚଷ୍ୟ ଲେହ ପେହ, ଚାରିଟା ଜିନିଷ ଖାଉଛି, ଏଟା ପଚାଉଛି କିଏ, କିଏ ଡାଇଜେଷ୍ଟ କରୁଛି କୁହନ୍ତୁ? ଏପରି ଗୋଟିଏ ବିଜ୍ଞାନ ଅଛି, ଜଣେ ଡାଇଜେଷ୍ଟ ତାର ଫେଲ୍ ହେଲେ ଡାଇଜେଷ୍ଟିଭ୍ ସିଷ୍ଟମ ତାକୁ ଫେରାଇ ପାରିବ। ଆପଣ ଯେତେ ଡାଇଜେଷ୍ଟ ଡାଇଭର ଏସିଡ ଗ୍ୟାସ ମେଡିସିନ ଖାଆନ୍ତୁ, ଅଗ୍ନିଟା କେବେ ବଢ଼ିପାରିବ ନା। ଭଗବାନ ଅର୍ଣ୍ଣକୁ ପଚାରିବେ, ଆପଣ କେତେ ଦିନ ଡୁପ୍ଲିକେଟ୍ ଜିନିଷ ଏସିଡ ଖାଉଥିଲେ ତ ସିଏ କଣ ଆଣ୍ଟାସିଡ ଖାଉଥିଲେ ତ ମଧ୍ୟ ମୁଁ ବନ୍ଦ କରିବା କାମ କରିବେ ପୂର୍ବୀ ସେ ଯୋଉ ଆଣ୍ଟାସିଡ ଯୋଉ ଅଗ୍ନି ପ୍ରଡ୍ୟୁସ କରୁଛି ସେ କେମିକାଲଟା ଭଗବାନଙ୍କ ବ୍ୟକ୍ତି ଯୋଉ ଅର୍ଣ୍ଣ ଅର୍ଜନ କରୁଛି ଭଗବାନ ଅନ୍ତରେ ଅଗ୍ନି ରୂପ ରହିଛି କହୁଛନ୍ତି। ପଚାମି ଅର୍ଣ୍ଣ ଚତୁର୍ବିଧ, ଚାରି ପ୍ରକାର ଅର୍ଣ୍ଣକୁ ମୁଁ ପାଖ କରୁଛି। ତେଣୁ ଅଗ୍ନି ଦେବତା ଜାଣିଛନ୍ତି, ଇ ଧର୍ମ ଅଧର୍ମ ନିଦର୍ଶନ ଜାଣିଛନ୍ତି। ଯେଭଳି ଆମେ ରୋଷେଇ କରୁଛେ, ରୋଷେଇ କଣ କରୁଛେ, ଏମିତି ଗାଁ ଗଲେ ଆମେ ଦେଖିଛୁ ତ ଲୋକ ମଧ୍ୟ ଭୋଗ ଲଗାଇ ଆଣନ୍ତି, ରୋଷେଇ କରିସାରେ ଅଗ୍ନି ଦେଇଦିଅନ୍ତି, ଅଛି ନା ଅଗ୍ନି ଦେଇଦିଅନ୍ତି ଚୁଲି, କାହିଁକି ଅଗ୍ନି ଦେବତା ଦିଅ ଭଗବାନଙ୍କୁ ଯେଉଁମାନେ ଅର୍ପଣ କରନ୍ତି ସେମାନେ ଅଗ୍ନି ଦେବତାକୁ ଦିଅନ୍ତି, ଏସବୁ ବିଶ୍ୱାସ ଥିଲା। ତେଣୁ ସୂର୍ଯ୍ୟ ଅଗ୍ନି ଖଣ ଆକାଶ, ଆକାଶ ଜଣେ ଦେବତା ଅଛନ୍ତି, ତା ଦାୟିତ୍ୱ ଜଣେ ଦେବତା ଅଛନ୍ତି, ମରୁତ ବାୟୁ ଦେବ ସମସ୍ତ ଦେବତା ଆମେ, ଆଉ ସୋମ ଚନ୍ଦ୍ର ସନ୍ଧ୍ୟା, ସନ୍ଧ୍ୟା ସମୟରେ ଜଣେ ଦେବତା ଅଛନ୍ତି। ତେଣୁ ସନ୍ଧ୍ୟା ସମୟରେ କେତୋଟି ନିର୍ଦ୍ଦିଷ୍ଟ କାର୍ଯ୍ୟ ମନା କରାଯାଇଛି, ଏହି ସମୟରେ ଏହି କାର୍ଯ୍ୟଟି କରିଗଲା, ସନ୍ଧ୍ୟା ସମୟରେ କେବଳ ନାମ କୀର୍ତ୍ତନ, ଅଧ୍ୟୟନ ହବ ନା, ଜପ ହବ ନା, ଯଜ୍ଞ ହବ ନା, କେଶ ପ୍ରସାରଣ ହବ ନା, ତୈଳବର୍ଦ୍ଧନ ହବ ନା, ସବୁ ଯେତେ ଶୁଭ କାର୍ଯ୍ୟ ସବୁ ସନ୍ଧ୍ୟା ସମୟରେ ବନ୍ଦ କରାଯାଏ, କାରଣ ଏଇଟା ଘୋର ସମୟ କୁହାଯାଏ। ଶିବଜୀ ତାଙ୍କର ଅନୁଚରିତ ବାହାରନ୍ତି, ଜଣେ ଦେବୀ ଅଛନ୍ତି, ସନ୍ଧ୍ୟାର ଦାୟିତ୍ୱ ଜଣେ ଦେବୀ ଅଛନ୍ତି। ତେଣୁ ସନ୍ଧ୍ୟା ଅହର୍ଣ୍ଣି ଦୀପ ଦିନ ଆଉ ରାତ୍ରି, ରାତ୍ରି ଜଣେ ଦେବତା ଅଛନ୍ତି, ସେଥିପାଇଁ ରାତ୍ରିରେ କେତେ କାର୍ଯ୍ୟ ବି ବନ୍ଦ ନିଶ୍ଚିତ କରାଯାଏ, ଦେବତା ଦେବ କାର୍ଯ୍ୟ ବି ନିଶ୍ଚିତ। କାହିଁକି ଭଗବାନଙ୍କର ପିତା ନନ୍ଦ ମହାରାଜ ବର୍ଣ୍ଣ ନେଇଗଲେ ଦଶମ ସମୟ ଆପଣ ଶୁଣୁଥିଲେ ତ କୁହେ, କାହିଁକି ରାତିରେ ସ୍ନାନ କଲେ ଦ୍ୱାଦଶୀ ହେଇଛନ୍ତି, ଯଦିଓ ଭଗବାନଙ୍କର ପିତାଙ୍କର କୌଣସି ନିୟମ ନାହିଁ ବା ସେମାନେ କୌଣସି ନିୟମରେ ବନ୍ଧା ନୁହନ୍ତି, ବର୍ଣ୍ଣଦେବ ଭଗବାନଙ୍କୁ ଦର୍ଶନ କରିବା ପାଇଁ ସେ ବର୍ଣ୍ଣଧରି ନେଲେ, କିନ୍ତୁ ବିଧି ହେଉଛି ରାତ୍ରିରେ କୌଣସି ପୁଷ୍କରଣୀ କୌଣସି ନଦୀରେ ଅର୍ଦ୍ଧରାତ୍ରିରେ ସ୍ନାନ କରାଯିବା, ପ୍ରାତଃ ମୁହୂର୍ତ୍ତ ପରେ ସ୍ନାନ କରାଯାଏ। ନନ୍ଦ ମହାରାଜ ଜାଣିପାରିଲେ ନା ରାତ୍ରି ଅଛି ସ୍ନାନ କରେ ଯେଉଁମାନେ ସେତେବେଳେ, ତେଣୁ ସୂର୍ଯ୍ୟ ଅଗ୍ନିଖଣ୍ଡ ମୃତଦେବ ସୋମ ସନ୍ଧ୍ୟା ଦିଶ କଣ ଦିଶ ସେମାନେ ଦିଗ ଦଶ ଦିଗରେ ଦିଗପାଳମାନେ ଦେବତାମାନେ ଅଛନ୍ତି, ଇନଚାର୍ଜ ଅଛନ୍ତି। ଆଉ କଣ ଜଳ କଣ କୂଅ କୁମାନେ ପୃଥିବୀ ସ୍ୱୟଂ ଧର୍ମ ଧର୍ମ ଦେବତା। ଆଉ ସ୍ୱୟଂ ଧର୍ମ ଅର୍ଥରେ ପ୍ରଭୁପାଜୀ ମହାରାଜ ସ୍ପଷ୍ଟ ଲେଖିଛନ୍ତି ଜୀବାତ୍ମା ଅନ୍ତର ଭିତରେ ଭଗବାନ ରହିଛନ୍ତି। ଆଉ ଏତେ ଦେହସ୍ୟ ସାକ୍ଷୀଣ ଇଏ ହେଉଛି ଦେହସ୍ୟମାନେ ସମ୍ବାଦ ଲେଖିଛନ୍ତି। ଜୀବନ ହେଉଛି ସାକ୍ଷୀ, ଏ ବାର ଜଣ ସାକ୍ଷୀ, ଏ ବାର ଜଣ ପ୍ରତିଦିନ ଧର୍ମ ଅଧର୍ମକୁ ଟ୍ରାନ୍ସଫର କରୁଛନ୍ତି। ଜୀବ କଣ କରୁଛି, ସବୁ ପିତୃଲୋକକୁ ଟ୍ରାନ୍ସଫର କରୁଛନ୍ତି। ଏମାନେ ଟ୍ରାନ୍ସଫର ନ କଲେ ଏମାନେ ଡିପୋଜିଟ୍ କରି ରଖିଲେ ସୁଦ୍ଧା ବି ଜମାରା ସିଧା ଆଣିଦେବେ। ଶୁଣିବା ଜମାରା ପ୍ରତିଦିନ ହିସାବ ମାଗୁନାହାନ୍ତି କିଏ ଜୀବ କଣ କରୁଛି, ଲକ୍ଷ ଲକ୍ଷ ଜୀବ ଅଛନ୍ତି ନା ଜମାରା। ଭଗବାନ ଏତେ ସୁନ୍ଦର ଶକ୍ତି ସମୀପ ଦୁଇଟି ପ୍ରଶ୍ନ ଉତ୍ତର ପଠାଇଲେ ପାଇଥିଲେ ନା, ଧର୍ମ କାହା କୁହାଯାଏ ଅଧର୍ମ କୁହାଯାଏ। ଆଉ ତିନୋଟି ପ୍ରଶ୍ନ ଥିଲା, ତିନୋଟି ପ୍ରଶ୍ନ କଣ ଥିଲା ନା ଦଣ୍ଡ ସ୍ଥାନ କଣ, ଜୀବକୁ ଦଣ୍ଡ ଦିଆଯାଏ ତାର ନିୟମଟା କଣ। ବର୍ତ୍ତମାନ ନିୟମ କହିଲି ଦଣ୍ଡସ୍ୟ ସ୍ଥାନ ଭାବ ଏତେ ଧର୍ମ ବିଜ୍ଞାତ ସ୍ଥାନ ଦଣ୍ଡସ୍ୟ ଯୁଜ୍ୟତେ ସର୍ବେ କର୍ମାନୁଧୀନ ଦଣ୍ଡ ମର୍ତ୍ତି କାରିଣମ୍। ଏଠି ଦୁଇଟା ପ୍ରଶ୍ନ ଉତ୍ତର ଦେଉଛନ୍ତି, ପଚାରିଥିଲି ନା ମଣିଷ କେବଳ ଦଣ୍ଡ ପାଏ ନା ମଣିଷ ଭିତରୁ କେହି କେହି ଦଣ୍ଡ ପାଆନ୍ତି ନା ପଶୁ ପକ୍ଷୀ ଦଣ୍ଡ ପାଆନ୍ତି, ଗୋଟେ ପ୍ରଶ୍ନ ଥିଲା। ଆଉ ଦଣ୍ଡର ସ୍ଥାନ କଣ, କାହିଁକି ତୁମେ ଦଣ୍ଡ ଦେବେ, ନିୟମଟା କଣ। ଏତେ ଏଇ ବାର ଜଣଙ୍କ ଦ୍ଵାରା ଅଧର୍ମ ବିଜ୍ଞାତ, ଏଇ ବାର ଜଣଙ୍କ ଦ୍ଵାରା ଆମେ ଅଧର୍ମକୁ ଜାଣି ସ୍ଥାନ ଦଣ୍ଡ ସେ ଇଏ ହେଉଛି ଦଣ୍ଡ ଦ୍ଵାରା ସ୍ଥାନ, ଇଏ ହେଉଛି ନିୟମ। ଆଉ ସମସ୍ତ ଦଣ୍ଡ ପାଇଁ ବର୍ତ୍ତମାନ କହୁଛନ୍ତି ସର୍ବେ କର୍ମାନୁଧେୟ ଦଣ୍ଡ ଜୀବ ଯିଏ ସ୍ୱର ପାଇଛି ସେ ନିଶ୍ଚିତ ଦଣ୍ଡ ପାଇବ। ଜଗନ୍ନାଥ କହୁଛନ୍ତି ବିଷ୍ଣୁ ଶୁଣୁଛନ୍ତି ଅଜାମ୍ବି ଶୁଣୁଛି ଅଜାମ୍ବି ସଜାରେ ଶୁଣିକି ଦୁଇଟା ପ୍ରବଚନ ସୁନ୍ଦର ଭାବରେ ଶୁଣିଛି ସର୍ବେ କର୍ମାନୁଧେୟ ଦଣ୍ଡ ମହର୍ତ୍ତ କାରଣ ପ୍ରାଣ ପ୍ରାଣ ସର୍ବେ ବି କହିଲେ ପ୍ରାଣ ବି କହିଲେ ମାନେ ଜୀବ ଭିତରେ କିଏ ପୁଣ୍ୟମାନ ହଉ କିଏ ପାପୀ ଲୋକ ହଉ ସର୍ବେ କର୍ମାନୁଧେୟ ଭକ୍ତ ଦଣ୍ଡ ପାଇଯାଇଛି ନାହିଁ, ଭକ୍ତ ଦଣ୍ଡ ପାଇଯାଇଛି ନାହିଁ ସର୍ବେ କର୍ମାନୁଧେୟ ଦଣ୍ଡ ଭକ୍ତ ଆରେ ବାପା ମାରୁଛି ପୁଅକୁ ମାଗର ପାଇଁ ଆଉ ପୋଲିସ ମାରୁଛି ଛେଚୁଛି କାହିଁକି ନିୟମ ଜାଣିବା ପାଇଁ ତାର ମଙ୍ଗଳ ମଙ୍ଗଳ କିଛି ଧ୍ୟାନ ତୁ ଭୁଲ କରୁଛୁ ମାଗ କଥା ତେଣୁ ଭଗବାନ ଯେଉଁ ଭକ୍ତକୁ ଦଣ୍ଡ ଦିଅନ୍ତି ବାପା ଆମକୁ ଦଣ୍ଡ ଦେବ ଆମର କଲ୍ୟାଣ ମାୟା କୌଣସି ଗୁରୁପାଦ ଗୁରୁଦେବଙ୍କର ନିୟମ ରହିଛି ସାଧୁ ପାଳନ କରି ନାମ କରୁଛି ଶୁଦ୍ଧ ନାମକୁ ଅଶୁଦ୍ଧ ନାମ କରୁ ବୈଷ୍ଣବ ମାନେ ମାୟା ତା ଉପରେ କୌଣସି ହସ୍ତକ୍ଷେପ ନାହିଁ କୌଣସି ନାହିଁ ଏଇଟା ବୈଷ୍ଣବ ସେ ଜଗତର ମଧ୍ୟରେ କେବଳ ଜଣେ ଶୁଦ୍ଧ ସମ୍ପ୍ରଦାୟରେ ଶୁଦ୍ଧ ଗୁରୁଙ୍କୁ ଆଶ୍ରୟ କରି ନାମ କୀର୍ତ୍ତନ କରୁଛି ମାନେ ସର୍ବ ମାୟା ଦଣ୍ଡ ନାହିଁ ଭକ୍ତ ଯେତେ କଷ୍ଟ ପାଉଛି ଯେତେ ଶାରୀରିକ କଷ୍ଟ ପାଉଛି ତାର ଅପରାଧ ଭଗବାନ ଚାହାନ୍ତି ଯେଉଁ ଅପରାଧ କରି ତାକୁ ତାକୁ ମୋଚନ କରିଦେ ତାକୁ ମୁଁ ନେବି ଅପରାଧ ତାର ରହିଲେ ସେ ମୋ ପାଖକୁ ମୋଚନ କରିବି ବାପାର ଦଣ୍ଡ ଏଇ ମାୟା ଦଣ୍ଡ ନାହିଁ ତେଣୁ ଏଇ ସର୍ବେ କର୍ମ ଅଧୀନ ଦଣ୍ଡ ମହତି କାରଣ ଯିଏ କର୍ମ କରୁଛି ସେ ଦଣ୍ଡ ପାଇଁ ଭକ୍ତ କର୍ମ କରୁନି ନା ଭକ୍ତ କର୍ମ କରୁନି କର୍ମ ମାନେ ଭକ୍ତ ଜାଣୁଛି ଭଗବାନଙ୍କର ଭକ୍ତି ପାଇଁ କାର୍ଯ୍ୟ କରୁଛି ନା ସମାନ ଡ୍ୟୁଟି ଭକ୍ତ ରୋଷେଇ କରୁଛି ଭକ୍ତ ପ୍ରସାଦ ପାଉଛି ଭକ୍ତ ଫୁଲମାଳ ଦେଉଛି ଭକ୍ତର ଛୁଆ ପିଲା ଆସୁଛନ୍ତି ସେ ସ୍କୁଲରୁ ଛାଡ଼ିବାକୁ ନେଉଛି ସମାନ ଜିନିଷ କରୁଛି ବାହାର ଲୋକ ଭକ୍ତ ଆମ ଭିତରେ ପାର୍ଥକ୍ୟ କ'ଣ ନା ବହୁତ ବଡ଼ ପାର୍ଥକ୍ୟ ବହୁତ ବଡ଼ ଡିଫରେନ୍ସ କାରଣ ଭକ୍ତ ଭଗବାନ ପାଇଁ କରୁଛି ଏହି କର୍ମ ଗୁଡ଼ିକ ଭଗବାନ ସହିତ ଯୁକ୍ତ ଅଛି କିନ୍ତୁ କର୍ମୀର ଭଗବାନ ନାହିଁ କର୍ତ୍ତା ମୁଁ କରୁଛି ସେଥିପାଇଁ ସର୍ବେ କର୍ମାନୁରୋଧରେ ଆପଣ କେବେ ନେବେ ଯେ ଭକ୍ତମାନେ ଲିଷ୍ଟ ରହିଲେ ଭକ୍ତ ବି ଦଣ୍ଡ ପାଉଛନ୍ତି ସେ ପାପ କରୁଛନ୍ତି ନା ଭକ୍ତ ଯଦି ପାପ ବି କରିଦିଏ ତାର ଦଣ୍ଡ ଦେବାର ଅଧିକାର ମାୟା ନାହିଁ ଯଦି ବାପା ପୁଅ ଭୁଲ କରିଦେଲେ ବାହାରକୁ ଆସି ପିଟିପାରିବେ ଛାଡ଼ିବେ ବାପା ତାକୁ ମାରି ସୁଧ ଆଉ ସୁଧ ଭକ୍ତ ଛାଡ଼ିଦେବେ ସାଧାରଣ ଗୋସ୍ୱାମୀ ଆମର ଟିକେ ସିଧା ନୂତନ ଭକ୍ତମାନଙ୍କ ଗୁରୁ ପ୍ରଦେଶରେ ପରେ ଅବସ୍ଥା ଆଜ୍ଞା ମାୟା ଦଣ୍ଡର ଅଧିକାର ନୁହେଁ ଆପଣ ମୁନିମାନେ କିଏ ଋଷି ଦଣ୍ଡ ପାଇଛନ୍ତି ଯେହେତୁ ମାଣ୍ଡି କିଏ ଋଷି ଆରେ ସେମାନେ ଋଷି ଋଷି ମୁନି ଦେବତା ଇ ତିନି କାଟା ଆହୁରି ଉର୍ଦ୍ଧ୍ୱ ଭକ୍ତ ଆପଣ ଭଗବାନ ସବୁ ସମାନ ଯିଏ ଯାହା କଲେ ବି ସମାନ ନା କାହିଁକି ଭକ୍ତ ତାର ଉର୍ଦ୍ଧ୍ୱରେ ତେଣୁ ମାଣ୍ଡିକ୍ୟ ମାଣ୍ଡିକ୍ୟ ଋଷି ଯଦି ଭଗବତ ଇଚ୍ଛାରେ ଭଗବାନଙ୍କର ବାଣ ଅଛି ଯେ ଅଭିଶାପ ପାଇବେ, ମାଣ୍ଡିକ୍ୟ ଋଷି ପିଲାଦିନର ପ୍ରତିକ୍ରିୟାଟା ମୁଁ ଭୁଲିବାକୁ ପଡ଼ିଲା। ଏତେବେଳେ ଋଷି ତପସ୍ୟା କରିଛନ୍ତି, ତପସ୍ୟାର ଫଳ ଭକ୍ତି ସାଧନର ଫଳ ଦେଖନ୍ତୁ, ଅଜାଙ୍କି କଣ ତପସ୍ୟା କରିଛି, ଅଜାଙ୍କି ମାଣ୍ଡିକ୍ୟ ଋଷିଙ୍କ ତୁଳନାରେ ଲକ୍ଷ ଲକ୍ଷ ପାପ କରୁଛି। ମାଣ୍ଡିକ୍ୟ ଋଷି ଯେଉଁ ଦିନ ତାଙ୍କୁ ରାଜା ବାନ୍ଧିକି ନେଲେ ସେଦିନ ବି ତପସ୍ୟା କରୁଛି, କିନ୍ତୁ ଅଜାମିଲକୁ ଯେଉଁଦିନ ଜମଦଳ ପାଇଁ ଆସୁଛନ୍ତି ସେଇଦିନ ବି ସେ ବହୁତ ଚିନ୍ତା କରୁଛି ବେଶିଆର ପୁଅ, ତାର ତପସ୍ୟା ଥିଲା ବେଶିଆର ପୁଅ ନା ନାହିଁ। ଦେଖ ମାଣ୍ଡିକ ଋଷି ଏତେ ସିଦ୍ଧ ଋଷି ଥିଲେ, ତପସ୍ୟା ସମୟରେ ଚୋର ଚୋରମାନେ ରାଜ୍ୟରୁ କିଛି ଚୋର ରାଜାଙ୍କର ଧନ ବି ଧରିକି ଆସିଛନ୍ତି, ଚୋରମାନେ ତାଙ୍କ ପଛରେ ରାଜାଙ୍କର ସୈନିକମାନେ ଗୋଡ଼ାଇଛନ୍ତି, ତେଣୁ ଚୋରମାନେ ଜାଣିପାରିଲେ ଯେ ଆମ ପଛରେ ଗୋଡ଼ାଇଛନ୍ତି, ଆସିକି ସାଧୁଙ୍କ ଆଶ୍ରମରେ ବାବାଜୀଙ୍କ ଆଶ୍ରମରେ ପଶିଗଲେ। ବାବାଙ୍କ ଆଶ୍ରମରେ କଣ ଚେକ୍ କରା ହବ, ଭେଜାଲ ବାବାଙ୍କ ଆଶ୍ରମ କାହିଁ ଚେକ୍ କରା, ଅର୍ଜୁନ ବାବାଙ୍କ ଆଶ୍ରମ କାହିଁ ଚେକ୍ କରା, ତେଣୁ ସେ ଆଉ ଚେକ୍ କଣ କରିବେ, ପଶିଲା ଉପରେ ହଁ ଇଏ ଆଶ୍ରମ ଭାବିକି ଇଏ ଚୋରମାନେ ପଶୁଛନ୍ତି, ପଶିଲା ପଶିଲା ଦେଖିଲେ ପ୍ରଥମେ ମାଣ୍ଡିକ ଋଷି ତପସ୍ୟା କରୁଛନ୍ତି, କିନ୍ତୁ ମାଣ୍ଡିକ ଋଷି ଅଜ୍ଞାତ ଥିଲେ, ଜାଣନ୍ତି ନାହିଁ ଏ ଚୋରମାନେ ଆସି ପଶିଲେଣି ବୋଲି, ସେ କିନ୍ତୁ ତପରେ ଲଗ୍ନ ଅଛନ୍ତି ଏବଂ ଏ ଚୋରମାନେ ହେଲେ ଇଏ ବୋଧେ ଚୋରମାନଙ୍କର ଭିଡ଼ିଲା ନିଆକି ବୋଧି କାହିଁକି ବସିଛି, ଆମ ଠକିବା ପାଇଁ ବସିଛି, ତେଣୁ ଚୋରଙ୍କ ସହିତ ମାଣ୍ଡିକ ଋଷି ମିଳି ଚାଲିଲେ ଏବଂ ରାଜା ତାଙ୍କର ବସିଲେ ଅର୍ଡର ଦେଲେ ସମସ୍ତେ ସୁରେ ଚଢ଼ିଦେଲ, ସମସ୍ତେ ସୁରେ ଚଢ଼ି ଦିଆଗଲା। ଯେତେବେଳେ ମାଣ୍ଡିକ ଋଷି ବସା ହେଲା ତାଙ୍କର ତପଶକ୍ତିଟା ଦେଖନ୍ତୁ, ଭକ୍ତର ତପଶକ୍ତି ମାଣ୍ଡିକ ଋଷିଙ୍କର ତପଶକ୍ତି, ଯଦିଓ ମାଣ୍ଡିକ ଋଷି ଆମ ଭଳିଆ ସାଧାରଣ ଋଷି ନୁହନ୍ତି, ଭଗବାନ ଭକ୍ତିର ମହାତ୍ମାଟାକୁ ତୁଳନା କରି କୁହାଯାଉଛି, ଭକ୍ତିର ମହାତ୍ମ୍ୟକୁ ନାମର ମହାତ୍ମ୍ୟକୁ ମୁନି ଋଷି ଦେବତା ବିଶ୍ୱର ସବୁ ଲୋକଟା ଯଦି ସହସ୍ରଙ୍କ ବଡ଼ କୁହନ୍ତି ଏଥିରେ କିଛି କ୍ଷତି ନାହିଁ, ବିଶ୍ୱର ଏଥିରେ କୌଣସି ଅପରାଧ ନାହିଁ, ନାମ ଜଗତର ସବୁ ସାଧନ ସବୁ ଜିନିଷ ବଡ଼, ଯଦି ଆପଣ ସବୁବେଳେ କୁହନ୍ତି ତା ନାମ ହବ ନା ନାମ ହବ, ମୁନି ଋଷି କଣ ଜଗତରେ ଅଛନ୍ତି ସବୁଠୁ ବଡ଼ ନା, ଦେଖନ୍ତୁ ଯିଏ ଥରେ ନାମ କରୁଛି ସାଧାରଣ ଲୋକ ନାହିଁ, ଶାସ୍ତ୍ର ଦୃଷ୍ଟି ଏଭଳି ଆଚାର୍ଯ୍ୟ ମାନେ ଏଭଳି ଦୃଷ୍ଟିରେ ନାମ ଦର୍ଶନ କରିଛନ୍ତି, ବହୁତ ପୁଣ୍ୟମାନ ସେ, ତେଣୁ ସେଇ ମୁହୂର୍ତ୍ତରେ ତାଙ୍କର ତପଶକ୍ତି ପ୍ରଭାବ ବିସ୍ତାର କରୁଛନ୍ତି, ଯେଉଁ ଶୂଳମୁଣିରେ ଶୂଳ ଉପରେ ବସିଛନ୍ତି, ଶୂଳ ଉପରେ ବସିଛନ୍ତି ସେଠି ବସିକି ତପସ୍ୟା କରୁଛନ୍ତି, ପୁଣି ଶୂଳ ବିଚାର କରନ୍ତି, ଇଏ ଯିଏ ଶୂଳ ଉପରେ ବସେଇଥିଲେ ସେ ଯାଇପାରିବେ, ଆଜ୍ଞା ଇଏ ସାଧାରଣ ଲୋକ ନୁହନ୍ତି, ସମସ୍ତଙ୍କର ମୃତ୍ୟୁ ହେଇଗଲା, କିନ୍ତୁ ଇଏ ଯିଏ ବସିଛନ୍ତି ଆମେ ଜଣେ ଚୋରଙ୍କର ଲିଡର ଭାବିକି ଆଣିଥିଲୁ ସେଇ ତପସ୍ୟା କରୁଛି ବସିକି, ରାଜା ଆସି ଜାଣି ଇଏ ନିଶ୍ଚିତ ଜଣେ ସାଧୁ ହେଇଛି, ସେଇଠି ତମକୁ କ୍ଷମା ପ୍ରାର୍ଥନା କରି ଛାଡ଼ିଲେ ଏବଂ ମାଣ୍ଡିକ ଋଷି ତାପରେ ଜମ ଲୋକଙ୍କୁ ଗଲେ ଧର୍ମରାଜଙ୍କୁ ପଚାରିଲେ, ସେ ପଛରେ କହିଲେ ତୁମେ ଛୋଟ ପିଲାବେଳେ ଗୋଟେ ଝିଟିକାର ପଛପଟେ କଣ ତା ପ୍ରତିକ୍ରିୟାଟା ତମେ ଭୋଗିବାକୁ ପଡ଼ ଋଷି ହେଇଛି ନା, କିନ୍ତୁ ତା ମାନେ ଆପଣ କହିବେନି ଏତେ ତ ବଡ଼ ଋଷିମାନେ କର୍ମର ପ୍ରତିକ୍ରିୟା ଭୋଗୁଛନ୍ତି, ତେଣୁ ସର୍ବେ କର୍ମ ଠିକ ଜମୁତ ମାନେ କହିଲେ ଯେ ପାପ କରିବେ ଭକ୍ତ ବେଳେ ପାପ କରିଦେଉଛି ନା, ନା ଶୁଣିଲେ ଆପଣ ଶୁଣିବା କହିଲେ ନା ଭକ୍ତର ପାପ ଏସବୁ ଜିନିଷ ହବ ନା, ଲିଷ୍ଟ ନିଆଯାଇଥିଲା ଜମଦୂତ ମାନଙ୍କରେ କହିଲେ ସଭ୍ୟ କର୍ମାନୁଧ୍ୟ ଦଣ୍ଡ ମହତ୍ତକାଳୀନ, ସମସ୍ତେ ଯିଏ କର୍ମ କରୁଛି ଦଣ୍ଡ ପାଇବ, ଯୁବତ ମାନେ ପଚାରିଲେ କାହିଁକି ଦଣ୍ଡ ପାଇବ, କେହି ପହଞ୍ଚିକି ଯିବେନି ନା ପହଞ୍ଚିକି ଯିବେ ସମସ୍ତେ ଦଣ୍ଡ ପାଇବେ।